नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। आजानुलंबित भुजौ कनकावदातौ संकेतनैकवितरौ कमलायताख्यौ विश्वंभरौ द्विजवरौ युगधर्मपालौ वंदे जगत्प्रियकरौ करुणावतारौ वंदे जगत्प्रियकरौ करुणावतारौ। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। हरे कृष्ण। सर्वप्रथम मोर परमाराध्य गुरुदेव श्री श्री राधा गोविंद दास गोस्वामी गुरु महाराज अभय चरण कमल तले अनंत कोटि दंडवत प्रणाम पूर्वक निजक समर्पित कर पूर्वभिज्ञा कर श्री श्रीमद गौर गोविंद गोस्वामी गुरु महाराज तथा शैल प्रभुपाद महाराज विशेषकर सच्चिदानंद शिष्य भक्तिमन ठाकुर एवं समस्त साधु गुरु वैष्णव आचार्य चरण कमल तले अनंत कोटि दंडवत प्रणाम पूर्वक निजक समर्पित कर पूर्वभिज्ञा कर प्रभु श्री श्री गौर नित्याय श्री श्री कृष्ण बलराम श्री श्री जगन्नाथ बलदेव सुद्रा महाराणी श्री श्री गौर राधा गोपीनाथजी महत्कृपा को आशी दे उपस्थित समस्त श्रोता वैष्णव भक्त मान चरण कमल तले प्रणति नवेदन पूर्वक एवं जो मैंने अनलाइन दर्शन करुछन्ति श्रवण करुछन्ति समस्त भक्त मान पादपद्म तले प्रणति नवेदन पूर्वक कृपा भिक्षा कर महाप्रभु स्वरचित शिक्षाष्टक आम आलोचना करने प्रयास हो तेणु समस्त कृपा ही आवश्यक। वैष्णव मान कृपा साधु मान कृपा ही व्यक्ति भगवान को विषय किसी बुझी पारे। गत काल में से श्रवण करते साधु कृपा ही व्यक्ति कृष्ण प्रेम प्राप्त हुए। गुरु कृपा से कृष्ण प्रेम प्राप्त हेब नसेपर कारण प्रेमटा हूँ भगवान संपत्ति। भगवान संपत्ति भगवान केमी समस्त को देवे तेणु भगवान क्या देवे से मध्यम रखिंट से होती आचार्य गुरु साधु से भगवान पठाई साधु मान विशेषकर आचार्य मान को प्रामाणिक आचार्य मान पठाई से हाथ में दि जाइए से प्रेम को से चाहिए देपर अहेतुकी कृपा प्रदर्शन करपारती कि आम जे अहेतुकी कृपा समस्ते प्राप्त होगा तार कौन निश्चितता ना आमको साधन करने पड़ो आमको से भाई निजी प्रस्तुत करने पड़ो आम से प्रयास होगा उचित साधन मार्ग में तेज साधुगुरु कृपा प्राप्त होगा गोटे कौन भरोसा विश्वास आसो तेरे भगवान कृपा करके आलीजुगे भगवान विचार करम ज्ञान आदि जिते साधन अच्छी से साधन जड़े साधन कलापर मध्य साधक सबू साधन कलापर मध्य नित्य मंगल प्राप्त होबनि तेणु जीवन नित्य मंगल कि प्राप्त हेब ए विचार रे भगवान निजे आसिले नाम को लेकिन आसिले एवं नाम रे संपूर्ण शक्ति को अर्पण कले पुणी विविध नाम निजक प्रकाशित कले नाम रे संपूर्ण शक्ति अर्पण कले कि नाम रे सबू शक्ति रही नाम द्वारा व्यक्ति प्रेम प्राप्त होब कि रखिले साधु कृपा उपर निर्भर कर व्यक्ति प्राप्त हो यह व्यवस्था से रखिंट गत काल आम आलोचना करुले गुरुकृष्ण हया गुरुकृष्ण रूप हया शास्त्र प्रमाणी गुरु रूपे कृष्ण कृपा करेन भक्तगणी कृष्ण ही कृपा करती कि गुरु रूप से गुरु रे मझीरे मध्यम रे साधु गुरु तेज गत काली गोटे जिनस आलोचना करते मु भूलवशत कहीदी साधु आम कमी जाणवा साधु कतोटी लक्षण कल कहला आलोचना होता भूलवशत कहीदी चबीस लक्षण प्रकृति में साधु हूँ छब्बीस लक्षण साधु छब्बीस लक्षण 26 ଭ୍ରମବଶତଃ ଆବେଶରେ କୁହାଯାଇଥିଲା, ଚବିଶ କୁହାଯାଇଥିଲେ ଭୁଲରେ, ତେଣୁ ମୁଁ କ୍ଷମା ମାଗି ନେଉଛି। ଛବିଶ ଲକ୍ଷଣ କେଉଁଠି ଅଛନ୍ତି ଚୈତନ୍ୟ ଚରିତ୍ରରେ ସେ ବିଷୟ ବର୍ଣ୍ଣନା ହୋଇଛନ୍ତି। ଆପଣ ଛବିଶ ଲକ୍ଷଣ ସାଧୁଙ୍କର ଛବିଶ ଲକ୍ଷଣ ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା ବାଇଶ ପରିଚ୍ଛେଦରେ ବର୍ଣ୍ଣନା ଅଛନ୍ତି। ଛବିଶ ଲକ୍ଷଣ କ'ଣ କ'ଣ ଏବଂ ସେ ଲକ୍ଷଣ ଭିତରେ ଗୋଟିଏ ହେଉଛି ମୁଖ୍ୟ। ଛବିଶ ଲକ୍ଷଣ କ'ଣ ଆପଣ ପଢ଼ିନେବେ, କେବଳ ଆମେ ଆଲୋଚନା କରିନେବା। କୃପାଳୁ ଅକୃତ ଦୋହ ସତ୍ୟ ସାର ସମ ନିର୍ଦ୍ଦୋଷ ବଦାନ୍ୟ ମୃଦୁ ସୁଚି ଅକିଞ୍ଚନ ସର୍ବୋପକାରକ ଶାନ୍ତ କୃଷ୍ଣେକ ଶରଣ ଅକାମ ନିହ ସ୍ଥିର ବିଜିତ ସଦ୍ଗୁଣ ମିତଭୁକ୍ ଅପ୍ରମତ୍ତ ମାନଦ ଅମାନି ଗମ୍ଭୀର କରୁଣା ମୈତ୍ର କବି ଦକ୍ଷ ମୌନି। ଇଏ ହେଉଛନ୍ତି ସାଧୁଙ୍କର ଛବିଶ ଲକ୍ଷଣ। ମଧ୍ୟଲୀଳା ବାଇଶ ପରିଚ୍ଛେଦ ଅଠସ୍ତରୀ ଅଣାଅଶୀ ଅଶୀ। ତେଣୁ ଯେଉଁ ଛବିଶଟି ଲକ୍ଷଣ ରହିଛନ୍ତି ସାଧୁଙ୍କର ମୁଖ୍ୟ ଲକ୍ଷଣ କ'ଣ? ମୁଖ୍ୟ ଲକ୍ଷଣ ହେଉଛନ୍ତି କୃଷ୍ଣଙ୍କ ଶରଣ, କୃଷ୍ଣଙ୍କ ଶରଣ। ଆମେ ସାଧୁ ହୋଇପାରୁ, ନିଜକୁ ସାଧୁ ବୋଲି କହିପାରୁ, କିନ୍ତୁ ଆମ ପାଖରେ କ'ଣ ଛବିଶ ଲକ୍ଷଣ ପ୍ରକାଶ ପାଉଛି? ପାଉନି। ଅଲଗା ପଚିଶଟା ଲକ୍ଷଣ ଆପେ ଆପେ ପ୍ରକାଶିତ ହେବ ଯେତେବେଳେ କୃଷ୍ଣଙ୍କ ଶରଣ ଜୀବ ହୋଇଯାଏ। ଯେମିତି ଆଚାର୍ଯ୍ୟମାନେ, ଆଚାର୍ଯ୍ୟମାନଙ୍କ ପାଖରେ ଛବିଶଟା ଲକ୍ଷଣ ପ୍ରକାଶ ପାଏ, ଆମ ପାଖରେ ପାଇବନି। କିନ୍ତୁ କିଛି କାଂଶରେ ଏ ଲକ୍ଷଣ ଭକ୍ତମାନଙ୍କ ଭିତରେ ପ୍ରକାଶିତ ହୋଇଥାଏ। ଯାହାର ଯେତିକି ଶରଣ ଅଛି ତା ପାଖରେ ସେ ଏ ଯେଉଁ ଛବିଶଟା ଗୁଣ ଦେଖିଲେ ପ୍ରାୟ ସବୁ ଗୁଣ ଥାଏ। କେଉଁ କେଉଁ ଗୁଣ କେଉଁ ସମୟରେ କେତେ ପରିମାଣରେ ପ୍ରକାଶିତ ହେବ, କିନ୍ତୁ ଆଚାର୍ଯ୍ୟମାନଙ୍କ ପାଖରେ ସବୁ ଗୁଣ ସବୁ ସମୟରେ ପ୍ରକାଶିତ ହୋଇଥାଏ, ଛବିଶଟା ଗୁଣ। ତେବେ ମୁଖ୍ୟ ଗୁଣ ହେଉଛି କୃଷ୍ଣଙ୍କ ଶରଣ, ଭଗବାନ ପାଖରେ ସେମାନେ ଐକାନ୍ତିକ ଶରଣ ନେଇଥାନ୍ତି, ଐକାନ୍ତିକ ଶରଣ ଗତି ଆଚରଣ କରିଥାନ୍ତି। ସେଥିପାଇଁ ଗତକାଲି ଆମେ ଶୁଣିଥିଲେ ନା ଦୁର୍ବାସ ମୁନିଙ୍କ ପ୍ରସଙ୍ଗରେ, ଯେ ଭଗବାନ ନିଜେ ହିଁ କହୁଛନ୍ତି ଯେ ସାଧୁମାନେ ହେଉଛନ୍ତି ମୋର ହୃଦୟ, ସାଧବ ହୃଦୟ ବହ୍ୟଙ୍ଗ ସାଧୁନ ହୃଦୟ ତ ହମ ମଦାନ୍ୟତେ ନ ଜାଣନ୍ତି ନାହଂ ତେବ୍ୟ ମନାଗପି। ସେମାନେ ମୋ ବ୍ୟତୀତ କିଛି ଜାଣନ୍ତି ନା, ମୁଁ ମଧ୍ୟ ସେମାନଙ୍କ ବ୍ୟତୀତ କିଛି ଜାଣେ ନା। ତେଣୁ ସାଧୁଙ୍କ କୃପାରେ ବ୍ୟକ୍ତି କୃଷ୍ଣ ପ୍ରେମ ପ୍ରାପ୍ତ ହୁଏ। ବୀର ରାଘବାଚାର୍ଯ୍ୟ ତାଙ୍କ ଟୀକାରେ ସେ କଥା କହିଥିଲେ, ଅତଃ ସାଧୁନା ଅନୁଗ୍ରହଂ ବିନା ଅହଂ ଦୁର୍ଲଭ ଇତି ଭାବ। ସାଧୁଙ୍କର କୃପା ବିନା, ସାଧୁଙ୍କର ଅନୁଗ୍ରହ ବିନା ମୋତେ ପ୍ରାପ୍ତ ହେବା ସମ୍ଭବ ନୁହଁ, ଭଗବାନ ନିଜ ମୁଖରେ କହୁଛନ୍ତି। ସେଥି ଆମେ ପ୍ରତିଦିନ ଗୁରୁପୂଜାରେ ଗାନ କରୁନେ, ବେଦେ ଗାୟ ଯାହାର ଚରିତ, ଯାହାର ଚରିତକୁ କେଉଁଠି ଗାନ କରାଯାଉଛି? ବେଦରେ ଗାନ କରାଯାଉଛି, ସବୁ ଶାସ୍ତ୍ରରେ କୁହାଯାଇଛି, ସବୁ ଶାସ୍ତ୍ରରେ ସାଧୁ ଗୁରୁଙ୍କର ଗୁଣଗାନ କରାଯାଇଛି, ବେଦେ ଗାୟ ଯାହାର ଚରିତ। ତେଣୁ ଆଧ୍ୟାତ୍ମିକ ଗୁରୁ, ଗୁରୁ ଶବ୍ଦରେ ଆଧ୍ୟାତ୍ମିକ ଗୁରୁ, ପ୍ରଭୁପାଦ ମହାରାଜ ଯାହା କୁହନ୍ତି ସ୍ପିରିଚୁଆଲ ମାଷ୍ଟର, ଆଧ୍ୟାତ୍ମିକ ଗୁରୁଙ୍କ କୃପାରେ ବ୍ୟକ୍ତି କୃଷ୍ଣ ପ୍ରେମ ପ୍ରାପ୍ତ ହେବ। ନଚେତ୍ କାଲି ଆମେ ଶୁଣୁଥିଲେ ଯାହା ଚୈତନ୍ୟ ମହାପ୍ରଭୁ କହିଛନ୍ତି, କଂସ ଶିଶୁପାଳ ଏମାନେ କ'ଣ କୃଷ୍ଣଙ୍କୁ ଦେଖିନଥିଲେ କି? ଦେଖିଥିଲେ, କିନ୍ତୁ କୃଷ୍ଣ ପ୍ରେମ ପାଇଛନ୍ତି କି? ପାଇନାହାନ୍ତି, କୃଷ୍ଣ ପ୍ରେମ ପ୍ରାପ୍ତ ହୋଇନାହାନ୍ତି। ତେଣୁ ସାଧୁଗୁରୁଙ୍କ ପ୍ରସନ୍ନତା ପାଇଁ ଆମେ ସାଧନ କରୁଛେ, ସେମାନଙ୍କର ପ୍ରସନ୍ନ, ସେମାନଙ୍କୁ ପ୍ରସନ୍ନ କରିବା ପାଇଁ ଆମର ପ୍ରତି ଅଙ୍ଗ ଯେତେବେଳେ ଅନୁଷ୍ଠିତ ହେବ, ସେତେବେଳେ ଯେତେବେଳେ ସାଧୁ ପ୍ରସନ୍ନ ହେବେ ସେତେବେଳେ ପ୍ରେମଟା ଆସିବ, କୃପାଟା ପାଇ। ସାଧୁଙ୍କର କୃପା ଅଛି, କିନ୍ତୁ ଆମେ ଧରିବା ପାଇଁ ନିଜକୁ ସେଭଳି ପ୍ରସ୍ତୁତ କରିବା ଉଚିତ। ସେ ବିଷୟ ଆମେ ବାରମ୍ବାର ଶୁଣୁଛେ, ଆଉ ବାରମ୍ବାର ଶୁଣିବା ବି ଉଚିତ, ନଚେତ୍ ସାଧୁଙ୍କ ପ୍ରତି ମହତ୍ ବୁଦ୍ଧି ଆସିବନି। ତେବେ ଆମର କାହିଁକି ଆସ୍ୱାଦନ ହେଉନି ଗତକାଲି ଶ୍ରବଣ କରୁଥିଲେ, ବର୍ତ୍ତମାନ ତାକୁ ଆମେ ଆଲୋଚନା କରିବା। ପରନ୍ତୁ ଶ୍ରୁତ୍ୱାପି ତତ୍ ନାମ ମହାତ୍ମ୍ୟଂ ଜପ୍ତ୍ୱାପି ତତ୍ ନାମାନି, ନାମ ମହାତ୍ମ୍ୟ ଶ୍ରବଣ କଲା ପରେ ବି, ଜପ୍ତ୍ୱାପି ତତ୍ ନାମାନି, ନାମ ଜପ କଲା ପରେ ମଧ୍ୟ ଅନୁରାଗ ଆସୁନି। କାହିଁକି ଆସୁନି? ନାମ ଅପରାଧବଶତଃ ସ୍ତତ୍ର ଅନୁରାଗ ଶୀଘ୍ର ଜୀବସ୍ୟ ନ ଭବତି। ନାମ ଅପରାଧ ଯୋଗୁଁ ନାମ ପ୍ରତି ଅନୁରାଗ ଆସୁନି। ଦେଖନ୍ତୁ, ନାମ ହେଉଛନ୍ତି ସ୍ୱୟଂ କୃଷ୍ଣ, ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ଫରକ ନାହିଁ, ଅଭିନ୍ନ ଆମେ ଜାଣିଛେ, କିନ୍ତୁ ଅନୁରାଗ ଆସୁନି, ଅପରାଧବଶତଃ ହେଉନି। ଅଲଗା ସବୁ ଜିନିଷ ପ୍ରତି ଆମର କ'ଣ ଅନୁରାଗ ରହୁଛି, ଆସ୍ୱାଦନ ହେଉଛି, କିନ୍ତୁ ନାମରେ ଆସ୍ୱାଦନ ହେଉନି, ଭାଗବତମରେ ଆସ୍ୱାଦନ ହେଉନି, ଭକ୍ତି ଅଙ୍ଗ କୌଣସି ଅଙ୍ଗ ଆସ୍ୱାଦନ ହେଉନି, ସେଥିପାଇଁ କ'ଣ କରିବା ଉଚିତ ସେ କଥା ଆମେ ଜଷ୍ଟ ଶୁଣିକି ଟୀକାକୁ କଥା ବିଶ୍ରାମ ଦେଇଥିଲେ। ଏତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ଶ୍ରବଣ ଅନନ୍ତରଂ ସର୍ବଦା ଏବଂ ନାମ ଅପରାଧନ ପରିହୃତ୍ୟ ଯଥାସାଧ୍ୟ ନାମ କୀର୍ତ୍ତନମ ଏବଂ କର୍ତ୍ତବ୍ୟମ ଇତି ସୂଚିତମ। ନାମ କରିବା ପାଇଁ ଯେମିତି ପ୍ରାୟ ବହୁତ ଭକ୍ତଙ୍କର ମନରେ ଗୋଟେ ବିଚାର ଥାଇପାରେ ନା ଆମେ ଅଧିକା ନାମ କରିବୁ, ସୁଯୋଗ ମିଳିଛି ଆମେ ଅଧିକା ନାମ କରିବୁ, ଭଲ ମନା ନାହିଁ, ଅଧିକା ନାମ କରିବା ପାଇଁ ଯଦି ସୁଯୋଗ ମିଳୁଛି ଆମେ ଯଦି କରିପାରୁଛେ ଭଲ। କିନ୍ତୁ ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ଗୋଟେ ସୁନ୍ଦର କଥା କୁହନ୍ତି, କ'ଣ କୁହନ୍ତି, ଅଧିକା ନାମ କରିବା ଅପେକ୍ଷା ଷୋଳମାଳ ନାମକୁ ଠିକଣା ଭାବେ କରିବା ହେଉଛି ଭଲ। ଗୁରୁଦେବ ସେ କଥା ହିଁ କୁହନ୍ତି ନା, ଆମେ ଅଧିକା ନାମ କରିପାରୁ ମନା ନାହିଁ, କିନ୍ତୁ ଷୋଳ ନାମ ଷୋଳ ଯେଉଁ କ'ଣ ଷୋଳମାଳା ଏଇଟାକୁ ଠିକଣା ଭାବେ କରିବା ଉଚିତ। ସେଥିପାଇଁ ଗୁରୁଦେବ କ'ଣ ସ୍ପଷ୍ଟ କୁହନ୍ତି, ଏଇ ଜନ୍ମରେ କୃଷ୍ଣଙ୍କୁ ପାଅ, ମାଳି ଦେଇକି କୁହନ୍ତି ଏଇ ଜନ୍ମରେ କୃଷ୍ଣଙ୍କୁ ପାଅ। ଅଧିକା ନାମ ସମସ୍ତେ କରିବା ଉଚିତ ମନା ନାହିଁ, କିନ୍ତୁ ଆଗେ ଷୋଳମାଳାଟାକୁ ଠିକ୍ସେ କରିବା ଉଚିତ ନା। ଅଧିକା ନାମ କରୁଥିବା ଖାଲି ନାମ ଖାଲି ଅକ୍ଷର ଉଚ୍ଚାରଣ ହେଉଥିବ, ନାମ ରୁଚି ଆସିବନି, ଷୋଳମାଳାଟା ଆଗେ ଠିକ୍ ହେବା ଉଚିତ, କେମିତି ହେବ ଶୁଣିବା ଉଚିତ। ଦେଖୁନାହାନ୍ତି, ଯଥାସାଧ୍ୟ ନାମ ସଂକୀର୍ତ୍ତନମ ଏବ ନାମ କୀର୍ତ୍ତନମ ଏବ କର୍ତ୍ତବ୍ୟମ ଇତି ସୂଚିତମ। ନାମ କୀର୍ତ୍ତନକୁ ଯଥାସାଧ୍ୟ ଯେମିତି ଆମେ ସୁଷ୍ଠୁ ଭାବେ ଶୃଙ୍ଖଳିତ ଭାବେ କରିପାରିବା ସେଥିପ୍ରତି ଧ୍ୟାନ ଦେବା ଉଚିତ ଆଗେ। ତେବେ ପ୍ରଥମ ହେଉଛି ଶ୍ରବଣ, ଏତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ଶ୍ରବଣାନନ୍ତରଂ ସର୍ବଦା ଏବ ସର୍ବଦା ଏବ ଶ୍ରବଣ, ଗୁରୁଙ୍କ ମୁଖରୁ ସବୁବେଳେ ଶ୍ରବଣ କରିବା ଉଚିତ। ଶ୍ରବଣ କଲେ ହିଁ କ'ଣ କୁହାଯିବ, ଗୋଟେ ଚାର୍ଜ ହେଇକି ରହିବ ମନଟା, ଆମର ଚାର୍ଜ ହେଇକି ରହିବ, ନହେଲେ ମନରେ ବି ଶିଥିଳ ଭାବ ଆସିଯିବ। ଗତକାଲି ଶୁଣିଥିଲେ ନା, ମନ୍ଦା ସୁମନ୍ଦ ମତ ହେବ ମନ୍ଦ ଭାଗ୍ୟ ହେଉ ଉପଦ୍ରତା ମନ୍ଦା ପରମାର୍ଥେଷୁ ଅଳସ, ପରମାର୍ଥରେ ଅଳସ ଏ ଭାବଟା ରହିବ ସ୍ୱାଭାବିକ, କାରଣ ଆମର ଆମେ କ'ଣ ଆମର ଅଧିକାରକୁ ଆମେ ଜାଣିନେ ନା, ଆମ ସ୍ଥିତିକୁ ଆମେ ଚିହ୍ନିନେ ଜାଣିନେ, ପୁରୁଣା ବିଜନେସ୍ ଆମର କ'ଣ ମୋତେ ସ୍ୱାଭାବିକ ଲାଗିଯାଉଛି। ଭଗବାନଙ୍କର ଭକ୍ତି କରିବା, ଭଗବାନଙ୍କର ଭଜନ କରିବା ଏଇଟା କ'ଣ ସହଜରେ ହେଇପାରିବ, ହେବନି, ମନ୍ଦ ପରମାର୍ଥେଷୁ ଅଳସ। ସେଥିପାଇଁ ସାଧୁଗୁରୁଙ୍କ କାର୍ଯ୍ୟ ହେଉଛି ସେମାନେ କ'ଣ ଶିଷ୍ୟକୁ ବାରମ୍ବାର ଏଇ କଥା କୀର୍ତ୍ତନ କରି କରିକି ତା'ର ତା ଭାବଟାକୁ ସବୁବେଳେ ବଜାୟ ରଖିବେ, କ'ଣ ଜାଗ୍ରତ କରି ରଖିବେ, ଜାଗ୍ରତ କରି ରଖିଲେ ସେ ସେବାରେ ତା'ର ଶ୍ରଦ୍ଧାଟା ଆସିବ, ନାମରେ ଶ୍ରଦ୍ଧା ଆସିବ, ତେଣୁ ସେ ତତ୍ପର ହେବ। ସେ କଥା ଆମେ କହୁଛନ୍ତି ଭକ୍ତି ଠାକୁର, ସେ କଥା କହୁଛନ୍ତି ଏଦିନ ଶ୍ରଦ୍ଧା ଅବତାଂ ଶ୍ରଦ୍ଧାର ସହିତ ଶୁଣିବ କେତେ ଥର, ଥରେ ନାହିଁ, ଗୁରୁମୁଖାତ୍ ଶ୍ରବଣାନନ୍ତରଂ ସର୍ବଦା ଏବ, ସର୍ବଦା ଏବଟା କମନ ରହିବ, ଗୁରୁମୁଖାତ୍ ଶ୍ରବଣାନନ୍ତରଂ ଗୁରୁଙ୍କ ମୁଖରୁ ଶ୍ରବଣ, ତାପରେ ସର୍ବଦା ନାମ ଅପରାଧନ ପରିହୃତ୍ୟ, ନାମ ଅପରାଧକୁ ତ୍ୟାଗ କରିବ, ସେ ନାମ ଅପରାଧକୁ କୌଣସି ସହଜରେ ଛାଡ଼ିଦେବ ନା, ଛାଡ଼ିପାରିବନି, ସେଥିପାଇଁ ଗୁରୁଙ୍କ ମୁଖରୁ ବାରମ୍ବାର ଏ କଥା ଶୁଣିବ ଏଦିନ ଶ୍ରଦ୍ଧାବତାଂ। ଏଇ ଟିକାଟା ମୋତେ ବହୁତ ବଢ଼ିଆ ଲାଗେ, ଗୁରୁମୁଖାତ୍ ଶ୍ରବଣାନନ୍ତରଂ, ଏଇ ଯେଉଁ ଗୁରୁମୁଖାତ୍ ଶ୍ରବଣାନନ୍ତରଂ ଏଇଟାକୁ ଦେଖୁନାହାନ୍ତି, ପ୍ରତି ଷ୍ଟେପ୍ରେ କହି 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 କହିକି ଆସୁଛନ୍ତି ପ୍ରାୟ ଭକ୍ତିବିନୋଦ ଠାକୁର, ଗୁରୁଙ୍କ ମୁଖରୁ ଶ୍ରବଣ କରିବା ଉଚିତ। ଆମର ଗୁରୁଦେବ ଶ୍ରୀ ରାଧାଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ଶ୍ରବଣଟାକୁ ବହୁତ ବହୁତ ଜାଗାରେ କହିଛନ୍ତି, ପୁରା ଜୋର ଦେଇ କହିଛନ୍ତି ଶ୍ରବଣ କାହିଁକି ଜୋର ଦେଇ, ଆମେ ବୁଝିପାରୁନଥିଲୁ ଗୁରୁଦେବ କାହିଁକି କହୁଛନ୍ତି ଏତେ ଖାଲି ଶ୍ରବଣ କରିବା କଥା, ଶ୍ରବଣଟାକୁ ଶ୍ରେଷ୍ଠ, ଶ୍ରବଣଟା ଶ୍ରେଷ୍ଠ ବାରମ୍ବାର କହୁଛନ୍ତି କାହିଁକି କହୁଛନ୍ତି, ଆମର ତ କ'ଣ ବିଚାର କମ୍, ବୁଦ୍ଧି କମ୍, ମୁଁ ତ ଗୁରୁଦେବଙ୍କ କ୍ଲାସ୍ ସବୁ ଶୁଣେ, ମୁଁ ବିଚାର କରେ ଗୁରୁଦେବ କାହିଁ ବାରମ୍ବାର କାହିଁ କହୁଛନ୍ତି ଶ୍ରବଣ, ଶ୍ରବଣକୁ ଷ୍ଟ୍ରେସ୍ ଦେଇ କହୁଛନ୍ତି ବାରମ୍ବାର ବାରମ୍ବାର କାହିଁ କହୁଛନ୍ତି, କିନ୍ତୁ ଶାସ୍ତ୍ର ସିଦ୍ଧାନ୍ତ ସେୟା, ଶ୍ରବଣ ନକଲେ ହେବନି, ସେଥିପାଇଁ ଶାସ୍ତ୍ର ସେ କଥା ରହିଲାନି, ସୁକ୍ତ୍ୱା ସୁକ୍ତ୍ୱା ଧର୍ମ ବିଜାନାତି ସୁକ୍ତ୍ୱା ତ୍ୟଜତି ଦୁର୍ମତି ସୁକ୍ତ୍ୱା ଜ୍ଞାନମ ଅବାପ୍ନୋତି ସୁକ୍ତ୍ୱା ମୋକ୍ଷମ ଅବାପ୍ନୟ। ସୁକ୍ତ୍ୱା ଶୁଣିବା ଦ୍ୱାରା ଏଇଟା ହେବ, ସୁକ୍ତ୍ୱା ଧର୍ମ ବିଜାନାତି ଶୁଣିବା ଦ୍ୱାରା ଧର୍ମକୁ ଜାଣିବେ, କିଏ ଆମେ କ'ଣ ଜାଣିନୁ କି ଧର୍ମ, ଆମେ ତ ଧର୍ମ ଜାଣିଛୁ, ଆଉ ଧର୍ମ ତ ଜାଣିଛେ, କଳିଯୁଗ ଧର୍ମ ହେୟ ନାମ ସଂକେତନ, ଏତଦର୍ଥେ ଅବତୀର୍ଣ୍ଣ ଶ୍ରୀଚତୀ ନନ୍ଦନ, ସମସ୍ତେ ଜାଣିଛେ, ରୁଚି ଆସୁନି କାହିଁକି, ଶ୍ରଦ୍ଧା ଆସୁନି କାହିଁକି, ଅନୁରାଗ ଆସୁନି କାହିଁକି, ଧର୍ମ ତ ଜାଣିଛେ, ସାଧାରଣ ଲୋକ ବି ଜାଣିଛନ୍ତି, ଭକ୍ତମାନେ ବି ଜାଣିଛନ୍ତି, କଳିଯୁଗ ଧର୍ମ ହେଉଛି ନାମ ସଂକୀର୍ତ୍ତନ ଜାଣିଛନ୍ତି, ଅନୁରାଗ କାହିଁକି ଆସୁନି? ସୁତ୍ତା ଧର୍ମ ବି ଜାଣନ୍ତି, ଶୁଣି 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 ଧର୍ମକୁ ଜାଣିବେ ବା ଅନୁରାଗଟା ଆସିବ। ସୁତ୍ତା ତ୍ୟଜତି ଦୁର୍ମତି, ଶୁଣି ଶୁଣି ଦୁର୍ମତିକୁ ତ୍ୟାଗ କରିବେ, ଶ୍ରବଣ କରିକରି, ଶ୍ରବଣ କଲେ ଦୁର୍ମତି ଛାଡ଼ିବନି। ମତିଟା ଆମର ଯେଉଁ ଖରାପ ଆଡ଼କୁ ଚାଲିଯାଉଛି, ଖରାପ ରାସ୍ତାରେ ମତି କ'ଣ ବିଚଳିତ ହେଉଛି, ଆମର ମତି ସ୍ଥିର ରହୁନି, ଖରାପ ମାର୍ଗକୁ ପଳିଯାଉଛି, ଖରାପ ବିଚାର ଆସୁଛି, ଆମେ ଜାଣୁଛେ, ଜାଣିକି ମଧ୍ୟ ଚେକ୍ କରିପାରିବାନି, ହେବନି, ଏଇଟା ନିଜର ପ୍ରୟାସ ଦ୍ୱାରା ହେବନି। ଆମେ ମଝିରେ ଦିନେ ଶୁଣୁଥିଲେ ନା, ଜୀବନସାରା ପ୍ରୟାସ କରିକି ମଧ୍ୟ ଗୋଟେ ଇନ୍ଦ୍ରିୟର ବେଗକୁ ଦମନ କରିବା ସମ୍ଭବ ନୁହଁ, ସମ୍ଭବ ନିଜ ପ୍ରୟାସ ଦ୍ୱାରା ସମ୍ଭବ ନାହିଁ। ସେଥିପାଇଁ ଆମେ ପ୍ରାର୍ଥନା କରୁଛେ ନା, କ୍ଷୟ ବେଗ ଦମି, କ୍ଷୟ ଦୋଷ ସଧି, କ୍ଷୟ ଗୁଣ ଦେହ ଦାସେ, ପ୍ରାର୍ଥନା କରୁଛେ। ନିଜ ଯଦି ସାମର୍ଥ୍ୟ ଥାଆନ୍ତା, ଗୁରୁଙ୍କ ପାଖରେ ପ୍ରାର୍ଥନା କାହିଁ କରୁଛେ? ନିଜର ତ ସାମର୍ଥ୍ୟରେ ଆମେ ସଫଳ ହେଇଯାଆନ୍ତେ ଦମନ କରିବା ପାଇଁ, ଅନର୍ଥକୁ ନିବୃତ୍ତି କରିବା ପାଇଁ, ଏସବୁ କ'ଣ ଯାହା କୁହାଯାଉଛି, ନିଜର ମତିକୁ ଶୁଦ୍ଧ କରିବା ପାଇଁ, ଦୁର୍ମତିକୁ ସୁମତିରେ ପରିବର୍ତ୍ତନ କରିବା ପାଇଁ ନିଜେ ତ ସକ୍ଷମ ହୋଇପାରନ୍ତେ, ସାଧୁଗୁରୁଙ୍କର ଆବଶ୍ୟକତା କ'ଣ ଅଛି? ନାଇଁ ନାଇଁ ନାଇଁ, ଏଇଟା ହେବନି। ଆମେ କ୍ରନ୍ଦନ କରିବା ଉଚିତ ସାଧୁଙ୍କ ପାଖରେ, ନାମ କରିବା ସମୟରେ କ୍ରନ୍ଦନ କରିବା ଉଚିତ। ପ୍ରାୟ ଭକ୍ତମାନେ ମନରେ ପ୍ରଶ୍ନ ଆସୁଥାଇ ପାରେ, ସାର୍ କ୍ରନ୍ଦନ ଆମର ତ ଆମେ ନାମ ହେଉନି ବୋଲି କ୍ରନ୍ଦନ କରିବା ଉଚିତ ନା? ନାମଟା ହେଉଛି କ୍ରନ୍ଦନ, କ୍ରନ୍ଦନ କରିକି ନାମ କରିବା ଉଚିତ। ଯଦି ମନରେ ପ୍ରଶ୍ନ ଆସିବ, ସାର୍ କ୍ରନ୍ଦନ ତ ହେଉନି, ନାମ କରିବା ସମୟରେ ତ କ୍ରନ୍ଦନ ହେଉନି, କାହିଁକି କ'ଣ ପାଇଁ କ୍ରନ୍ଦନ ହେବ କହୁନା? କିଛି ଗୋଟେ ସମସ୍ୟା ଥିଲେ ସିନା କିଏ କାନ୍ଦିବ, କ'ଣ ସମସ୍ୟା ଅଛି? ନଅଟା ବାଜିଲା ମାନେ ତ ସେ କିଛି ଚିନ୍ତା କରିବା ନାହିଁ, ଥାଳି ଧରି ଯାଇ ପଶିବା କଥା, ପ୍ରସାଦ ହଲରେ ଟିଫିନ୍ ପକେଇଦେବା କଥା, କ'ଣ ସମସ୍ୟା ଅଛି? କିଛି ତ ସମସ୍ୟା ନାହିଁ ନା, ବର୍ତ୍ତମାନ ଲକଡାଉନ୍ ହେଇଛି, କ'ଣ କିଛି ଚିନ୍ତା ଅଛି ନା? ଯାହା ହଉ, କିଛି ତ ସାଧୁମାନଙ୍କର ତ କିଛି ଚିନ୍ତା ନାହିଁ ରହିବା ପାଇଁ, କେବେ ସମସ୍ୟା ଥିଲା ଥିଲା, ବର୍ତ୍ତମାନ ତ ଗୌନିତା କୃପାରୁ, ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ କୃପାରୁ ତ ରହିବା ପାଇଁ ବ୍ୟବସ୍ଥା ବି ହେଇଗଲା, କ'ଣ ସମସ୍ୟା ଅଛି? କିଛି ତ ସମସ୍ୟା ନାହିଁ, କୁହା ହେବ, ତୁ ବସିକି କାନ୍ଦ, କାନ୍ଦିବ ନା ସିଏ, କ'ଣ ପାଇଁ କାନ୍ଦିବ? ତ ଯେଉଁ କ୍ରନ୍ଦନ ଭାବଟା ଆସିବ କେମିତି? ଭଜନଟା ହେଉଛି କ୍ରନ୍ଦନ, କିନ୍ତୁ କ୍ରନ୍ଦନ ଭାବଟା ଆସିବ କେମିତି? ଶ୍ରୁତ୍ୱା, ଶୁଣିଲେ, ନ ଶୁଣିଲେ ହେବନି, ଶୁଣିଲେ ହିଁ ଆସିବ। ନାମ କରିବା ସମୟରେ କ୍ରନ୍ଦନ କରିବା ଉଚିତ, କମ୍ ସେ କମ୍ ଏଇଥିପାଇଁ କ୍ରନ୍ଦନ କରିବା ଉଚିତ ଯେ ମୋର ନାମ ହେଉନି, ଏଇଥିପାଇଁ କାନ୍ଦ, ମୁଁ ନାମ କରିପାରୁନି, ଏଇଠି ଏଇ ବିଚାର ଯଦି କ୍ରନ୍ଦନ କରୁଛେ ତାହେଲେ ବି ତ ନାମ ପ୍ରଭୁଙ୍କର କୃପା ଆସିବ। ମୁଁ ନାମ କରିପାରୁନି, ମୁଁ ଅସମର୍ଥ ହେଇଛି, ମୋତେ କୃପା କରନ୍ତୁ ପ୍ରଭୁ, ଏଇଭଳି ତ ଦୈନ୍ୟ ସହକାରେ କ୍ରନ୍ଦନ କରିପାରିବା? ସୁତ୍ତ ଆମେ ସେଇ ପଏଣ୍ଟରେ ଶୁଣୁଥିଲେ, ସୁତ୍ତା ଧର୍ମ ବିଜାନହାତି, ସୁତ୍ତା ତ୍ୟଜତି ଦୁର୍ମତି, ଆଉ କ'ଣ ରହିଲା? ସୁତ୍ତା ଜ୍ଞାନ ଆପ୍ନୋତି, ଶୁଣି ଶୁଣି ଜ୍ଞାନ ପ୍ରାପ୍ତ ହେବେ। ଦେଖନ୍ତୁ, ଶୁଣି ଶୁଣି ଜ୍ଞାନ ପ୍ରାପ୍ତ, ପଢ଼ିକି ଜ୍ଞାନ ପ୍ରାପ୍ତ ହେବେନି, ଆପଣ ପଢ଼ୁନାହାନ୍ତି, ପଢ଼ିଲେ ବି ବେଳେବେଳେ ସମସ୍ୟାରେ ପଡ଼ିବେ, ବେଳେବେଳେ ବହୁତ କ'ଣ ବିରୋଧ ଭାବ ଭଳି ଲାଗିବ ଶାସ୍ତ୍ର ଜିନିଷ ଗୁଡ଼ାକ, ଆମ ବୁଦ୍ଧିରେ ଆମେ ବୁଝିପାରିବାନି, ଶୁଣିବାକୁ ପଡ଼ିବ। ସାର ବସ୍ତୁ କ'ଣ ଶାସ୍ତ୍ର, ସାର ବସ୍ତୁ କ'ଣ ସେଇଟା ଗୁରୁ ଜାଣନ୍ତି, ସିଏ ଜଣେଇବେ ଆମ ପାଇଁ କେତିକି ଆବଶ୍ୟକ, ଆମେ କେତିକି ବୁଝିପାରିବା, ଆମ ପାଇଁ କେଉଁ ଜିନିଷ ଆବଶ୍ୟକ ସିଏ ସେଇଟା ବୁଝେଇବେ, ଏବଂ ଆମର ଯାହା ସନ୍ଦେହ ଅଛି ଆମେ ଯଦି ଗୁରୁଙ୍କ ପାଖରେ ଜିଜ୍ଞାସା କରିବା ତାହେଲେ ସେ ସନ୍ଦେହଟାକୁ ମୋଚନ କରିବେ, ଏଇଟା ସତ୍ୟ। ତେଣୁ ଶ୍ରବଣ, ଏଇ ପଏଣ୍ଟ ଆମେ ଶୁଣୁଥିଲେ, ଏତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ଶ୍ରବଣାନନ୍ତରଂ, ବାରମ୍ବାର ଶ୍ରବଣ ଆସ୍ୱାଦନ ହେଉନି କାହିଁକି? ଶ୍ରବଣ ଶ୍ରବଣ ଶ୍ରବଣ, ସାଧୁଙ୍କ ମୁଖରୁ ଶୁଣିବା ଉଚିତ, ଗୁରୁଙ୍କ ମୁଖରୁ ଶୁଣିବା ଉଚିତ, ନାମର ମହିମା ଶୁଣିବା ଉଚିତ, ଶାସ୍ତ୍ରର ମହିମା ଶୁଣିବା ଉଚିତ, ଭକ୍ତିର ମହିମା ଶୁଣିବା ଉଚିତ, ବୈଷ୍ଣବ ମହିମା ଶୁଣିବା ଉଚିତ। ଏସବୁ ଶୁଣି 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 ଆମର କ'ଣ ଅନର୍ଥଟା ଦୂର ହେବ? ଆମର ବହୁତ ଅନର୍ଥ ଅଛି, ମାଧୁର୍ଯ୍ୟ କାଦମ୍ବିନୀ ଗ୍ରନ୍ଥରେ ଯଦି ଆପଣ ପଢ଼ିବେ, ସେ ଗ୍ରନ୍ଥର ଶ୍ରବଣ କଲା ମାନେ ଆପଣ ବୁଝିପାରିବେ, କେତେବେଳେ ତ ଆମର ମହାରାଜ କରିବେ ସେ କଥା କହିଛନ୍ତି, ହୁଏତ କେତେବେଳେ କରିବେ, ଯଦିଓ ହେଇଥିଲା ଆମର ନିଷ୍ଠା ଉପରେ ଗୋଟେ କ୍ଲାସ୍ କରିଥିଲେ ନା ମହାରାଜ, ମନେ ଅଛି କାହାର? ଏଇଠି ପ୍ରସାଦ ହଲିଥିଲା ନିଷ୍ଠା ଉପରେ, କିନ୍ତୁ ସେ କ୍ଲାସ୍ରେ ମହାରାଜ ସୂଚନା ଦେଇଥିଲେ କେତେବେଳେ ହେବ ଅନର୍ଥ ନିବୃତ୍ତି ଉପରେ ଗୋଟେ କ୍ଲାସ୍, ସେଇଠି ଶୁଣିବେ ଅନର୍ଥ କ'ଣ। ଆମର ବହୁତ ଅନର୍ଥ ଅଛି, ଆମେ ଜାଣିପାରିବାନି, ଅନର୍ଥ ଗୁଡ଼ାକ ଅଛି କିନ୍ତୁ ଆମେ ବୁଝିପାରିବାନି, ଜାଣିପାରିବାନି, ସେଇଟା ଜାଣିବା କେମିତି? ଶୁଣିବାକୁ ପଡ଼ିବ, ପଢ଼ିଲେ ବି ଜାଣିପାରିବେନି, ପଢ଼ିଲେ ବି ବୁଝି ହେବନି, ଆମେ ଏଇ ଅନର୍ଥର ବଶବର୍ତ୍ତୀ ଏଇଟା ବୁଝି ହେବନି, ଏଇଟା ଶୁଣିବାକୁ ପଡ଼ିବ। ଜଣେ ଶୁଣିଲେ ହିଁ ସଚେତନ ହେବ, ସେଥିପାଇଁ ସାଧୁସଙ୍ଗ ସବୁ ସମୟରେ କରିବା ଉଚିତ। ନଚେତ୍ ଭକ୍ତିର ସମସ୍ତ ଅଙ୍ଗକୁ ଆମେ ସାଧନ କଲେ ମଧ୍ୟ ନିଶ୍ଚିତ କିଛି ନା କିଛି ଅନର୍ଥ ରହିବ, ରହିବ ତ ସ୍ୱାଭାବିକ, କାହିଁକିନା ଆମେ ତ ଭକ୍ତି ଅଧିକାରୀ, ଆମେ ତ କ'ଣ ଆମେ କ'ଣ ଶୁଦ୍ଧ ଭକ୍ତ କି କହୁନାହାନ୍ତି, ବିଚାର କରନ୍ତୁ ଆମେ କ'ଣ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ନୁହନ୍ତି ନା ଆମେ, ଯେହେତୁ ଶୁଦ୍ଧ ଭକ୍ତ ନୁହଁ ଆମର କ'ଣ ଅନର୍ଥ ରହିବନି ବୋଲି କିଛି କୁହାଯାଇପାରିବ ନା? ଆଉ ଅନର୍ଥ ରହିବ ନିଶ୍ଚିତ, ଅନର୍ଥ ରହିବନି ବୋଲି କିଛି କୁହାଯାଇପାରିବନି, ରହିବ ହିଁ ରହିବ। ସେଇଠି ଗୁରୁଙ୍କ ସଙ୍ଗ କରିବା ଉଚିତ, ସାଧୁ ସଙ୍ଗ କରିବା ଉଚିତ, ଶ୍ରବଣ କରିବା ଉଚିତ, ଜିଜ୍ଞାସା କରିବା ଉଚିତ ପ୍ରତି ମୁହୂର୍ତ୍ତରେ। କ'ଣ ଜିଜ୍ଞାସା କରିବା ଉଚିତ, କ'ଣ ଜିଜ୍ଞାସା କରିବା ଉଚିତ, ଜିଜ୍ଞାସାଟା କ'ଣ ହେବା ଉଚିତ? ଆମର ଭକ୍ତି ପୁରୁଷୋତ୍ତମ ମହାରାଜ ଗୋଟେ କ୍ଲାସ୍ରେ ସୁନ୍ଦର କଥା କହିଛନ୍ତି, କେତେ ମାନେ ଲୋକମାନଙ୍କର କେତେ ଜିଜ୍ଞାସା ରହିଛି, ସକାଳୁ ଉଠିଲେ କେତେ ପ୍ରକାର ଜିଜ୍ଞାସା, ଶିଷ୍ୟ ଗୁରୁଙ୍କ ପାଖରେ କେତେ ଜିଜ୍ଞାସା କରୁଛି, ସାଙ୍ଗ ସାଙ୍ଗ ପାଖରେ କେତେ ଜିଜ୍ଞାସା କରୁଛି, ପୁତ୍ର ପିତାଙ୍କ ପାଖରେ କେତେ ଜିଜ୍ଞାସା କରୁଛି, ଅଫିସରେ କେତେ ପ୍ରକାର ଅଧୀନସ୍ଥ କର୍ମଚାରୀମାନେ ଅଫିସର ପାଖରେ କେତେ ଜିଜ୍ଞାସା କରୁଛି, କେତେ ପ୍ରକାର ଜିଜ୍ଞାସା ଚାଲିଛି ପୁରୁଷୋତ୍ତମ ମହାରାଜ ସେ କଥା କୁହନ୍ତି। ପ୍ରବୋଧ ମହାରାଜ ସେ କଥା କହିଛନ୍ତି, ବ୍ୟକ୍ତି କେତେ ଜିଜ୍ଞାସା କରୁଛି କିନ୍ତୁ କେବେ ବି ସେ ଜିଜ୍ଞାସା କରୁନି, ମୁଁ କାହିଁକି ଦୁଃଖୀ, ମୁଁ କାହିଁକି ସଂସାର କଷ୍ଟ ପାଉଛି। ଠିକ୍ ଅଛି, ସେ ଜିଜ୍ଞାସା ସାଧାରଣ ବ୍ୟକ୍ତି କରୁନି, ସେ ଜିଜ୍ଞାସା ଭକ୍ତ କରିବା ନା ନାହିଁ? କେ ଭକ୍ତ କାହିଁ ଜିଜ୍ଞାସା କରିବ, ଭକ୍ତର ତ ଦୁଃଖ ନାହିଁ, ଭକ୍ତ ତ ଭକ୍ତିମୟ ସ୍ଥିତିକୁ ଆସିଗଲା, ସୁଖମୟ ସ୍ଥିତିକୁ ଆସିଗଲା, କ'ଣ ଜିଜ୍ଞାସା କରିବ? ନାହିଁ, ଭକ୍ତ ଏଇ ଜିଜ୍ଞାସା କରିବ, କ'ଣ ମୁଁ ଭକ୍ତିରେ କାହିଁକି ପ୍ରଗତି କରିପାରୁନି, ମୁଁ ଭଜନରେ କାହିଁକି ମୋର ମନ ଲାଗୁନି, ସେବାରେ କାହିଁକି ମୋର ମନ ଲାଗୁନି, ଅଧ୍ୟୟନ କରିବା ପାଇଁ କାହିଁକି ମନ ଲାଗୁନି, ଏଗୁଡ଼ାକ ଜିଜ୍ଞାସା କରିବା ଉଚିତ। କାରଣ ଏଇ ତ ଆମର ସାଧନ ନା, ସାଧନରେ ଯଦି ମନ ଲାଗୁନି ଆମେ ସେଭଳି ଜିଜ୍ଞାସା କରିବା ଉଚିତ ନା? କେତେ ଜଣ ଜିଜ୍ଞାସା କରୁଛନ୍ତି କହିଲେ, ବର୍ତ୍ତମାନ କେହି ଜିଜ୍ଞାସା ବି କରୁନାହାନ୍ତି, କାହିଁକି? କାରଣ ବିଚାର କରୁଛନ୍ତି, ହଁ ଚଳିବ ତ, ଆମେ ତ ନାମ କରୁଛୁ ଆଉ, ଆଶ୍ରମବାସ କରିଛୁ, ସେବା କରୁଛୁ ବା ଗୁରୁ ଗ୍ରହଣ କରିଛୁ, ଯେଉଁଠି ରହିଲେ କ'ଣ ଅଛି, ଘରେ ରହିଲେ କ'ଣ ହେଲା, ଆଶ୍ରମ ରହିଲେ କ'ଣ ହେଲା, ଗୁରୁଙ୍କର ତ ଅଧୀନରେ ଅଛୁ, ଗୁରୁଙ୍କର ତ ଆମେ ଦୀକ୍ଷା ନେଇଛୁ, ଅସୁବିଧା କ'ଣ ଅଛି? ନା ନା ନା, ଦୀକ୍ଷା ନେଲେ ହେବନି, ଆମକୁ ନିଜକୁ ସଚେତନ ହେବା ପାଇଁ ପଡ଼ିବ ନା। ଯେମିତି ପ୍ରଭୁପାଦ ସେ କଥା କୁହନ୍ତିନି, ଆଚାର୍ଯ୍ୟ ଜୀବନ ସମସ୍ତେ ସେ କଥା ଦୋହରାନ୍ତି, ଆମେ ପଡ଼ିଛେ କୂଅ ଭିତରେ ପଡ଼ିଛେ, ଗୁରୁ କ'ଣ କରିଛନ୍ତି, କୃପା କରିକି ଦୌଡ଼ିଟା ପକାଇଛନ୍ତି ନା ନାହିଁ? ଦୌଡ଼ିଟା ପକାଇଛନ୍ତି କୃପା କରିକି, ଦୌଡ଼ି ସିଏ ଉଠାଇବେ କିଛି ଅସୁବିଧା ନାହିଁ, କିନ୍ତୁ ଆମକୁ କ'ଣ କରିବାକୁ ପଡ଼ିବ, ଆଉ ଧରିବାକୁ ପଡ଼ିବ ତ, ନ ଧରିଲେ ଦୌଡ଼ି ସିଏ ଉଠାଇ ଖାଲି ଦୌଡ଼ଟା ଚାଲିଯିବ, ଉପରକୁ ଦୌଡ଼ି ଫାଙ୍କାରେ ଯିବ, ଆମେ ସେଇ ଯେଉଁଠି ଅଛେ ସେଇଠି ରହିବା। ଗୁରୁଙ୍କର ଦୋଷ କ'ଣ, ସେ ତ ଦୌଡ଼ି ପକାଇଛନ୍ତି, ସାଧୁଗୁରୁଙ୍କ ଦୋଷ କ'ଣ, ସେ ଦୌଡ଼ି ପକାଇଛନ୍ତି, ସେ କୀର୍ତ୍ତନ କରୁଛନ୍ତି, କଥା କହୁଛନ୍ତି, କିନ୍ତୁ ଆମେ ଶୁଣୁ, ଶୁଣିବା ଉଚିତ, ଶ୍ରବଣ କରିବା ଉଚିତ, ଜିଜ୍ଞାସା କରିବା ଉଚିତ, ନଚେତ୍ ଅନର୍ଥ ଦେଖୁନାହାନ୍ତି। ଉତ୍ତମ ଅଧିକାରୀମାନେ ମଧ୍ୟ ଜିଜ୍ଞାସା କରୁଥିଲେ, ଅନର୍ଥ ଏତେ ସୂକ୍ଷ୍ମ ତାକୁ କଳନା କରିହେବନି, କେବଳ ମାଧୁର୍ଯ୍ୟ କାଦମ୍ବିନୀ ପଢ଼ିଲେ ଆପଣ ଜାଣିପାରିବେ, ପଢ଼ିଲେ ବି ବୁଝି ନ ହୋଇପାରେ, ଶ୍ରବଣ କଲେ ବୁଝିବେ, କେତେବେଳେ ମହାରାଜ କଲେ ସେଟା ଶୁଣିବା, ମହାରାଜଙ୍କ ପାଖରେ ସମସ୍ତେ ନିବେଦନ କରିବା ଉଚିତ, ଆପଣ କେତେବେଳେ ମାଧୁର୍ଯ୍ୟ କାଦମ୍ବିନୀର ସେ କ୍ଲାସ୍ କରନ୍ତୁ ଅନର୍ଥ ନିବୃତ୍ତି ଉପରେ, ବହୁତ ସୁନ୍ଦର, ମୁଁ କିଛି କିଛି ଦେଖିଛି, କିନ୍ତୁ ସେଗୁଡ଼ାକ କୀର୍ତ୍ତନ କରିବା ଆମେ ଉପଯୁକ୍ତ ଅଧିକାରୀ ନୁହଁ, ମହାରାଜ କରିପାରିବେ, ଯଦିଓ କିଛି କିଛି ବୁଝି ହୁଏ କିନ୍ତୁ କୀର୍ତ୍ତନ କରିବା ଆମ ପାଖରେ ସମ୍ଭବ ହେଇନି, ଶୁଣିବା ଉଚିତ। ନଚେ ଦେଖୁନାହାନ୍ତି କେତେ ସୂକ୍ଷ୍ମ ଅନର୍ଥ ଆମ ପକ୍ଷରେ ରହିବ ହିଁ ରହିବ। ଶୁଦ୍ଧ ଭକ୍ତମାନେ ଉତ୍ତମ ଅଧିକାରୀମାନେ ମଧ୍ୟ ଉତ୍ତମ ଅଧିକାରୀଙ୍କୁ ସଙ୍ଗ କରୁଥିଲେ, ସେମାନଙ୍କର ଭଜନ ସବୁ କ'ଣ ବିଘ୍ନ ଯାହା ହେଉଥିଲା ତା ବିଷୟରେ ଜିଜ୍ଞାସା କରୁଥିଲେ, ଭଜନ କାହିଁକି ପ୍ରଗତି ହେଉନି, କାହିଁକି ସମସ୍ୟା ହେଉଛି, ସେଇଟା ଜିଜ୍ଞାସା କରୁଥିଲେ। ଦେଖୁନାହାନ୍ତି ପ୍ରମାଣ ଅଛି ନା, ରୂପ ଗୋସ୍ୱାମୀ ଲୀଳା ଆପଣ ଜାଣିନାହାନ୍ତି, ରୂପ ଗୋସ୍ୱାମୀ ଭଜନ କରୁଛନ୍ତି, ଭଜନ କରୁଛନ୍ତି, ହଠାତ୍ ଦେଖୁଛନ୍ତି ଭଜନ କରୁଛନ୍ତି, ଏମିତି ସମୟ ଆସିଲା ସିଏ ହସିଦେଲେ, ଜାଣିଛନ୍ତି ସେ ଲୀଳା ସମସ୍ତେ, ଭଜନ କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରୁଛନ୍ତି, ଶ୍ରୀକୃଷ୍ଣଙ୍କ ଲୀଳାକୁ ଦର୍ଶନ କରୁଛନ୍ତି, ରାଧାଣୀଙ୍କ ଲୀଳାକୁ, ଗୋପୀମାନଙ୍କ ଲୀଳାକୁ ଦର୍ଶନ କରୁଛନ୍ତି, କିନ୍ତୁ ହଠାତ୍ ସେ ଲୀଳାଟା ତିରୋହିତ ହେଲା, ମାନେ ଅଦୃଶ୍ୟ ହେଇଗଲା, ତେଣୁ ସିଏ ବିଚାର କରୁଛନ୍ତି, ଆରେ ମୋର କିଛି ବୋଧେ ଅପରାଧ ହେଇଗଲା। ସଙ୍ଗେ ସଙ୍ଗେ ଦେଖନ୍ତୁ ସେ ଜିଜ୍ଞାସା କଲେ ଗାଁ ପାଖରେ, ସେ ସନାତନ ଗୋସ୍ୱାମୀଙ୍କୁ ଯାଇକି ପଚାରିଛନ୍ତି, ସନାତନ ଗୋସ୍ୱାମୀଙ୍କୁ ଯାଇ ଜିଜ୍ଞାସା କଲେ, ମୁଁ ଏଭଳି ଭଜନ କରିବା ସମୟରେ ଭଗବାନଙ୍କର ସ୍ମରଣ ଆସୁଥିଲା, ଭଗବାନଙ୍କ ଲୀଳାକୁ ସ୍ମରଣ କରୁଥିଲି, କିନ୍ତୁ ହଠାତ୍ ବିସ୍ମରଣ ହୋଇଗଲି। ସନାତନ ସେ ତାଙ୍କୁ କହିଲେ, କହିଲେ ତୁମେ ବୈଷ୍ଣବ ପାଖରେ ଅପରାଧ କରିଛ। ଆଚ୍ଛା, ଆପଣ କୁହନ୍ତୁ, କହିବା ତାତ୍ପର୍ଯ୍ୟ ଦେଖନ୍ତୁ, ରୂପ ଗୋସ୍ୱାମୀ ସେମାନେ ହେଲେ ଶୁଦ୍ଧ ଭକ୍ତ, ସେମାନେ ଭଗବାନଙ୍କର କ'ଣ ପାର୍ଷଦ ମଞ୍ଜରୀ, କିନ୍ତୁ ସେମାନଙ୍କର କ'ଣ ଅନର୍ଥ ଅଛି? ଅନର୍ଥ ନାହିଁ। କିନ୍ତୁ ସାଧକମାନଙ୍କୁ ଆମକୁ ଶିକ୍ଷା ଦେବା ପାଇଁ କେତେ ସୁନ୍ଦର କ'ଣ ଜିଜ୍ଞାସା ସେମାନଙ୍କର ଦେଖନ୍ତୁ। ଟିକିଏ ବିସ୍ମରଣ ହୋଇଗଲେ ବୋଲି ସେ ଯାଇକି ଜିଜ୍ଞାସା କରୁଥିଲେ। ସନାତନ ସାଇଁ କ'ଣ କହିଲେ ତାଙ୍କୁ, କହିଲେ ତୁମେ କ'ଣ କରିଛ ନା ଭଜନ କରିବା ସମୟରେ ତୁମେ ହସିଛ? ସେ କହିଲେ ନା ମୁଁ ହସି ଦେଇଥିଲି। ସେ ସମୟରେ ଯାଉଥିଲେ ଯେଉଁ କ'ଣ ତାଙ୍କ ନାଁ, ଖଞ୍ଜକୃଷ୍ଣ ଦାସ, ସେ ସମୟରେ ଯାଉଛନ୍ତି। ସିଏ ଭାବିଲେ କ'ଣ, ମୋତେ ଦେଖିକି ହସୁଛନ୍ତି। ପ୍ରକୃତରେ ସିଏ ହସୁଥିଲେ କ'ଣ ପାଇଁ, ରୂପ ଗୋସ୍ୱାମୀ ହସୁଥିଲେ କ'ଣ ପାଇଁ, ସେ ଲୀଳାକୁ ଦର୍ଶନ କରି ହସୁଥିଲେ। ଲୀଳାଟା କ'ଣ ଥିଲା, ଗୋପୀମାନେ ରାଧାଣୀଙ୍କ ସହିତ ଗୋପୀମାନେ ଯାଇକି କ'ଣ ଡାଳକୁ ଧରିକି ଟାଣିକି ଫୁଲ ତୋଳୁଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ସେବା ପାଇଁ ଫୁଲ ତୋଳୁଛନ୍ତି। ତାପରେ ଜାଣିଛନ୍ତି ସମସ୍ତେ ଲୀଳା, ଭଗବାନ ଶ୍ରୀକୃଷ୍ଣ ଡାଳଟାକୁ ଓହଳିଥିଲେ ନା, ଓହଳିଥିଲେ। ତାପରେ କ'ଣ କଲେ ଭଗବାନ ଶ୍ରୀକୃଷ୍ଣ, ଛାଡ଼ିଦେଲେ ଯେତେବେଳେ ଏମାନେ ସମସ୍ତେ ଡାଳକୁ ଧରି ଓହଳିକି ଉପରୁ ଉଠିଗଲେ। ତ ଦେଖନ୍ତୁ, ଏହି ଲୀଳାକୁ ରୂପ ଗୋସ୍ୱାମୀ ଦର୍ଶନ କରୁଥିଲେ, ଏଇଟାକୁ ଦର୍ଶନ କରି ସିଏ ହସିଛନ୍ତି, କିନ୍ତୁ ସେ ସମୟରେ ସେ ରାସ୍ତାରେ ଯାଉଛନ୍ତି ଖଞ୍ଜକୃଷ୍ଣ ଦାସ। ସିଏ ଭାବିଲେ ମୋତେ ଦେଖି ହସୁଛନ୍ତି। ଦେଖନ୍ତୁ ଅନର୍ଥ କେତେ ସୂକ୍ଷ୍ମ ଅନର୍ଥ, ତାଙ୍କର ଅନର୍ଥ ନାହିଁ, ରୂପ ଗୋସ୍ୱାମୀଙ୍କର ଅନର୍ଥ ନାହିଁ, ଅଛି ବୋଲି କହିବା ହିଁ ହେଉଛି ସବୁଠୁ ବଡ଼ ଅପରାଧ। କିନ୍ତୁ ଦେଖନ୍ତୁ ତାଙ୍କର ଜିଜ୍ଞାସା କିଭଳି, ଏଇଭଳି ଅବସ୍ଥାରେ ବି ତାଙ୍କର ବିସ୍ମରଣ ହୋଇଯାଉଛି। ଆମର କ'ଣ ଅଛି କହିଲେ, ଆମେ କେଉଁ ସ୍ଥିତିରେ ଅଛେ, ପ୍ରତି ପଦକ୍ଷେପରେ ପ୍ରତି ମୁହୂର୍ତ୍ତରେ ଆମର ଅନର୍ଥ ରହୁଛି, ଏତେ ସୂକ୍ଷ୍ମ ଅନର୍ଥ, ଇଏ ତ ସୂକ୍ଷ୍ମ, ଆମର ତ ସ୍ଥୂଳ ଅନର୍ଥ ସବୁ ରହିଛି। ସ୍ଥୂଳ ଅନର୍ଥର ଗନ୍ତାଘର ହେଉଛି ଆମର ଏ ହୃଦୟ, ଆଉ ଅନୁରାଗ ଆସିବ କେଉଁଠି, ସେଇଥି ଅନୁରାଗ ଆସୁନି। ସେଠୁ ସନାତନ ଗୋସ୍ୱାମୀଙ୍କୁ ସେ ଜିଜ୍ଞାସା କଲେ ମୁଁ କରିବି କ'ଣ, ସନାତନ ଗୋସ୍ୱାମୀ କହିଲେ ତୁମେ ସବୁ ବୈଷ୍ଣବମାନଙ୍କୁ ଡାକ, ବୈଷ୍ଣବ ଭୋଜନ ବ୍ୟବସ୍ଥା କର। ସେଠୁ ରୂପ ଗୋସ୍ୱାମୀ ବୈଷ୍ଣବ ଭୋଜନ ବ୍ୟବସ୍ଥା କଲେ, ସବୁ ବୈଷ୍ଣବମାନଙ୍କୁ ଡାକିଲେ। ବୈଷ୍ଣବମାନଙ୍କୁ ଡାକିକି ସନାତନ ଗୋସ୍ୱାମୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ତୁମେ ଯିବ ସବୁ ବୈଷ୍ଣବମାନଙ୍କୁ କ୍ଷମା ମାଗିବ। ରୂପ ଗୋସ୍ୱାମୀ ସେଠି ସବୁ ବୈଷ୍ଣବମାନଙ୍କୁ କ୍ଷମା ମାଗିଲେ, ଜାଣିଛନ୍ତି କାହା ପାଖରେ ଅପରାଧ ହେଇଛି। ଖଞ୍ଜକୃଷ୍ଣ ଦାସ ଯାଇକି କ୍ଷମା ମାଗିଲେ, କହିଲେ ମୋର ଅପରାଧ ହେଇଛି। ତାଙ୍କର ଅପରାଧ ହେଇଥିଲା କୁହନ୍ତୁ, ତାଙ୍କର ଅପରାଧ ହେଇଥିଲା, ଅପରାଧ ହେଇନଥିଲା, କିନ୍ତୁ ସିଏ ଯେହେତୁ ହସିଦେଲେ, ଇଏ ହସିଲେ, ସିଏ ଯେହେତୁ ସେଇଟାକୁ ଗ୍ରହଣ କରିନେଲେ, ଇଏ ବୋଧେ ମୋତେ ଦେଖି ହସୁଛନ୍ତି, ଏଇଟା ହେଲା ତାଙ୍କ ପାଇଁ କ'ଣ ଲୀଳା ବିସ୍ମରଣର, ଇଏ ହେଲା ଗୋଟେ କାରଣ। ଅପରାଧ କୁହାଯିବନି, ତାଙ୍କର ଅପରାଧ ନାହିଁ, ତାଙ୍କର ଅନର୍ଥ ନାହିଁ, ଏଇଟା ଆମ ଭଳି ସାଧକମାନଙ୍କୁ ଶିକ୍ଷା ପାଇଁ ଭଗବାନ ଏ ଲୀଳାଟା କରେଇଛନ୍ତି, ଏଇ ବିଚାର ଆମେ ଗ୍ରହଣ କରିବା ଉଚିତ। ତାପରେ ଖଞ୍ଜକୃଷ୍ଣ ଦାସ ସେଥିପାଇଁ କହିଲେ ମୋତେ ଦେଖି ତୁମେ ହସୁଥିଲ, ମୋ ଚାଲିକୁ ଦେଖି ତୁମେ ହସିଛ। ଶେଷ ରୂପ ଗୋସ୍ୱାମୀ କହିଲେ ନା ନା, ମୁଁ ଆପଣଙ୍କ ଚାଲିକୁ ଦେଖି ହସିନି, ମୁଁ ହସିଥିଲି, ମୁଁ ଏଭଳି ଲୀଳାକୁ ଦର୍ଶନ କରୁଥିଲି, କିନ୍ତୁ ସେ ଲୀଳା ଯେତେବେଳେ ବିସ୍ମରଣ ହୋଇଗଲେ ସେଇଥିରେ ମୁଁ ହସିଥିଲି। ତାପରେ ସିଏ କ୍ଷମା କଲେ, ଲୀଳା ବହୁତ ସୁନ୍ଦର। କହିବା ତାତ୍ପର୍ଯ୍ୟ ଆମ ଅବସ୍ଥା କ'ଣ, ଦେଖନ୍ତୁ ଆମେ, ଆମର କୌଣସି ଅନର୍ଥ ନାହିଁ ବୋଲି କୁହାଯାଇପାରିବନି, ଆମର ତ ସୂକ୍ଷ୍ମ ଅନର୍ଥ ନାହିଁ, ସ୍ଥୂଳ ଅନର୍ଥ ରହିଛି। ସେଥିପାଇଁ ଯାହା କହିଲେ, ଏତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ନାମ ଶ୍ରବଣାନନ୍ତରଂ ସର୍ବଦା ଆଇବ। ତେଣୁ ସବୁବେଳେ ଗୁରୁଙ୍କ ପାଖରେ ଏଇଟା ଜିଜ୍ଞାସା କରିବା ଉଚିତ। କିଏ କହ, ଆଚ୍ଛା ଗୁରୁଙ୍କ ପାଖରେ ଆମେ ଜିଜ୍ଞାସା କରୁ, ବାରମ୍ବାର ଶୁଣୁଛେ, ବାରମ୍ବାର ଏ କଥା ଶୁଣୁଛେ, ଗୁରୁ ତ ରହିଲେ ବୃନ୍ଦାବନରେ, କି ଗୁରୁ ତ ପ୍ରଚାର କୁଆଡ଼େ ଯାଇଛନ୍ତି, ଆମେ କେମିତି ଜିଜ୍ଞାସା କରିବୁ? ପ୍ରଶ୍ନ ଆସିପାରେ, ଗୁରୁଙ୍କୁ କେମିତି ଜିଜ୍ଞାସା କରିବୁ? ନାଇଁ, ମନର ଯଦି ସେ ବ୍ୟାକୁଳତା ଭାବ ଅଛି, ଭଜନ କରିବା ସମୟରେ ଯଦି ଗୁରୁଙ୍କୁ ସ୍ମରଣ କରି ଯଦି ସେଭଳି ବ୍ୟାକୁଳତାର ସହିତ ଭଜନ କରୁଛନ୍ତି, ତାହେଲେ ଯେକୌଣସି ଉପାୟରେ ସେ କ'ଣ ସମସ୍ୟାଟାକୁ ସମାଧାନ କରିବା ପାଇଁ ଭଗବାନ ଏବଂ ଗୁରୁ ବ୍ୟବସ୍ଥା କରିବେ। ଆମର ତ କ୍ରନ୍ଦନ ହେଉନି, ଏଇଟା ହେଉଛି ସମସ୍ୟା। ଆମର ଭଜନ ହେଉନି ବୋଲି କ୍ରନ୍ଦନ ନାହିଁ, ଅପରାଧ ହେଉଛି ବୋଲି ଅନୁତାପ ନାହିଁ। ଆଉ ଗୁରୁଦେବ କେମିତି କୃପା କରି ଆମେ କେମିତି ସେ ସମସ୍ୟା ସମାଧାନ ହେବ, କେମିତି କରି? ଆମର ତ ସେ କ'ଣ ଅନୁତାପ ନାହିଁ, ସୂଚନା ନାହିଁ, ଜିଜ୍ଞାସା ନାହିଁ, ସେ ଭାବନା ବି ନାହିଁ, କାହାକୁ ପଚାରିବା ବି ବିଚାର ନାହିଁ। ଗୁରୁଙ୍କୁ ପଚାରିବା ଉଚିତ, ଉତ୍ତମ ଅଧିକାରୀମାନଙ୍କୁ ପଚାରିବା ଉଚିତ, ଉନ୍ନତ ବୈଷ୍ଣବମାନଙ୍କୁ ପଚାରିବା ଉଚିତ, ଜିଜ୍ଞାସା କରିବା ଉଚିତ, ତେବେ ଯାଇକି କିଛି ଭକ୍ତିର କିଛି ଏଇ ଆସ୍ୱାଦନ ଆସ୍ୱାଦନ କ'ଣ ଏଇ ଅନୁରାଗତା ଆସିବ ଆଗେ, ବର୍ତ୍ତମାନ ଅନୁରାଗ କାହିଁକି ଆସୁନି ଆମେ ଏଇଟା ଆଲୋଚନା କରୁଛୁ, ଅନୁରାଗ ଆସିବ, ଅନୁରାଗ ଆସୁନି ଏଇଥିପାଇଁ, ସେଥିପାଇଁ ନାମ କରିବା ସତ୍ତ୍ୱେ ଏ ଯେଉଁ ଅନର୍ଥ ଗୁଡ଼ାକ ଶୁଣ ହେଉଛି, ନାମ କରିବା ସତ୍ତ୍ୱେ କ'ଣ ହେଉଛି ଆନନ୍ଦ ଆସୁନି, ନାମ କରିବା ସତ୍ତ୍ୱେ ହତାଶ ଭାବ ରହୁଛି, ନାମ କରୁଛେ ହତାଶ ଭାବ ଆଉ ହେବନି, ଭବିଷ୍ୟତ ସତ୍ତ୍ୱେ ଯେଉଁ ଅନ୍ଧକାର ଭଳିଆ ଦେଖାଯାଉଛି, ଏଇଟା ସ୍ୱାଭାବିକ ସମସ୍ତଙ୍କର, ମୋର ବି। ଆମେ କ'ଣ ଶୁଦ୍ଧ ଭକ୍ତ କି ଆମେ ଶାସ୍ତ୍ରକୁ ନେଇକି ଆଲୋଚନା କରୁଛେ ନା, ଆମେ ସେଥିପ୍ରତି ସଚେତନ ହେବା ଉଚିତ, ଏଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନା, ସଚେତନ ହେବା ଉଚିତ, ସେଭଳି ନାମ କରିବା ଉଚିତ। ଆଉ ଆମର ତ ବର୍ତ୍ତମାନ କ'ଣ କି ବର୍ତ୍ତମାନ ଭକ୍ତି ମାର୍ଗ ପାଇଁ କେହି ସଚେତନ ନାହାନ୍ତି, ଆଉ ସବୁ ମାର୍ଗ ପାଇଁ ସମସ୍ତେ ସଚେତନ, ଭକ୍ତି ପାଇଁ କେହି ସଚେତନ ନାହାନ୍ତି। ଭକ୍ତିର କୌଣସି ସମସ୍ୟା ହେଲା ମାନେ କେହି ତା ପ୍ରତି କ'ଣ କ'ଣ କୁହାଯିବ ମାନେ ଖାତିର ନାହିଁ, ଓଡ଼ିଆରେ ଯେଉଁ କୁହାଯାଏ ଖାତିର ନାହିଁ, ନାମ ହେଲାନି ହଁ ନହେଲେ ନାହିଁ ଅସୁବିଧା କ'ଣ ଅଛି, ଗୀତା ପଢ଼ିଲେ ନ ପଢ଼ିଲେ ନାହିଁ କ'ଣ ଅଛି, କେହି କେତେ ପଢ଼ୁନାହାନ୍ତି ଆଉ କ'ଣ ଅଛି, ସିଏ ତ ପଢ଼ୁନି ମୁଁ ପଢ଼ିଲିନି ଅସୁବିଧା କ'ଣ, ମାନେ ତା ଗୋଟେ ସୂଚନା ନାହିଁ, ମୁଁ ଏଇଟା କରିପାରିଲିନି ସୂଚନା ନାହିଁ, ନାମ କରିପାରୁନି ସୂଚନା ନାହିଁ, ଭକ୍ତି କରିପାରୁନି ସୂଚନା ନାହିଁ, ଭାଗବତ ପଢ଼ିପାରୁନି ସୂଚନା ନାହିଁ, ସେବା କରିପାରୁନି ସୂଚନା ନାହିଁ, କେଉଁ ସ୍ଥିତିରେ ଅଛେ ଦେଖନ୍ତୁ ଏଇଟା ସଜଡ଼ା ହେବ କେମିତି କହିଲେ, ମାନେ କିଛି ବାଟ ଦେଖାଯାଉନି ପ୍ରକୃତରେ। ମୁଁ ବି ଏଇଟା ଚିନ୍ତା କରୁଛି ବସିକି, କ'ଣ ଏର ବାଟ, କ'ଣ ବାଟ କିଛି ନାହିଁ, କେବଳ ଗୋଟିଏ ବାଟ, ପ୍ରଭୁ କ'ଣ ହଁ ସେଇଆ, ମନ ଦେଖୁନାହାନ୍ତି, ମନ ଆମକୁ ଗୋଟେ କମ୍ପ୍ରମାଇଜ୍ କରେଇ ଦେଉଛି, ହଁ ଏବେ ନହେଲେ ଆଉଥରେ ହେବ, ଅସୁବିଧା କ'ଣ ଅଛି, ତ ଆମେ ଦୃଢ଼ ହେଇପାରୁନି। ଦେଖନ୍ତୁ ମାନେ କ'ଣ ଆମେ କେଉଁ ସ୍ଥିତିରେ ଅଛେ, ଭକ୍ତି କେଉଁଠି, ଶୁଦ୍ଧ ଭକ୍ତି କେଉଁଠି, ଭଗବାନ କେଉଁଠି, ଶୁଦ୍ଧ ସାଧୁ କେଉଁଠି, ଆମ ଅବସ୍ଥା କ'ଣ, ଆମ ବିଚାର କ'ଣ, ଆମ କାର୍ଯ୍ୟ କ'ଣ, ଆଚରଣ କ'ଣ, ଆମେ ଭକ୍ତ ବୋଲି ପୁଣି ନିଜକୁ କହୁଛେ କିରେ, କି ଭକ୍ତ ଆମେ, କେଉଁ ଭକ୍ତରେ ଆମେ ଗଣା ହେଇଛେ, ଭଗବାନ ପାଖରେ ନାମ କରିବା ପାଇଁ ମନ ଲାଗୁନି, ଅପରାଧ ବଶତଃ ନାମ ହେଉନି, ଅନୁରାଗ ଆସୁନି, କ'ଣ ଭକ୍ତରେ ଆମେ ଗଣା, ଏ ବିଚାର କରିବା ଉଚିତ ସମସ୍ତେ। ଆମେ ନିଜକୁ ତର୍ଜମା ଆତ୍ମସମୀକ୍ଷା ଯାହା କୁହାଯାଏ, ଆତ୍ମସମୀକ୍ଷା କରିବା ଉଚିତ, ମୁଁ କାହିଁକି ନାମ କରୁଛି ତ କାହିଁକି ଆନନ୍ଦ ପାଉନି, ନାମର ତ ସବୁ ଆନନ୍ଦ ରହିଛି, ନାମର ତ ସବୁ ଶକ୍ତି ଭଗବାନ ରଖିଛନ୍ତି, କ'ଣ କହିଲେ, ବହୁଧା ନିଜ ସର୍ବଶକ୍ତି ସ୍ତତ୍ର ଅର୍ପିତା, ସବୁ ଶକ୍ତି ରଖିଛନ୍ତି ନାମରେ, କାହିଁକି ମୋର ଆସ୍ୱାଦନ ହେଉନି, କାହିଁକି ମୁଁ ସେ ଫଳ ପାଉନି, ଏ ବିଚାର କରିବା ଉଚିତ। କମ୍ ସେ କମ୍ କାହାକୁ ପଚାରନ୍ତୁ ନ ପାରୁଛନ୍ତି ସେ କଥା ମୁଁ କହୁନି, କମ୍ ସେ କମ୍ ଏକାନ୍ତରେ ବସିକି ତ ନିଜେ ବିଚାର କରିବା ଉଚିତ, ମୋର ଏଇଟା ହେଉନି ବୋଲି ବିଚାର କରିବା ଉଚିତ ତ, ଏକାନ୍ତରେ ବସି ଆମର କେବେ କ୍ରନ୍ଦନ ଆସୁଛି ନା, କହିଲେ ଏକାନ୍ତରେ ଏକୁଟିଆ ବସି କେବେ ଭଗବାନ ଦେଖିକି ବା ଗୁରୁଙ୍କୁ ଦେଖିକି କେବେ ଏଇଭଳି ବିଚାର କେବେ କାନ୍ଦି ପାରୁଛେ, ସେମିତି କାନ୍ଦନ୍ତୁ, ଦେଖିବେ ଭଗବାନ କୃପା କରିବେ, ସାଧୁ ଗୁରୁ କୃପା କରିବେ ନିଶ୍ଚିତ। ହଁ ସେଇ ତ, ହଁ ସେ ଏଇଟା ସତ କଥା ନା, ଆମେ ନିଜର ଅଯୋଗ୍ୟତାକୁ ଯଦି ବିଚାର କରିବା ତାହେଲେ କ୍ରନ୍ଦନ ଆସିବ। ବର୍ତ୍ତମାନ କ'ଣ ହେଉଛି, ବର୍ତ୍ତମାନ ସମସ୍ତେ ହେଉଛନ୍ତି ଆମେ ହେଉଛୁ ଯୋଗ୍ୟ, ଆମେ ଯୋଗ୍ୟ ବୋଲି ବିଚାର କଲେ ହେବନି ତ, ଏଇଟା ସମସ୍ତ ମୋ ପାଇଁ ବି ସମସ୍ତଙ୍କ ପାଇଁ, ଆମେ ନିଜକୁ ଯୋଗ୍ୟ ବୋଲି ବିଚାର କରୁଛେ ନା, ମୁଁ ହେଉଛି ପରଫେକ୍ଟ, ମୁଁ ହେଉଛି ଯୋଗ୍ୟ, ଆ ମୋ ଭଳିଆ କିଏ ନାହିଁ, ମୁଁ ଏହା କରିଦେଉଛି, ମୁଁ ସେୟା କରିଦେଉଛି, କ୍ରନ୍ଦନ ହେବ କେଉଁଠି, ହେବନି। ତେଣୁ କମ୍ସେ କମ୍ ଏକାକୀ ବସିକି କେତେବେଳେ ନିଜକୁ ସମୀକ୍ଷା କରିବା ଉଚିତ, ସମୟ ବହୁତ ଅଛି, ସମୀକ୍ଷା କରିବା ପାଇଁ କ'ଣ ସମୟ ନାହିଁ, ନିଜକୁ କ'ଣ ସମୀକ୍ଷା କରିବା ପାଇଁ ସମୟ ନାହିଁ, ଅଛି ବହୁତ ସମୟ ମିଳୁଛି। ବର୍ତ୍ତମାନ ଯେଉଁ ବ୍ୟବସ୍ଥା ହେଇଛି ଆମର ରହିବା ପାଇଁ କୃଷ୍ଣ ବଳରାମଙ୍କ କୃପାରୁ ଯେଉଁ ବ୍ୟବସ୍ଥା ହେଇଛି, ଆତ୍ମସମୀକ୍ଷା ପାଇଁ ବହୁତ ସୁନ୍ଦର ବ୍ୟବସ୍ଥା ଅଛି, ନିଜେ ବସିକି ଚିନ୍ତନ କରିପାରିବେ, ନିଜେ ବସିକି ଭଗବାନଙ୍କୁ ଚିନ୍ତନ ନ କରିପାରନ୍ତୁ, ଭଗବାନଙ୍କୁ ଚିନ୍ତନ କରିବା ତ ଆମର ଶକ୍ତି ବାହାରେ, ଆମେ ତ ଚିନ୍ତନ କରିପାରିବେ, ନିଜକୁ ତ ଚିନ୍ତନ କରିପାରିବି, ମୁଁ କରିପାରୁନି, ମୁଁ ସେବା କରିପାରୁନି, ମୁଁ ନାମ କରିପାରୁନି, ମୋର ଅପରାଧ ହେଉଛି, କେମିତି ସଚେତନ ହେବି, ଏଇ ତ ଚିନ୍ତା କରିପାରିବେ ନା, ଏତିକି କଲେ ଭଗବାନ ତ କମ୍ସେ କମ୍ ଭଗବାନଙ୍କ ନଜର ତ ରହିଛି ନା, ସାଧୁଙ୍କ ନଜର ତ ରହିଛି ନା, କ'ଣ ସେ ଦେଖୁନାହାନ୍ତି, ଦେଖୁଛନ୍ତି ନା, ତାଙ୍କ ନଜର ସବୁବେଳେ ରହିଛି, ଗୁରୁଦେବ ଶିଷ୍ୟ ଗ୍ରହଣ କରିଛନ୍ତି ମାନେ ଶିଷ୍ୟମାନଙ୍କ ଉପରେ ନଜର ସବୁବେଳେ ରହିଛି। ମୁଁ କାଲି କହୁଥିଲି, କାଲି ନା ଆଜି କହୁଥିଲି ଆମର ଭକ୍ତଙ୍କୁ, ପ୍ରଭୁପାଦଙ୍କ ଜଣେ ଶିଷ୍ୟ ଥିଲେ, ଦେଖନ୍ତୁ ସବୁ ଶିଷ୍ୟଙ୍କ ଉପରେ ନଜର ରହିଛି ଗୁରୁଙ୍କର। ଏ ନଜରଟା କାହାର? ଏଇଟା ବା କୃଷ୍ଣଙ୍କ ନଜର, ଭଗବାନ ବା ନଜର ଦେଇଛନ୍ତି ଗୁରୁଙ୍କ ମାଧ୍ୟମରେ, କୃପାଟା କରୁଛନ୍ତି ଗୁରୁଙ୍କ ମାଧ୍ୟମରେ। ପ୍ରଭୁପାଦ ଜଣେ ତାଙ୍କର ଶିଷ୍ୟ ଥିଲେ, ତାଙ୍କ ନାଁ ହେଉଛି ନନ୍ଦକୁମାର, ଜାଣିଛନ୍ତି ନନ୍ଦକୁମାର, ସିଏ ପ୍ରଭୁପାଦଙ୍କ ପାଇଁ ରୋଷେଇ କରନ୍ତି ନା କ'ଣ। ସିଏ ଦିନେ ଏମିତି ନାମ କରୁଛନ୍ତି, ନାମ କରିକରି ଦିନେ ରହିଯାଇଛି କିଛି ନାମ, ସଂଖ୍ୟାପୂର୍ବକ ନାମ ଯେଉଁଟା ନିର୍ବନ୍ଧ ନାମ ସେଇଟା କିଛି ରହିଯାଇଛି, ଥକି ଯାଇଛନ୍ତି। କହିଲେ ଠିକ୍ ଅଛି କାଲି କରିବା, ଦୁଇ ମାଳା ନା ତିନି ମାଳା ରହିଯାଇଛି, ଚଉଦ ମାଳା ହେଇଛି, ଦୁଇ ମାଳା ରହିଯାଇଛି। ତ ପ୍ରତିଦିନ ସକାଳୁ ଯାଆନ୍ତି, ପ୍ରଭୁପାଦଙ୍କୁ ପ୍ରଣାମ କରନ୍ତି। ଆଉ ପ୍ରଭୁପାଦଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି, ପ୍ରଭୁପାଦଙ୍କର ପ୍ରଥମ ପ୍ରଶ୍ନ କ'ଣ ଜାଣିଛନ୍ତି? ପ୍ରଥମ ପ୍ରଶ୍ନ, ତୁମ ନାମ ସାରିଛ? ଇଏ ଶୁଣିକି ଛାନିଆ, ଇରେ ମୋ ନାମ ସାରିନି ପ୍ରଭୁପାଦ ଜାଣିଲେ କେମିତି? ତୁମ ନାମ ଆଗେ ସାରିଛ ନା? ମାନେ ସିଏ କ'ଣ ସେଇଦିନର ନାମ କଥା ପଚାରିଲେନି ପ୍ରଭୁପାଦ? ପୂର୍ବ ଦିନର ଯେଉଁ ୱେଟିଂ ରହିଯାଇଥିଲା, ଦୁଇ ମାଳା ଯେଉଁ ରହିଯାଇଥିଲା, ତ ନାମ ଆଗେ ସାରିଛ? ଦେଖନ୍ତୁ କହିବା ତାତ୍ପର୍ଯ୍ୟ ଆମର ଏହା, ଏ ପଏଣ୍ଟରେ ମୁଁ ଏଇଟା କହୁଛି, ସାଧୁଗୁରୁଙ୍କ ନଜର ସବୁବେଳେ ରହିଛି, ଆମର ଅନୁତାପ ହେଉନି, ଆମେ ସୂଚନା କ'ଣ ନିଜକୁ ଚିନ୍ତା କରୁନି, ନିଜକୁ ସମୀକ୍ଷା କରୁନି, ମୁଁ କାହିଁକି ହେଉନି, କେବଳ କ'ଣ ବିଭିନ୍ନ ପ୍ରକାର ବସ୍ତୁ ପ୍ରାପ୍ତ ହେଇକି କ'ଣ କୁହାଯିବ, କେବଳ ଭୋଗୀ ଭୋଗୀ ହେବାର ବିଚାରରେ ଭଗବାନଙ୍କର ଭଜନ ମାତ୍ର ଛୁଟି ଯାଉଛି, ଭୋଗ କରିବାର କାମନା ନେଇ ଭଜନ ଛୁଟି ଯାଉଛି, ଏ ବିଚାରରେ ଭଗବାନଙ୍କର ସେବା ବି ହେଇପାରୁନି ଠିକ୍ସେ, ବହୁତ ବଡ଼ ଖତରନାକ ଅବସ୍ଥା, ସଚେତନ ହେବା ଉଚିତ। ଏ ବିଷୟ ବାହାରେ କୁହାଯାଇପାରିବ ନା? ଏ ବିଷୟ କ'ଣ ବାହାରେ କୁହାଯାଇପାରିବ? କୁହାଯାଇପାରିବ ନା? ସେଥିପାଇଁ ମହାରାଜ ବାରମ୍ବାର ସେ କଥା କୁହନ୍ତି ନା, ଯେତେ ତତ୍ତ୍ୱ ଜିନିଷ ଆଲୋଚନା ହେଉଛି ଭୁବନେଶ୍ୱରରେ, ଏତେ ଏତେ ତତ୍ତ୍ୱକୁ ଆଉ କେଉଁଠି ଆଲୋଚନା ହେଇନି। ମହାରାଜ ବି କୁହନ୍ତି ନିଜେ ନା, ବାହାରେ ବି ଏକଥା କୁହାଯାଇପାରିବ ନା ବୋଲି ମହାରାଜ କୁହନ୍ତି। ଆପଣ ମହାରାଜଙ୍କର ବାହାର କ୍ଲାସ୍ ଦେଖିବେ, ଏତେ ଇଏ କହିନାହାନ୍ତି। ଏ ପୀଠଟା ବା ସେୟା, ଏଠି ସେଭଳି ଆଚାର୍ଯ୍ୟଙ୍କର ଏଇଟା ହେଉଛି ସ୍ଥାନ, ଆଉ ପ୍ରଭୁପାଦଙ୍କର ସମସ୍ତ କୃପା ରହିଛି କେଉଁଠି ଦେଖୁନାହାନ୍ତି? ଇଏ ଗୋଟେ ସୁନ୍ଦର କଥା, ପ୍ରଭୁପାଦଙ୍କର ସମସ୍ତ କୃପା ରହିଛି ଏଇଠି। ବାପା ସାନ ପୁଅକୁ ଭଲ ପାଇବେ ନା? ବାପାଙ୍କର ଯେତେ ପୁଅ ଥାଆନ୍ତୁ, ବେଶୀ ସ୍ନେହଟା ରହିବ କେଉଁଠି? କନିଷ୍ଠ ପୁତ୍ର ଉପରେ ନା ସାନ ପୁତ୍ର ଉପରେ? ଆଉ ପ୍ରଭୁପାଦଙ୍କର ଏଇଟା ବା ସାନ ପୁଅ, 108ତମ ମନ୍ଦିର ନୁହଁ କି ଏଇଟା? ଆଉ 108ତମ ମନ୍ଦିର ମାନେ ଏତେ କ'ଣ ସବୁଠୁ କନିଷ୍ଠ, ତେଣୁ ସବୁ କୃପାକୁ ଏଠି ଢାଳି ଯାଇଛନ୍ତି। ଗୁରୁଦେବ ଏଟା କୁହନ୍ତି ନା, ନିଜ ମୁହଁରେ କୁହନ୍ତି, ପ୍ରଭୁପାଦଙ୍କର ସମସ୍ତ କୃପା ଏଠି ରହିଛି, ପ୍ରଭୁପାଦ ବି କହିଛନ୍ତି। ତାହେଲେ ଯଦି ବିଚାର କରନ୍ତୁ, ପ୍ରଭୁପାଦଙ୍କର କୃପା ଯଦି ରହିଲା, ପରମ୍ପରାର କୃପା ରହିଲା କି ନାହିଁ? ପ୍ରଭୁପାଦଙ୍କ କୃପା ରହିଛି ମାନେ ପରମ୍ପରାର କୃପା ରହିଲା, ଆଚାର୍ଯ୍ୟମାନଙ୍କ କୃପା ରହିଲା, ସମସ୍ତଙ୍କ କୃପା ରହିଲା। ଯଦି ସମସ୍ତଙ୍କ କୃପା ଅଛି, ତାହେଲେ ତ ଆମର ଅନୁରାଗ ବଢ଼ିବା କଥା ନାମରେ, ଆମର ତ ସେବା ଭାବ ବଢ଼ିବା କଥା, କୃପା ତ ରହିଛି ଏ ସେଣ୍ଟରରେ, ବଢ଼ୁନି କାହିଁ? ତାହେଲେ ଏଇଟା ଆଚାର୍ଯ୍ୟମାନଙ୍କର କୃପାର ଦୋଷ ନା ଆଚାର୍ଯ୍ୟମାନଙ୍କ ଦୋଷ ନା ସେଣ୍ଟରର ଦୋଷ ନା ଡିଟିର ଦୋଷ ନା କାହାର ଦୋଷ ନା ଭୂମିର ଦୋଷ, ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଭୂମିର କିଛି ଦୋଷ ହେଉଛି ଆମର ଅନୁରାଗ ଆସୁନି ଏଭଳି କି ବିଚାର କରିଦେଇପାରନ୍ତି? ନାଇଁ, କାହାର ଦୋଷ ନାହିଁ, ଦୋଷ ହେଉଛି ଆମ ନିଜର ଅନର୍ଥ ରହୁଛି, ସେ ଅନର୍ଥ ପ୍ରତି ଆମେ ସଚେତନ ହେଲେ ଅନୁରାଗଟା ଆସିବ, ନଚେତ ହେବ। ସେଥିପାଇଁ ଜିଜ୍ଞାସା କରିବା ଉଚିତ, ସବୁବେଳେ ଶୁଣିବା ଉଚିତ, କେତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ନାମ ଶ୍ରବଣ ଅନନ୍ତରମ, ଗୁରୁଙ୍କ ମୁଖରୁ ଶ୍ରବଣ କରିବା ଉଚିତ ବାରମ୍ବାର। ଗୁରୁଙ୍କ ମୁଖରୁ ଶ୍ରବଣ କଲେ ବି କ'ଣ, ଶ୍ରବଣଟା ଠିକ୍ସେ କରିବା ଦରକାର ନା? ଆମେ ଦେଖୁନୁ କି କହିବା ଆବଶ୍ୟକ ନାହିଁ, କିନ୍ତୁ ବୁଝିବା ପାଇଁ ମୁଁ କହୁଛି, ଗୁରୁଦେବଙ୍କର ଭାଗବତ କଥା ହୁଏ, ହରିଦ୍ୱାରରେ ହୁଏ, ବୃନ୍ଦାବନରେ ହୁଏ, ବହୁତ ଆଡ଼େ ହୁଏ, ମୁଁ ଯାଇଛି ବହୁତ ଭାଗବତ କଥାକୁ ଯାଏ, ହରିଦ୍ୱାର ଯାଇଛି, ବୃନ୍ଦାବନ ତ ପ୍ରତିବର୍ଷ ଯାଉଥାଏ, ଜନ୍ମାଷ୍ଟମୀ ସମୟରେ ପ୍ରତିବର୍ଷ ମୁଁ ଯାଉଥାଏ, ବହୁତ ଆଡ଼ୁ ଭକ୍ତ ଆସନ୍ତି ଭାଗବତ କଥା ଶୁଣିବା ପାଇଁ ଆସନ୍ତି, କାହାକୁ ନିନ୍ଦା କରୁନି, ମାନେ ଆମର ଶ୍ରବଣ କରିବାର ଭାବଟା କିଭଳି ହେବା ଉଚିତ, କିନ୍ତୁ ସେଇଟା ମୁଁ ଦେଖିପାରେ ନା, ବହୁତ ଭକ୍ତ ଯାଆନ୍ତି, ଖାଲି ନାଁଟା ଥାଏ କଥା ଶୁଣିବା ପାଇଁ ଯାଉଛୁ, ନାଁଟା ଚାଲ ଯିବା ହରିଦ୍ୱାର ଯିବା, କଥା ହେଉଛି ହରିଦ୍ୱାର କଥା ଶୁଣିବା, ଠିକ୍ ଅଛି, ଉତ୍ସାହଟା ଭଲ, କଥା ଶୁଣିବା ପାଇଁ ସେ ଯେଉଁ ପ୍ରବଣତା ରହିଛି ସେଇଟା ଭଲ, ସେଠି ଗଲା ପରେ କଥା ଶୁଣିବା ପାଇଁ କେତେ ସମୟ ଆମେ ଦେଉଛେ, କଥାଟା କେତେ ଦୂର ଏକାଗ୍ରତାର ସହିତ ଶୁଣୁଛେ ସେଇଟା ବିଚାରିଛ ନା, କେବଳ ବାହାନା କଥା ଶୁଣିବା ଯାଏ ଗୋଟେ ଛୁଟି ମିଳିଲା ଚାଲ ଆସ ଯିବା ବୁଲି ଆସିବା, ନାଇଁ ସେମିତି କ'ଣ ହବ, ଆମେ ଭାବୁଛେ ଆମେ ଆମେ ତ ଶୁଣୁଛେ କାହିଁକି ଆମର ପରିବର୍ତ୍ତନ ହେଉନି, ପ୍ରଶ୍ନ ଆସିପାରେ, ଏଇଟା ତ କୁହାହେଲା ଶ୍ରବଣ, ତାହେଲେ ଆମେ ତ ଶୁଣୁଛେ, ଆମେ ତ ଯାଉଛେ କେତେ କଥା ଶୁଣୁଛେ ସବୁ ଶୁଣୁଛେ, ଆଚାର୍ଯ୍ୟ ମୁଖରୁ ଶ୍ରବଣ କରୁଛେ, ତାହେଲେ ଆମ ହୃଦୟ କାହିଁ ପରିବର୍ତ୍ତନ ହେଉଛି, ତା ମାନେ ଆମର ଶ୍ରବଣଟା ଠିକ୍ ହେଇନି, ଆମେ ଠିକ୍ ସେ ଶୁଣିନେ, ଶ୍ରବଣ ଠିକ୍ ହେବା ଉଚିତ, ଆଗରୁ ଦେବେଳେ କ୍ଲାସ୍ କରୁଥିବେ ଆମେ କ'ଣ ହା ଚାଲ ବୁଲି ପଳେଇ ଆସିବା ଟିକେ, ମୁଁ ଦେଖିଛି ଆଖି ଆଗରେ ମୁଁ ଦେଖିଛି କହୁଛି, ଗୁରୁଦେବଙ୍କର କ୍ଲାସ୍ ଚାଲିଥିବ, ହରିଦ୍ୱାର କଥା ମୁଁ କହୁଛି, ହରିଦ୍ୱାର ସବୁ ଭକ୍ତମାନେ ଯାଆନ୍ତି ଶୁଣିବା ପାଇଁ, ଗୁରୁଦେବ କ୍ଲାସ୍ ଚାଲିଥିବ, ଭକ୍ତମାନେ ସବୁ ଯାଇକି ବଦ୍ରିନାଥ କେଦାରନାଥ ବୁଲିକି ଆସିବି, ଗୋଟେ ପାଇଛ ନା ସୁଯୋଗ, ଆଉ ଯାଇ ହେବନି କିରେ, ଆଉ ଯାଇ ହେବ, ତୁମେ ଯାଇଛ କ'ଣ ପାଇଁ ସେଠି, ମୁଁ ଦୋଷ ଦେଉନି, ଏଇଟା ଆମର ଶୋଧନ ପାଇଁ ଏଇଟା ଆମେ ଆଲୋଚନା କରୁଛେ ନା, ମୁଁ ଦୋଷ ଦେଉନି କାହିଁକିନା ମୁଁ ଏଇଟା ମୁଁ କରେ ବୋଲି ମୁଁ କହେ, ଜନ୍ମାଷ୍ଟମୀ ମୁଁ ଯେଉଁ ଯାଏ ବୃନ୍ଦାବନ କଥା ଶୁଣିବା ପାଇଁ, ମୁଁ କେବଳ କଥା ଶୁଣେ, ମୁଁ କୁଆଡ଼େ ଯାଏ ନା, ମୁଁ ଯାଇକି ତ ରହେ ଶଙ୍କର ପଣ୍ଡିତ ପ୍ରଭୁ ପାଖରେ, ସିଏ ବି ଦେଖନ୍ତି ସିଏ ଆସୁଛନ୍ତି, ଆରେ ଇଏ ଆସୁଛି କାହିଁ କୁଆଡ଼େ ଯାଉନି, ମୁଁ କୁଆଡ଼େ ଯାଏ ନା, ମୁଁ କେବଳ ଯାଏ କଥା ଶୁଣେ ଆସେ, କଥା ଶୁଣେ ଆସେ, କଥା ମୁଁ ଯାଇଛି ସେଥିପାଇଁ ଆଉ, କେବଳ କଥା ଶୁଣିକି ଆସେ, ଏଇ ସବୁ ଭକ୍ତ ସବୁ ଯିବେ କଥା ଶୁଣିବା ପାଇଁ, ସେ ଭିତରୁ ଦୁଇ ଦିନ ପୁଣି ଆବସେଣ୍ଟ ହେଇକି ପଳେଇଥିବେ ବୁଲିବା ପାଇଁ, ଋଷିକେଶ ପଳେଇଥିବେ, ଯମୁନୋତ୍ରୀ ଗଙ୍ଗୋତ୍ରୀ କୁଆଡ଼େ କୁଆଡ଼େ ସବୁ ବୁଲି, କି ତୁମେ ଯାଇଛ କ'ଣ ପାଇଁ, ନା ସୁଯୋଗଟା ମିଳିଛି ଆଉ କ'ଣ ଆସିହେବ, ଆଉ ଆସିହେବନି, କିନ୍ତୁ ଆସିହେବନି ତା ବୋଲି ତୁମେ ଆସିଛ କ'ଣ ପାଇଁ ବିଚାର କରିବା ଉଚିତ ନା, ତାହେଲେ ଆମର ଶ୍ରବଣ ଉପରେ ଗୁରୁତ୍ୱ ରହିଲା କି, ପ୍ରତିପଦ ସେ ପ୍ରଭୁପାଦଙ୍କ ଜଣେ ଶିଷ୍ୟ ଥିଲେ ଯମୁନା ଦେବୀ ଦାସୀ, ଜାଣିଛନ୍ତି ତ ଯମୁନା ଦେବୀ, ସେ ପ୍ରଭୁପାଦଙ୍କର କ୍ଲାସ୍ରେ ସେ ଆଗରେ ବସନ୍ତି, ପ୍ରଭୁପାଦ କ୍ଲାସ୍ ଦେବେ ସେ ଆଗରେ ବସନ୍ତି, ଆଉ ସେମିତି ଶ୍ରବଣ କରନ୍ତି ମାନେ ପ୍ରଭୁପାଦଙ୍କ ମୁହଁରୁ ସେ ମୁଖରୁ ଗୋଟିଏ ଶବ୍ଦକୁ ସେ ମିସ୍ କରିବା ପାଇଁ ଚାହାନ୍ତି ନା, ଦେଖନ୍ତୁ ଏଇଟା ହେଲା ଶ୍ରବଣ, ଗୋଟିଏ ଶବ୍ଦ ମିସ୍ ନ ହଉ ଏଇ ବିଚାରରେ ସେ ଶୁଣନ୍ତି ଯମୁନା ଦେବୀ ଦାସୀ, ସେ ପ୍ରଭୁପାଦଙ୍କ କୃପା ପାଇଛନ୍ତି ନା, ପ୍ରଭୁପାଦଙ୍କ କୃପା ଏଇଟା କୃଷ୍ଣ କୃପା ବା, କୃଷ୍ଣ କୃପାଟା ସାଧୁ ମାଧ୍ୟମରେ ଆସିବ, ଶ୍ରବଣ କରିବା ଉଚିତ, ସେ ସେଇଭଳି ସେବକ ସେବିକା ଥିଲେ ଆସୁଛି, ସେ ଯମୁନା ଦେବୀ ଦାସୀ ଆଉ ଜଣେ କିଏ, ସେ ଯେଉଁ ଟ୍ରେନ୍ ଭିତରେ ଯିଏ ରୋଷେଇ କରିବା ପାଇଁ, ହଁ ନାଇଁ ଦୁଇ ଜଣ ଥିଲେ ଯମୁନା ଦେବୀ ଆଉ ଜଣେ ତାଙ୍କ ସାଙ୍ଗରେ ଥିଲେ, ଦୁଇ ଜଣ ଟ୍ରେନ୍ ଭିତରେ ଆପଣ ସିଲିଳା ଶୁଣିନାହାନ୍ତି, ମହାରାଜ ବାରମ୍ବାର କୁହନ୍ତି ପ୍ରଭୁପାଦ ଯାଉଛନ୍ତି, ପ୍ରଭୁପାଦଙ୍କ ପାଇଁ ସେମାନେ ରୋଷେଇ କରନ୍ତି, ଯମୁନା ଦେବୀ ବିଶେଷ କରି ପ୍ରଭୁପାଦଙ୍କ ପାଇଁ ରୋଷେଇ କରନ୍ତି, ପ୍ରଭୁପାଦ ଯୁଆଡ଼େ ଯୁଆଡ଼େ ଯାଆନ୍ତି ସେ ଯାଆନ୍ତି, ପ୍ରଭୁପାଦ ତାଙ୍କୁ ନିଅନ୍ତି ସେ ତାଙ୍କ ପାଇଁ ରୋଷେଇ କରନ୍ତି, ଟ୍ରେନ୍ରେ ଯାଉଛନ୍ତି ମହାରାଜ ସେ ଯାଇ କହୁଥିଲେ, ଟ୍ରେନ୍ରେ ଯାଉଛନ୍ତି ପ୍ରଭୁପାଦଙ୍କ ପାଇଁ ସିଏ ରୋଷେଇ କରିବା ପାଇଁ ଗଲେ କ'ଣ ପେଣ୍ଟ୍ରି କାର୍ ଭିତରକୁ, ପେଣ୍ଟ୍ରି କାର୍କୁ ଯାଇକି ପଚାରିଲେ ତାଙ୍କର ଯିଏ ଅଛନ୍ତି ହେଡ୍, ତାଙ୍କୁ କହିଲେ ଆମ ଗୁରୁଦେବଙ୍କ ପାଇଁ ଆପଣ ସୁଯୋଗ ଦିଅନ୍ତୁ, ଆମେ ଏଠି ରୋଷେଇ କରିବୁ, ଗୁରୁଦେବଙ୍କ ପାଇଁ ରୋଷେଇ କରିବା ପାଇଁ ତଳେ ସେ କହିଛନ୍ତି, ସେମାନେ କହିଲେ ଏଇଟା ସମ୍ଭବ ନାହିଁ, ତୁମ ଗୁରୁଦେବ ସେ କାହିଁ ଜାଣିବେ ତୁମର ମାନେ ଆମର ଗୁରୁ ଆଧ୍ୟାତ୍ମିକ ଗୁରୁଙ୍କର ସ୍ଥିତି କ'ଣ, ସେ ସାଧାରଣ ଲୋକ କାହିଁ ବୁଝିବ, ଆଉ ତୁମ ଗୁରୁ ପାଇଁ ତୁମେ ରୋଷେଇ କରୁଛ, ପୁଣି ଆଉ ଗୋଟେ ଲୋକ ଆସିବ ତା ଗୁରୁ ପାଇଁ ରୋଷେଇ କରିବ, ସବୁ ଦେଖନ୍ତୁ ଏଇଟା କେହି ସେମାନେ ସ୍ୱୀକାର କଲେନି, ତାପରେ ସେ ତୁମର ଅଥରିଟି କିଏ ଅଛନ୍ତି, ଏ ଡିପାର୍ଟମେଣ୍ଟର କିଏ ହେଡ୍ ଅଛନ୍ତି, ତାଙ୍କ ସହିତ ଯାଇ କନସଲ୍ଟ କଲେ, ସିଏ ଯେତେବେଳେ ମନା କଲେ ସଙ୍ଗେ ସଙ୍ଗେ ସେ କହିଲେ ଠିକ୍ ଅଛି, ତାହେଲେ ଯଦି ସେ ସୁଯୋଗ ଆମକୁ ନ ଦିଆ ହେବ ତାହେଲେ ମୁଁ ଏଇଠୁ ଡେଇଁକି ଆତ୍ମହତ୍ୟା କରିବି, ଏ ଟ୍ରେନ୍ରୁ ଡେଇଁକି ଆତ୍ମହତ୍ୟା କରିବି, ସଙ୍ଗେ ସଙ୍ଗେ ସେ କହିଲେ ଆରେ ଦିଅ ଦିଅ, ଏ କ'ଣ ସେ ଗୋଟେ କି କ'ଣ କହିଛନ୍ତି, କି ଲେଡ଼ି କ୍ରାଜି ଲେଡ଼ି ନା ଏମିତି କ'ଣ ଗୋଟେ କହିଛନ୍ତି, କ୍ରାଜି ଲେଡ଼ି ଫରେନ୍ ବିଦେଶୀ କ୍ରାଜି ଲେଡ଼ି, ଛାଡ଼ ଛାଡ଼ ତାଙ୍କ ରୋଷେଇ କରନ୍ତୁ ସେ ଯାହା କରୁଛନ୍ତି କରନ୍ତୁ, ଦେଖ କହିବା ତାତ୍ପର୍ଯ୍ୟ ଦେଖନ୍ତୁ ମାନେ ସେ ଏଇଭଳି ପ୍ରଭୁପାଦ କ୍ଲାସ୍ରେ ସେ ଆଗରେ ବସନ୍ତି, ଆଉ ପ୍ରତି ୱାର୍ଡ଼କୁ ସେ ଶୁଣନ୍ତି, ଗୋଟେ ୱାର୍ଡ଼ ଯେମିତି ମିସ୍ ନ ହୁଏ, ଦିନେ ବୃନ୍ଦାବନ କୋଠେ କ୍ଲାସ୍ ହେଉଛି, କ୍ଲାସ୍ ହେବା ସମୟରେ ହଠାତ୍ କ'ଣ ହେଇଛି, ସିଏ ପ୍ରଭୁପାଦ କ୍ଲାସ୍ ଦେଉଛନ୍ତି, କ୍ଲାସ୍ ଦେଲା ସମୟରେ ଦେଖିଲେ ସିଏ ନାହାନ୍ତି, ସେ ନାହାନ୍ତି, କିନ୍ତୁ ପ୍ରଭୁପାଦ ଦେଖିଲି, ପ୍ରଭୁପାଦ ପ୍ରଭୁପାଦ ନଜର କ'ଣ ଆମ ନଜର ଭଳିଲା, ପ୍ରଭୁପାଦ ଦେଖିଲି ସେ ପଛରେ ବସିଛନ୍ତି, ପଛରେ ବସିଛନ୍ତି, ପଛରେ ବସିକି ବସିକି ଶୁଣୁଛନ୍ତି, ଶୁଣିକିରି କାନ୍ଦୁଛନ୍ତି ସେଠି। କ୍ଲାସ୍ ସରିଲା ପରେ ପ୍ରଭୁପାଦ ଯାଇକି ପଚାରିଲେ, କହିଲେ ଆଉ ଯମୁନା ଦେବୀ, ଯମୁନା ତୁମେ ଏଇଠି କାହିଁ ପଛରେ କାହିଁ ବସିଛ, ପଛରେ ବସିକି କାହିଁ କାନ୍ଦୁଛ, କାହିଁ ତୁମେ ଆଗରେ ଆଜି ବସିଲନି, କ'ଣ ପାଇଁ ସେ ପଛକୁ ଯାଇଥିଲେ ଜାଣିଛନ୍ତି ତ, ନା ଲେଟ୍ ନୁହଁ, ଦେଖନ୍ତୁ ମର୍ଯ୍ୟାଦା, ମର୍ଯ୍ୟାଦାକୁ ସ୍ୱୀକାର କରି ସେ ପଛକୁ ଗଲେ କାହିଁକି, କାରଣ ସେ ସମୟରେ ଅନ୍ୟ ଜଣେ ସନ୍ନ୍ୟାସୀ ତାଙ୍କୁ କହିଥିଲେ, ସେ କହିଲେ, କହିଲେ ପ୍ରଭୁପାଦ ମୋତେ ଅନ୍ୟ ଜଣେ ସନ୍ନ୍ୟାସୀ, ସେ ସନ୍ନ୍ୟାସୀଙ୍କ କଥା କହିଲେ, କହିଲେ ଜଣେ ସନ୍ନ୍ୟାସୀ ମୋତେ କହିଲେ, କହିଲେ ଯେତେବେଳେ ସନ୍ନ୍ୟାସୀମାନେ କ୍ଲାସ୍ ଦିଅନ୍ତି, ତୁମେ ଗୋଟେ ନାରୀ ହେଇକି କ'ଣ ଆଗରେ ବସିବୁ, ସନ୍ନ୍ୟାସୀଙ୍କ ସାମ୍ନାରେ ତୁମେ ନାରୀ ହେଇକି ବସିବ ନା, ତୁମେ ନାରୀ ବସିବା ଉଚିତ ନୁହଁ। ଏତିକି କହିଲା ପରେ ମୁଁ ପଳେଇ ଆସିଲି ପ୍ରଭୁପାଦ, ସେ କହୁଛନ୍ତି ପ୍ରଭୁପାଦ, ମୁଁ ପଳେଇ ଆସିଲି। ପ୍ରଭୁପାଦ ସେଠେ ନୀରବ ରହିଲେ, ପ୍ରଭୁପାଦ ମୌନ ଥିଲେ, ପ୍ରଭୁପାଦ କିଛି କହିଲେନି, କାହିଁ କହିଲେନି, କାରଣ ପ୍ରଭୁପାଦ ଏଇ କଥାଟାକୁ ଜାଣନ୍ତି, ସ୍ୱୀକାର କଲେ ହଁ ସେଇଠି ସେ ସ୍ୱୀକାର। ତାମାନେ ଦେଖନ୍ତୁ ପ୍ରଭୁପାଦଙ୍କର କୃପା ସେ ପାଇଛନ୍ତି, ତାମାନେ ମର୍ଯ୍ୟାଦା ପାଇଁ ସିଏ ସେଟାକୁ ଛାଡ଼ିକି ବସିଗଲେ, କିନ୍ତୁ ସବଳର ଉତ୍କଣ୍ଠାଟା ଦେଖନ୍ତୁ କିଭଳି, ସେ ଯେଉଁଠି ବସିଲେ ବି କୃପାଟା ପାଇବ, ସେ ମର୍ଯ୍ୟାଦା ପାଇଁ ପ୍ରଭୁପାଦ ଦେଖିଲା ମର୍ଯ୍ୟାଦା ପାଇଁ ଏଇଟା ଠିକ୍ କରିଛନ୍ତି, ସିଏ ବୁଝିଦେଲେ ପ୍ରକୃତ ଏଇଟା ମର୍ଯ୍ୟାଦାର ହାନି, ସାଧୁର ଲକ୍ଷଣ ହୟ ମର୍ଯ୍ୟାଦା ସ୍ଥାପନ ଆମେ ଜାଣିନେ ନା, ମର୍ଯ୍ୟାଦାକୁ ସାଧୁ କେବେ ଉଲ୍ଲଙ୍ଘନ କରିବେନି ନା, ସାଧୁର ଭୂଷଣ କହିବ କେଉଁ ପଏଣ୍ଟରେ ମୁଁ କହୁଥିଲି, କ'ଣ କୁଆଡ଼େ ଚାଲିବ, ଏତେନ ଶ୍ରଦ୍ଧାବତାଂ ଗୁରୁମୁଖାତ୍ ନାମ ଶ୍ରବଣ ଅନନ୍ତରଂ, ଶୁଣିବା ବେଳେ ଶୁଣିବା ବେଳେ ଅନ୍ୟ ମନସ୍କ, ଶୁଣିବା ବେଳେ ଅନ୍ୟ ଚିନ୍ତା, ଗୁରୁଦେବ କଥା କହୁଥିଲେ ଯାଇକି ବୁଲିକି ପଳେଇ ଆସିବା, ଗୁରୁଦେବ କଥା କହୁଥିଲେ ଯାଇକି ଖାଇକି ପଳେଇ ଆସିବା, ଦେଖନ୍ତୁ ସିଏ ଯିଏ ଏଭଳି କାର୍ଯ୍ୟ କରିଛି ତା ଚିତ୍ତ କେବେ ବି ସ୍ଥିର ହେଇନି କି ହେବନି, ଏ ବି ସତ୍ୟ, ଯିଏ ଏଭଳି କାର୍ଯ୍ୟ କରିଛି ତା ଚିତ୍ତ କେବେ ସ୍ଥିର ହେବନି, ଫିକଲନେସ୍ ରହିବ, ରହିବ ସ୍ୱାଭାବିକ, ଏଟା ମୁଁ କହୁନି, ଏଟା ଶାସ୍ତ୍ର ସିଦ୍ଧାନ୍ତ, ଅନ୍ୟ ବାହାନା କରିବା, ଗୁରୁଦେବଙ୍କ ପାଖରେ ଅନ୍ୟ ବାହାନା କରି ଯାଇ ଟିକେ ଘେରାଇ ବୁଲିକି ପଳେଇ ଆସିବା, ଏଇଟା ନୁହଁ। କ୍ଲାସ୍ ସେଇଥିପାଇଁ ଗୁରୁଦେବ ଆମର ଯେତେବେଳେ କ୍ଲାସ୍ କରନ୍ତି, ହରିଦ୍ୱାର କଥା ମୁଁ କହିଥିଲି ଗୋଟେ ଥରେ, ହରିଦ୍ୱାର କ୍ଲାସ୍ ଚାଲିଥିଲା, କ୍ଲାସ୍ ଚାଲିଥିଲେ ସେ ଯେଉଁ ଭକ୍ତ କ'ଣ ତାଙ୍କ ନାଡ଼ ଭୁଲିଯାଇଛି, ହାରମୋନିୟମ୍ ବଜାନ୍ତି ଗୀତ ଗାଆନ୍ତି, କ'ଣ ତାଙ୍କ ନାଡ଼ ଭୁଲି, ସେ କ୍ଲାସ୍ ଚାଲିଥିଲା, କ୍ଲାସ୍ ଚାଲିଥିଲା ସମୟ ସିଏ ଘୁମେଇ ହେଇକି ଶୋଇପଡ଼ିଛନ୍ତି, ଘୁମେଇ 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 ହାରମୋନିୟମ୍ ଉପରେ ମୁହଁ ଦେଇ ଶୋଇପଡ଼ିଛନ୍ତି। ଗୁରୁଦେବ ତାଙ୍କୁ ଠିଆ କରିଲେ, କହିଲେ ଠିଆ ହେବ, କହିଲେ କ୍ଲାସ୍ ସରିବା ପର୍ଯ୍ୟନ୍ତ ତୁମେ ଠିଆ ହେବ, ତୁମର ଏଇଟା ହେଉଛି ଶାସ୍ତି, କହିଲେ ଯଦି କୁହାହେବ ଗୀତ ଗାଅ, ବସିକି ଗୀତ ଗାଉଥିବ, ଗୀତ ଗାଅ କହିଲେ ପୁରା ଦିନସାରା ଗୀତ ଗାଇବ, କ୍ଲାସ୍ ଶୁଣିବା ସମୟରେ ଶୋଇପଡ଼ୁଛ ନା, ତୁମ ପାଇଁ ଏଇଟା ଶାସ୍ତି, ସେ ଠିଆ ହେଲେ କ୍ଲାସ୍ ସରିବା ପର୍ଯ୍ୟନ୍ତ ଆମକୁ ଦେଖିକି ଭାରି କଷ୍ଟ ଲାଗୁଥାଏ, ତାଙ୍କ ସହିତ ମୋର ଭଲ ସମ୍ବନ୍ଧ, ମିଶେ ତାଙ୍କ ସହିତ, ବମ୍ବେରେ ଭେଟିଥିଲି, ବୃନ୍ଦାବନରେ ଭେଟିଥିଲି, ଯୁଆଡ଼େ ଯାଏ ତାଙ୍କୁ ଭେଟେ, ତାଙ୍କ ନାଁଟା ହଠାତ୍ ମନେ ପଡ଼ୁନି, ନା ନା ସଙ୍ଗୀତ ମାଧବ ସେ ବୟସ୍କ ଲୋକ, ସେ ଗୁରୁତ୍ୱ ଗାଁରେ ଆଉ ଜଣେ କ'ଣ ତାଙ୍କ ନାଁଟା, ଯାହା ବି ହଉ, କହିଲେ ନା ତୁମର ଠିଆ ହେବାକୁ ପଡ଼ିବ, ସେ ଠିଆ ହେଲେ, ଦେଖନ୍ତୁ କହିବା ତାତ୍ପର୍ଯ୍ୟ କ'ଣ, ସାଧୁ ଚାହୁଁଛନ୍ତି କ'ଣ, ଶୁଣ 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 ଶୁଣି ଶୁଣି ଶ୍ରୁତ୍ୱା ଧର୍ମ ବିଜାନାତି, ଶୁଣିଲେ ହିଁ ବୁଝିପାରିବେ ନିଜର ଦୋଷଟା, ଶୁଣିଲେ ବୁଝିପାରିବେ। ଆପଣ କହୁନାହାନ୍ତି, ମୁଁ ହାତ ଯୋଡ଼ି ପଚାରୁଛି, ଗୁରୁଦେବ ଯେତେବେଳେ କ୍ଲାସ୍ ଦିଅନ୍ତି, ଯଦି କୌଣସି ଭକ୍ତର କିଛି ଭୁଲ ଥିବ, ଭୁଲ ଯଦି ଦେଖିଥିବେ କ୍ଲାସ୍ରେ କ'ଣ କୁହନ୍ତି, ସେ ଟୋଟାଲ୍ କ୍ଲାସ୍ଟା ହିଁ ସେୟା କହିବେ, କୁହନ୍ତି କି ନାହିଁ, କ'ଣ ମଦନପୁର ସତ କି ନାହିଁ, ଟୋଟାଲ୍ କ୍ଲାସ୍ ଉପରେ ସେଇ କ୍ଲାସ୍ଟା ସେଇ ଉପରେ ହିଁ ଯିବ କଥାଟା। ଆଚ୍ଛା କାହିଁକି ସେ କଥାଟା କୁହନ୍ତି, ସେଇଟା ଉଦ୍ଦେଶ୍ୟ କ'ଣ, ବିଚାର କରନ୍ତୁ, ସେଇଟା ସେଇ ଭକ୍ତଙ୍କର ଦୋଷ ଦେଖିକି କୁହନ୍ତି ନା, ସେଇଭଳି ଦୋଷ ଅନ୍ୟମାନେ କାଳେ କରିବେ, ବା ଅନ୍ୟମାନେ ସେଇ ଦୋଷ କରିବା ପାଇଁ ଯଦି ବିଚାର କରୁଥିବେ, ବା ସେ ଦୋଷ ସମସ୍ତେ ସଚେତନ ହେବେ, ଏଇଟା ହେଉଛି ଗୁରୁଙ୍କର ଶାସନ। ଆଉ ଗୁରୁ କ'ଣ ଶାସନ ଆଉ କେମିତି କରିବେ କି, ଗୁରୁଙ୍କ ଶାସନ ହେଉଛି ବାକ୍ୟ ଶାସନ, ବାକ୍ୟରେ ସେ ଶୋଧନ କରିବେ, ଶ୍ରବଣ କରାଇବେ, ଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ ତାକୁ ଶୋଧନ କରାଇବେ, କରିକି ଚିତ୍ରଟାକୁ ତାର ଶୁଦ୍ଧ କରିବେ। ତାର ଏଇ କହିବା ତାପରେ ଯେ ଅନୁରାଗଟା ତାର ବଢ଼ିବ ନା, ଅନୁରାଗ କେମିତି ବଢ଼ିବ, ଶ୍ରବଣ କରିବା ଉଚିତ। ତ ଏଇଭଳି ଶ୍ରବଣ କରି କରି କ'ଣ ହେବ ନା ଅନୁରାଗଟା ଆସିବ, ନାମ ଅପରାଧରୁ ଦୂରେଇ ହେବ। ସେ କଥା ହିଁ କହୁଛନ୍ତି ଟୀକାରେ, ସର୍ବଦା ଏବ ନାମ ଅପରାଧାନ ପରିହୃତ୍ୟ ଯଥାସାଧ୍ୟ ନାମ କୀର୍ତ୍ତନମ୍ ଏବ କର୍ତ୍ତବ୍ୟମ୍ ଇତି ସୂଚିତମ୍। ନାମ ଅପରାଧାନ ପରିହୃତ୍ୟ, ନାମ ଅପରାଧକୁ ତ୍ୟାଗ କରି ଯଥାସାଧ୍ୟ ନାମ ସଂକୀର୍ତ୍ତନମ୍ ନାମ କୀର୍ତ୍ତନମ୍ ଏବ କର୍ତ୍ତବ୍ୟମ୍ ଇତି ସୂଚିତମ୍। ନାମ ଅପରାଧକୁ ତ୍ୟାଗ କରିକି ଚେଷ୍ଟା କରିବା ଉଚିତ, ଆମେ ଛାଡ଼ିପାରିବାନି, କିନ୍ତୁ ଛାଡ଼ିପାରିବା କେବଳ ଯଦି ସେଇ ଜିନିଷକୁ ବାରମ୍ବାର ଶ୍ରବଣ କରିବା, ଶ୍ରବଣ କରି କରି ସେ ଜିନିଷ ବାରମ୍ବାର ଶୁଣିଲେ ସଚେତନ ହେବା, ତାପରେ ନିଷ୍ଠାର ସହିତ ନାମ କଲେ ଅପରାଧ ଗୁଡ଼ାକ ଧୀରେ ଧୀରେ ନାମ ଅପରାଧରୁ ଆମେ ଦୂରେଇ ପାରିବା, ନଚେତ ହେବନି। ଦେଖୁନାହାନ୍ତି ଶ୍ରବଣ କରିବା ସମୟରେ ଗତକାଲି ଆମେ ଶୁଣିଥିଲେ ନା, ଶ୍ରବଣ କଲେ ଗୁରୁଦେବ ଯେତେବେଳେ କ୍ଲାସ୍ ଦେବେ, ଗୁରୁଦେବ ଯେଉଁ ସମୟରେ ଆପଣ କୁହନ୍ତୁ, ଗୁରୁଦେବ ଯେଉଁ ସମୟରେ କୌଣସି ଭକ୍ତର ଯଦି କିଛି ଭୁଲ ଅଛି, ତ୍ରୁଟି ଅଛି, ସେଇଟା ସେ ତ ଶାସନ କରିବେ, ସେ ତ ଶୋଧନ କରିବେ। ସେ ଯେତେବେଳେ ସେ କଥାଟାକୁ କୀର୍ତ୍ତନ କରନ୍ତି, ସେ କଥାଟାକୁ ଶ୍ରବଣ କଲା ପରେ ସେ ଭକ୍ତ କ'ଣ ହେଇଯାଆନ୍ତି, ସଚେତନ ହେଇଯାଆନ୍ତି, ସେ ଭାବେ ମୋ ଜୀବନମାନ କେବେ ଭୁଲ କରିବିନି ବାପା, ଇଏ କଲା ମାନେ କ'ଣ କହି କହି ମାନେ ଅଥୟ କରିଦେଉଛନ୍ତି। ଦେଖନ୍ତୁ ସେ ସମୟରେ ତା'ର ଗୋଟେ ଦୃଢ଼ ସଂକଳ୍ପ ଆସିଯାଏ, ସେ ଯିଏ ବି ହେଉ, ମୁଁ ବି ଆପଣ ଯିଏ ହୁଅନ୍ତୁ, ଯଦି ଆମ ଦୋଷଟାକୁ ଯଦି ଆମେ ଯଦି ଶୁଣିବା ତାହେଲେ ସଚେତନ ହେବା ନା, ଦୋଷଟା ଯଦି ନ ଶୁଣିବା ସଚେତନ କେମିତି ହେବା କହୁନାହାନ୍ତି। କିନ୍ତୁ ବର୍ତ୍ତମାନ କ'ଣ ହେଇଛି, ବର୍ତ୍ତମାନ ହୃଦୟ ଏତେ କଠୋର ହେଇଯାଇଛି, ଦୋଷ ଶୁଣିଲେ ବି କ'ଣ ହେଉଛି, ଦୋଷ ଶୁଣିଲେ କଠୋର ହୃଦୟ ବଶତଃ ଆମେ ବିଚାର କରୁଛେ କ'ଣ ନା, ଆମକୁ ଆକ୍ଷେପ କରି କୁହାଯାଉଛି। ଦୋଷଟାକୁ ଆମେ ଶୁଣିଲେ ବି ଏଇ ବିଚାର ଆସୁଛି, କିନ୍ତୁ ଯେତେବେଳେ ନିଉଟ ଘଟିଥିଲେ, ନୂଆରେ ଯେତେବେଳେ ଆଶ୍ରମବାସ କରିଥିଲେ, ନୂଆରେ ଯେତେବେଳେ ଭକ୍ତି ମାର୍ଗରେ ପାଦ ଦେଇଥିଲେ, ସେ ସମୟରେ ଯେତେବେଳେ ଦୋଷଟାକୁ ଆମକୁ କିଏ ସୂଚନା ଦିଏ, ସେ ସମୟରେ କ'ଣ ବିଚାର କରୁଥିଲେ, ଆରେ ଇଏ ମୋର କଲ୍ୟାଣ ପାଇଁ କହୁଛନ୍ତି, ସତ୍ୟ ତ ମୋ ସ୍ଥିତିରେ ଅଛି, ଇଏ କେମିତି ଜାଣିଲେ, ସିଏ ଆମ ଅବସ୍ଥା ଜାଣିନଥିବେ, କିନ୍ତୁ କହୁ କହୁ ଯଦି ମୁଖରୁ ସେ ଜିନିଷ ଆସିଥିବ, କାରଣ ଭଗବାନ ତ ସେଇଟା କୁହନ୍ତି, ପରମାତ୍ମା ସେ କଥାଟାକୁ କ'ଣ ମୁଖରେ ପ୍ରକାଶିତ କରିଦିଅନ୍ତି। ତେଣୁ ଜୀବ ଯେହେତୁ କ'ଣ କ'ଣ କୁହାଯିବ, ଯେଉଁ କୋମଳ ଶ୍ରଦ୍ଧା ନେଇକି ଆସିଥାଏ, କୋମଳ ଶ୍ରଦ୍ଧା ତା'ର ଶରଣାଗତି ଭାବଟା ଅଧିକା ଥାଏ, ସେ ସମୟରେ ସେ ଯାହା ଶୁଣେ, ଶୁଣିଲେ ସେ ବିଚାର କରନି, ଆରେ ବୋଧେ ଏଇଟା ମୋ ପାଇଁ କୁହାଯାଉଛି, ତା'ର ଯେଉଁ ଦୋଷଟା ଥିବ ସେଇଟା ସେ ନିଜ ଆଡ଼କୁ ନେଇକି ବିଚାର କରେ, ଏଇଟା ମୋର କଲ୍ୟାଣ ପାଇଁ କୁହାଯାଉଛି, ସେ ସଚେତନ ହେବା ପାଇଁ ବିଚାର କରେ। କିନ୍ତୁ ଦୀର୍ଘଦିନ ରହିଲା ପରେ ସେଇ ଦୋଷଟାକୁ ଯେତେବେଳେ ସେ ଶୁଣେ, ଅପରାଧ କରି 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 ହୃଦୟଟା ଏତେ କଠୋର ହେଇଯାଇଥାଏ, ସେଇ ଦୋଷକୁ କୌଣସି ସୂତ୍ରରୁ ଯଦି ଶ୍ରବଣ କରିବାର ସୁଯୋଗ ପାଏ, ସେ ଭାବେ କ'ଣ ନା, ମୋତେ ଏଇଟା ଆକ୍ଷେପ କରି କୁହାଯାଉଛି। ଦେଖନ୍ତୁ ସେଇ ଆମେ ସେଇ ବ୍ୟକ୍ତି, କିନ୍ତୁ ବିଚାରଟା ବଦଳିଗଲା, କାହିଁକି ଶ୍ରଦ୍ଧାଟା କୋମଳ ଶ୍ରଦ୍ଧା ହେଲା ନାହିଁ, ସେ ଶ୍ରଦ୍ଧାଟା ବର୍ତ୍ତମାନ ଶ୍ରଦ୍ଧା ନାହିଁ, ଶ୍ରଦ୍ଧାର ବିଜୟ ହିଁ ଉଠିଯାଇଛି, ସେଥିପାଇଁ ବିଚାର କରୁଛି ଆମକୁ ଆକ୍ଷେପ କରି କୁହାଯାଉଛି। ଆରେ କେହି କାହାକୁ ଆକ୍ଷେପ କରନ୍ତି ନା, ଯଦି ଆମକୁ ଆକ୍ଷେପ କରି କୁହାଯାଉଛି ହେଲେ ଆମେ ବିଚାର କରୁଛେ, ତାହେଲେ ଆମେ ସଚେତନ ହେବା ଉଚିତ ନା ନାହିଁ, ଆକ୍ଷେପ ଆମେ ଯଦି ବିଚାର କରୁଛେ ଏଇଟା ଠିକ୍ ନୁହଁ, ଏ ବିଚାର ଠିକ୍ ନୁହଁ, ଯଦି ମୁଁ ବିଚାର କରି ମୋତେ ସିଏ କହିଲେ ଏ କଥା କହିଲେ, ଆମେ ଭାବୁଛେ ସିଏ ମୋତେ କାହିଁକି କହିଲେ, ସିଏ ମୋତେ କହିବାକୁ କିଏ, ଏଇଟା ଆମେ ବିଚାର କରୁଛେ, କିନ୍ତୁ ବିଚାର କରିବା ଉଚିତ ମୋତେ କାହିଁକି କହିଲେ, ମୋର ଦୋଷ ଅଛି ବୋଲି ତ କହିଲେ ନା, ମୋର ସେ ଦୋଷ ଅଛି ବୋଲି ତ ମୁଁ ଶୁଣିବା ପାଇଁ ପଡ଼ିଲା ନା, ଏଇ ବିଚାର ତ ଆମର ଆସୁନି। ଏଇ ବିଚାର ଯେତେବେଳେ ନିଜକୁ ମାର୍ଜିତ କରିବା ପାଇଁ ଚେଷ୍ଟା କରିବା, ସାଧୁଙ୍କ ପାଖରେ କ୍ରନ୍ଦନ କରିବା, ସେତେବେଳେ ଅନୁରାଗଟା ଆସିବ ନାମ ପ୍ରତି, ନଚେତ ଆସିବନି, ନଚେତ ଆସିବନି, ନଚେତ କ'ଣ ହେବ, ଓଲଟା ହେବ। କ'ଣ ଓଲଟା ହେବ କହିଲେ, ଅପରାଧଟା ଆହୁରି ବଢ଼ିବ, ଅନୁରାଗ ଆହୁରି କମିବ, ଏ ସତ୍ୟ। ତେଣୁ ଦୃଢ଼ ସଂକଳ୍ପଟା କେମିତି, ଶ୍ରବଣ କରିକି ସେ ଜିନିଷକୁ ଶୁଣିଲେ ଦୃଢ଼ ସଂକଳ୍ପ ଆସିବ। ସେଇଥିପାଇଁ ଦରକାର କ'ଣ, ସେଇଥିପାଇଁ ଦରକାର ହେଉଛି ସ୍ପିରିଚୁଆଲ ପୋଟେନ୍ସି, ଆଧ୍ୟାତ୍ମିକ ବଳ। ଆଧ୍ୟାତ୍ମିକ ବଳ ରହିଲେ ହିଁ ଜୀବର ସେ ବିଚାର ସେ ଦୃଢ଼ ହେବ, ସେ କ'ଣ ଯାହା ତା'ର ଦୋଷ ରହିଛି, ଯାହା ତା'ର ଅନର୍ଥ ରହିଛି, ତାକୁ ଛାଡ଼ିବା ପାଇଁ ଇଚ୍ଛା କରିବ, ଦୋଷ ଯାହା ହେଉଛି ଛାଡ଼ିବା ପାଇଁ ଇଚ୍ଛା କରିବ, ଆଧ୍ୟାତ୍ମିକ ବଳଟା ଦରକାର। ଆଧ୍ୟାତ୍ମିକ ବଳଟା ଆସିବ କେମିତି, ଏ ସାଧୁଙ୍କ ମୁଖରୁ ଶ୍ରବଣ କରି କରି, ଶ୍ରବଣ କରି କରି ସେ ବଳଟା ଆସିବ। ସାଧୁଙ୍କ ମୁଖରୁ ଯେଉଁ କଥାଟା ଆସେ, ସେଦିନ ଆମେ କହୁଥିଲେ ନା, କେଉଁଦିନ ସାଧୁ ରଖିଛନ୍ତି ହୃଦୟ ଭିତରେ ଗୋବିନ୍ଦଙ୍କୁ ରଖିଛନ୍ତି ନା, ଗୋବିନ୍ଦଙ୍କର ପାଦ ପଦ୍ମଙ୍କୁ ସ୍ପର୍ଶ କରି ସେ ବାଣୀଟା ଆସୁଛି। ତ ତେଣୁ ସେଇଟା ଯେତେବେଳେ ଆମର କର୍ଣ୍ଣ ଗହରୁ ଦେଇକି ହୃଦୟ ଭିତରେ ପ୍ରବେଶ କରିବ, ସେ ଆମକୁ ଶୋଧନ କରିବ, ଶୁଦ୍ଧ କରିବ, ଶୁଣିବା ଉଚିତ, ନଚେତ ହେବନି, ନଚେତ ଆମେ ସଂକଳ୍ପ କରିପାରୁ, ଏ ଶୁଣିଲା ପରେ ସଂକଳ୍ପ ବାରମ୍ବାର ଶୁଣିବା ଉଚିତ କାହିଁକି, ଯେଉଁ ସମୟରେ ଆମେ ଶୁଣୁଛେ ସେ ସମୟରେ ସଂକଳ୍ପ କରିବା, ତାପରେ ଉଠିଗଲା ପରେ ପୁଣି ପୂର୍ବବତ୍ ଯେଉଁ ଅବସ୍ଥା ସେୟା, ପୁଣି ଅସତ୍ସଙ୍ଗ ହେଇଯାଉଛି, ପୁଣି ନାମର ଶିଥିଳ ଭାବ ଆସିଯାଉଛି, ପୁଣି ଅନୁରାଗ ଦୂରେଇ ଯାଉଛି, ପୁଣି ଅପରାଧ ସୃଷ୍ଟି ହେଉଛି, ପୁଣି ଅନର୍ଥ ରହିଲା, ପୁଣି ଅନୁରାଗ କମିବ, ଇଏ ହେଉଛି ଅବସ୍ଥା। ସେଥିପାଇଁ ସଙ୍ଗ ହେଉଛି ବହୁତ ବଡ଼ ଗୁରୁତ୍ୱ ଜିନିଷ, ଆଉ ଶ୍ରବଣ ହେଉଛି ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆମକୁ ସେ ଆସୋସିଏସନ କରିବା ଦରକାର, ସେଭଳି ସଙ୍ଗରେ ରହିବା ଉଚିତ। ତେବେ କ'ଣ ହେବ, ଚେତନାଟା ଗୋଟେ କ'ଣ ପୁରା ଦୃଢ଼ ହେଇକି ରହିବ। ଯେମିତି ଉଦାହରଣ ଦିଅନ୍ତୁ, ସାଧାରଣ ସ୍କୁଲର ଷ୍ଟୁଡେଣ୍ଟ, ଇଂଲିଶ ମିଡ଼ିୟମ ସ୍କୁଲର ଷ୍ଟୁଡେଣ୍ଟ, ସାଧାରଣ ସ୍କୁଲ ଷ୍ଟୁଡେଣ୍ଟ କେବେ ସିଏ ସଚେତନ ହେବା ପାଇଁ ଚାହୁଁଛି ନା? ଗଭର୍ଣ୍ଣମେଣ୍ଟ ସ୍କୁଲ ଯେଉଁ ସବୁ ରହିଛି, ସ୍କୁଲରେ ଆପଣ ଦେଖିଥିବେ ସମସ୍ତେ, ସ୍କୁଲରେ ଛୁଆମାନେ କ'ଣ କିଏ ଘର କ'ଣ ଖେଳିଲାଣି କାହା ସହିତ, କିଏ ଘୁମେଇଲାଣି, କିଏ ଯାଇକି କ'ଣ କରୁଛି ତାର ଠିକଣା ନାହିଁ, କି ସେମାନେ ମଧ୍ୟ ସଚେତନ ନାହାନ୍ତି। ସାର୍ମାନେ ମଧ୍ୟ ସେଭଳି କାହାକୁ ଗୁରୁତ୍ୱ ଦିଅନ୍ତିନି। କିନ୍ତୁ ଦେଖନ୍ତୁ ଇଂଲିଶ ମିଡ଼ିୟମ ସ୍କୁଲ, ଇଣ୍ଟରନ୍ୟାସନାଲ ସ୍କୁଲ ଦେଖିବେ ତ, ସେଠି ସେ ଷ୍ଟୁଡେଣ୍ଟ ସମସ୍ତେ ହେଉଛନ୍ତି ସଚେତନଶୀଳ, କାହିଁକି ନା ତାଙ୍କ ଆସୋସିଏସନଟା ସେଭଳି, ତାଙ୍କ ସଙ୍ଗଟା ସେଭଳି, ତାଙ୍କ ଟ୍ରେନିଂଟା ସେଭଳି, ତାଙ୍କର ଡ୍ରେସ୍ କୋଡ୍ ଅଲଗା, ତାଙ୍କର ୱେ ଅଫ୍ କ'ଣ ଟକିଂ ଅଲଗା, ଲାଇଫ୍ ଷ୍ଟାଇଲ୍ ଅଲଗା, ତାଙ୍କୁ ସେଇଭଳି ଢାଞ୍ଚାରେ ପକା ହେଉଛି। ତେଣୁ ସେମାନଙ୍କର କ'ଣ ଗୋଟେ ଉଚ୍ଚ ଆଶା ରହୁଛି ନା ଆମେ ଏଇଟା କରିବୁ। ଗୋଟେ ସାଧାରଣ ସ୍କୁଲରୁ ଯିଏ ଆସୁଛି ତାର ସେଇଭଳି ଉଚ୍ଚ ଆଶା ରହୁନି, କାହିଁକି ସଙ୍ଗଦୋଷ, କ'ଣ ବୁଝିପାରୁଛନ୍ତି, ସଙ୍ଗଦୋଷ, ସଙ୍ଗଦୋଷରେ ସେ ଉଚ୍ଚ ଆଶା କରିପାରୁନି, କରିପାରିବନି ତ, କେମିତି କରିବ କହୁନାହାନ୍ତି, ସମସ୍ତେ ତ ଖେଳୁଥିବେ, ସମସ୍ତେ କିଏ ତ ଶୋଇଥିବ, କିଏ ତ ଖେଳୁଥିବ, କିଏ କ'ଣ କରୁଥିବ ତା ଠିକଣା ନାହିଁ, କିଏ ବାଦାମ ଖାଉଥିବ, କିଏ ପାଠ ପଢ଼ିଯାଇ ବାଦାମ ଖାଉଛ, କିଏ କାହା ଛୁଟି ଟାଣି ପକାଉଥିବ, କିଏ ଦେଖନ୍ତୁ ଏଇଟା ହୁଏ ନା। ଆଉ ଇଣ୍ଟରନ୍ୟାସନାଲ ସ୍କୁଲ ଆପଣ ଦେଖିବେ, ଆମର ଅଛି ଡିଏଭି ସ୍କୁଲ, କେତେ ସବୁ ଅଛି ସେଠି, କ'ଣ ଏମିତି ଏତେ ଜୟ ଶ୍ରୀ ଶ୍ରୀ ଗୌରନିଧାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ସେ ସଙ୍ଗରେ ହିଁ ଆମର ଏ ଭାବଟା ଆସେ, ଆମକୁ ସେଭଳି ସଙ୍ଗ କରିବା ଉଚିତ, ସାଧୁଙ୍କ ପାଖରେ ଜିଜ୍ଞାସା କରିବା ଉଚିତ, ଉତ୍ତମ ଅଧିକାରୀଙ୍କ ସଙ୍ଗ କରିବା ଉଚିତ। ଉତ୍ତମ ଅଧିକାରୀ ତ ଆମକୁ ନ ମିଳିପାରନ୍ତି, କମସେ କମ୍ ମଧ୍ୟମ ଅଧିକାରୀଙ୍କ ସଙ୍ଗ କରିବା ଉଚିତ। ବର୍ତ୍ତମାନ ତ କ'ଣ ସେ ଗୋଟେ କଥା ନାହିଁ ନା, ଓଡ଼ିଆରେ ଯେଉଁ କଥା ଅଛି କ'ଣ, ସେଇଟା ହେଁସ କି ପାଇଁ ଧୋଇବା, କ'ଣ ସେ ତାର ଆରମ୍ଭଟା କ'ଣ, ହଁ ଆଲୋ ମୁତୁରି ଶୋଇବା, ତୁ ତ ମୁତୁରି ମୁଁ ତ ମୁତୁରି, ହେଁସ କି ପାଇଁ ଧୋଇବା, ଏ ଗାଉଁଲି କଥା ସବୁ, ଗାଉଁଲି କଥା, ଆଉ ତୁ ତ ଯାହା ମୁଁ ତ ସେ। ଆଉ ମାନେ କେହି ଭଜନରେ ଯଦି କିଏ କ'ଣ କାହାର କିଛି ଗୋଟେ କ'ଣ ଅନର୍ଥ ଆସୁ, ଭଜନରେ ଶ୍ରଦ୍ଧା ଆସୁନି, ସେବାରେ ଶ୍ରଦ୍ଧା ଆସୁନି, କି ଶ୍ରଦ୍ଧା ଆସୁନି, ସେ ନିଜେ ସଜାଡ଼ି ହେବା ପାଇଁ ଚାହୁଁନି, କି ତାକୁ କେହି ସଜାଡ଼ିବା ପାଇଁ ବି ଚାହୁଁନାହାନ୍ତି। ତାକୁ ଯଦି କିଏ ସଜାଡ଼ିବା ପାଇଁ ଚାହିଁବ, ସେ ଭାବିବ କ'ଣ, ଏ ମୋର ଶତ୍ରୁ, ଖାଲି ମୋ ପିଛା ଲାଗିଛି ସବୁବେଳେ, ଏହା କର ସେୟା କର, ତୁମେ କ'ଣ ଗୁରୁ, ସେ ଏଇଭଳି ବିଚାର, ତୁମେ କ'ଣ ଗୁରୁ, ସବୁବେଳେ କହୁଛ ଏ କଥା, ଦେଖନ୍ତୁ ଏଇ ବିଚାର ଆସୁଛି, ତୁ ତ ମୋତେ ମୁଁ ତ ମୋତେ ବା ହେଁସ କାହିଁ ଧୋଇବା ଆସୁଅ, ସେଇଥିପାଇଁ ଏଇ ଅନୁରାଗ ଆସୁନି। ଅନୁରାଗ ଶବ୍ଦରେ ଆମେ ଆଲୋଚନା କରୁଛୁ ନା, ଅନୁରାଗ ଦେଖୁନାହାନ୍ତି, ଭଗବାନ ନିଜେ ପ୍ରକଟ ହୋଇଛନ୍ତି, ନିଜେ ନିଜକୁ ପ୍ରକାଶିତ କରିଛନ୍ତି ନାମର, ପୁଣି ବିଭିନ୍ନ ରୂପରେ, ପୁଣି ସବୁ ଶକ୍ତି ଦେଇଛନ୍ତି ସେଇଥିରେ, ପୁଣି କହୁଛନ୍ତି ଯେକୌଣସି ଉପାୟରେ ନାମ କରାଯାଇପାରେ, ତଥାପି ଅନୁରାଗ ଆସୁନି। କେଉଁ ସ୍ଥିତି ଆମର ଦେଖନ୍ତୁ, ବିଚାର କରନ୍ତୁ, ଷ୍ଟ୍ରଙ୍ଗ ହେଇପାରୁନି, ଦୃଢ଼ ହେଇପାରୁନି, ଚିନି ସବୁବେଳେ ଖାଲି ହତାଶ ଭାବ, ହବନି ହବନି, ଏଇ ଜନ୍ମରେ ହବନି ହବନି, କାହିଁକି ନ ହଉ, ଚେଷ୍ଟା କର, ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଓଡ଼ିଆରେ କଥା ଅଛି, ପଛଘୁଞ୍ଚା ନାହିଁ ବୀରର ଜାତକେ, ପଛଘୁଞ୍ଚା ବୀରର ଜାତକେ ପଛଘୁଞ୍ଚା ନାହିଁ। ଆଚ୍ଛା ଭକ୍ତ ବୀର କି ନାହିଁ, ଭକ୍ତର ଗୋଟେ ଯୋଗ୍ୟତା ହେଉଛି ବୀର, ଭକ୍ତ ବି ବୀର, ଆଉ ବୀର ପୁଣି ପଛଘୁଞ୍ଚା କେମିତି ଦେବ, ହତାଶ ଭାବ, ପଛଘୁଞ୍ଚା ମାନେ ହତାଶ ଭାବ ଅଛି ନା, ହବନି ହବନି କାହିଁକି, କିନ୍ତୁ ମେଟେରିଆଲ ଫିଲ୍ଡରେ ହବ, ସବୁ ହବ, ହଁ ସବୁ କରିଦେବା, ଦେଖନ୍ତୁ ଅଲଗା ସବୁ କାର୍ଯ୍ୟ ପାଇଁ ପୁରା ଦକ୍ଷ ହେଇଯିବେ, ସଙ୍ଗର ଏଇଟା ହେଉଛି ପରିଣତି। ଠିକ୍ ଅଛି, ବର୍ତ୍ତମାନ ଆମେ ଆଗକୁ ଯିବା, ଏ କଥା କହିଲେ ତ ବହୁତ କଥା ଅଛି। ସେଥିପାଇଁ ଆମେ କେବଳ ଗୋଟିଏ ଜିନିଷ ଶୁଣିବା ଉଚିତ, ସବୁବେଳେ ଉଚ୍ଚ ଆଶା ରଖିବା ଉଚିତ। ଉଚ୍ଚ ଆଶା, ଉଚ୍ଚ ଆଶା କ'ଣ? ଆମର ଉଚ୍ଚ ଆଶା କ'ଣ କି? ଆମର ଉଚ୍ଚ ଆଶା ହେଉଛି ସାଧୁଗୁରୁଙ୍କୁ ପ୍ରସନ୍ନ କରିବା, ଆଉ କିଛି ନାହିଁ। ଉଚ୍ଚ ଆଶା ଆମେ ବଡ଼ ହେବା ଏଇଟା ନାହିଁ, ଆମର ଉଚ୍ଚ ଆଶା ହେଉଛି ସାଧୁଗୁରୁଙ୍କୁ ପ୍ରସନ୍ନ କରିବା। ସାଧୁଗୁରୁ ପ୍ରସନ୍ନ ହେଲେ କୃଷ୍ଣ ପ୍ରସନ୍ନ ହେବେ, କୃଷ୍ଣଙ୍କୁ ପ୍ରସନ୍ନ କରି ଆମେ ଜାଣିନି, କୃଷ୍ଣ ସହିତ ସମ୍ବନ୍ଧ ଆମେ ଜାଣିନି। ସାଧୁଗୁରୁଙ୍କୁ ପ୍ରସନ୍ନ କରିବା ହେଉଛି ଆମର ଉଚ୍ଚ ଆଶା, ବାସ୍। ନଚେତ୍ ଏ ଅପରାଧ ଗୁଡ଼ାକ ରହିବ, ହତାଶ ଭାବ, ଦିନକୁ ଦିନ ଖାଲି ହତାଶ ହେବ। ତେଣୁ ନାମ ଅପରାଧ ପ୍ରତି ସଚେତନ ହେବା, ଯାହା କହୁଥିଲେ ସର୍ବଦା ଏବ ନାମ ଅପରାଧନ ପରିହୃତ୍ୟ ଯଥାସାଧ୍ୟ ନାମ କୀର୍ତ୍ତନମ୍ ଏବ କର୍ତ୍ତବ୍ୟମ୍ ଇତି ସୂଚିତମ୍। ନାମ ଅପରାଧକୁ ସବୁ କ'ଣ ସର୍ବଦା ଏ ନାମ ଅପରାଧକୁ ଛାଡ଼ିବା ଉଚିତ, ଦୂରେଇବା ଉଚିତ, ନାମ ଅପରାଧରୁ ଦୂରେଇବା ଉଚିତ। କ'ଣ କ'ଣ ନାମ ଅପରାଧ? ଭକ୍ତିବିନୋଦ ଠାକୁର ତାଙ୍କ ଟୀକାରେ ପୁରା ଦଶ ନାମ ଅପରାଧକୁ ରଚନା କରିଛନ୍ତି। ଦଶ ନାମ ଅପରାଧକୁ ଆମେ ଛାଡ଼ିବା ଉଚିତ। ପ୍ରଥମ ନାମ ଅପରାଧ କ'ଣ? ପ୍ରଥମ ନାମ ଅପରାଧ ହେଲା ସାଧୁ ନିନ୍ଦା। ଦେଖନ୍ତୁ, ଆମେ ଏଇଠି ପ୍ରଥମେ ଲଗିଲେ, ପ୍ରଥମେ ଯେଉଁ ଜାଲ ପଡ଼ିଛି ସେ ଜାଲରେ ସମସ୍ତେ ଛନ୍ଦି ହେଲେ, ଅନୁରାଗ ତ ଆସୁନି ଏଇଥିପାଇଁ ଆଉ। ପ୍ରଥମ ଜାଲରେ ଆମେ ଛନ୍ଦି ହେଇଗଲେ ଆଗେ ସାଧୁ ନିନ୍ଦା। ସତାଂ ନିନ୍ଦା ନାମ୍ନା ପରମ ଅପରାଧଂ ବିତନୁତେ ଯତ ଖ୍ୟାତିଂ ଜାତଂ କଥମୁ ସହତେ ତତ୍ ବିଗରିୟମ୍। ସାଧୁ ନିନ୍ଦା, ନାମ ସମ୍ବନ୍ଧୀୟ ଚରମ ଅପରାଧ ହେଉଛି, ଚରମ ଅପରାଧ ହେଉଛି ସାଧୁ ନିନ୍ଦା ଭଗବାନଙ୍କର। କାରଣ ଭଗବାନଙ୍କର ଅମଳ ଯଶ, ନାମ, ଗୁଣ, ଲୀଳା ଏସବୁକୁ ଅମୃତମୟୀ ଅମୃତମୟୀ ବାର୍ତ୍ତା ମାଧ୍ୟମରେ ସାଧୁମାନେ କ'ଣ ପାର୍ଥିବ ଜଗତରେ ପ୍ରଚାର କରିକି ମରଣଶୀଳ ଜୀବକୁ କ'ଣ କରିଥାନ୍ତି? ଅମୃତତ୍ଵ ପ୍ରଦାନ କରିଥାନ୍ତି। ତେଣୁ ସେଭଳି ସାଧୁମାନଙ୍କର ନିନ୍ଦା କରିବା ହିଁ ହେଉଛି ଅପରାଧ, ସାଧୁ ନିନ୍ଦା। ପ୍ରଥମ ଅପରାଧ ହେଲା ଏହା। ଆଉ ସାଧୁ ନିନ୍ଦା ହେଲା ମାନେ ନାମ କ'ଣ ସହ୍ୟ କରିପାରିବେ? ସେ ନାମ ସହ୍ୟ କରିପାରିବେନି। ସାଧୁ ନିନ୍ଦା ମାନେ ସାଧୁଙ୍କର କୃତକର୍ମର ସମାଲୋଚନା, ଏଇଟା କାହିଁକି ହୁଏ? ସାଧୁଙ୍କର କୃତକର୍ମର ସମାଲୋଚନା କାହିଁକି ହୁଏ? ଏଇଟା ଗୁଣର ପ୍ରଭାବ। ରଜ ଏବଂ ତମ ଗୁଣରୁ ଏଇ ଦୋଷଟା ଆସେ, ବା ରଜଗୁଣ ବା ରଜଗୁଣୀ ଏବଂ ତମଗୁଣୀ ବ୍ୟକ୍ତିମାନେ ଏଇଟା କରିଥାନ୍ତି ପ୍ରାୟ, ମାନେ ଏଇଟା ଗୁଣର ପ୍ରଭାବ। ଦେଖୁନାହାନ୍ତି ସେଇଟା କ'ଣ? ଅଲଗା ସାଧୁଙ୍କୁ ନିନ୍ଦା କରିବେ କି ନିଜର, ଅଲଗା ସାଧୁଙ୍କର ଦୋଷଟା ଦେଖିପାରିବେ କି ନିଜ ଦୋଷଟା ଦେଖାଯିବନି? ଦେଖନ୍ତୁ, ଅନ୍ୟମାନଙ୍କ ଦୋଷଟା ଦେଖାଯିବ ଆଖିକୁ କି ନିଜ ଦୋଷ ଦେଖାଯିବନି? ଏଇଟା ଗୁଣର ପ୍ରଭାବ, ନିଜ ଦୋଷ ଦେଖିପାରିବେନି। ଓଡ଼ିଆର କଥା ଅଛି, ଗାଁ ଗୁଳି କଥା ନାହିଁ ନା, ଗାଉଁଲି କଥା ନାହିଁ, ଆମର ଓଡ଼ିଆର ପାଶ କଥା ହେଉଛି ଭାଗବତମ ସିଦ୍ଧାନ୍ତ, ଚାଲୁଣି କହୁଛି ଛୁଞ୍ଚିକି ତୋ ପଛରେ ଗୋଟେ କଣା ଅଛି, କିରେ ଚାଲୁଣି ଛୁଞ୍ଚିକି କହିବା କ'ଣ ଦରକାର? ତୋ ପଛରେ ଦେଖୁନୁ କେତେ କଣା ଅଛି। ସାଧୁ ନିନ୍ଦା ମାନେ ନିଜ ଦୋଷଟା ଦେଖାଯିବନି, ଅନ୍ୟମାନଙ୍କ ଦୋଷଟା ଦେଖାଯିବ, ଏଇଟା ହେଉଛି ସବୁଠୁ ବଡ଼ ଅପରାଧ। ଆଚ୍ଛା ପ୍ରଶ୍ନ ଆସିବ, ସାଧୁ କିଏ? ସାଧୁ କିଏ? ସନ୍ତୁଷ୍ଟ ମାଧବ, ଗୋଟେ ବେଟର କୁହ, ସୁହୃତଙ୍କ ସର୍ବଭୂତାନ ଯାହାର ଭାବ ଅଛି ସେ ସାଧୁ, ଆଉ ତ ସମସ୍ତଙ୍କ କଥା ନାହିଁ, ସେଇଟା ସମସ୍ତେ ନିଜର କଲ୍ୟାଣ ଚାହାନ୍ତି। ସାଧୁ କିଏ? ଦେଖନ୍ତୁ କ'ଣ କହୁଛନ୍ତି ଚୈତନ୍ୟ ଚରିତାମୃତରେ, ମଧୁରିଆ ସେ କଥା ଆସନ୍ତି ନା,
ପ୍ରଭୁ କହେ ଯାର ମୁଖେ ସୁନି ଏକ ବାର, ପ୍ରଭୁ କହେ ଯାର ମୁଖେ ସୁନି ଏକ ବାର, କୃଷ୍ଣ ନାମ ପୂଜ୍ୟ ସେଇ ଶ୍ରେଷ୍ଠ ସବାକାର, କୃଷ୍ଣ ନାମ ପୂଜ୍ୟ ସେଇ ଶ୍ରେଷ୍ଠ ସବାକାର।
ପ୍ରଭୁ କହେ ଯାର ମୁଖେ ଶୁନି ଏକ ବାର, କୃଷ୍ଣ ନାମ ପୂଜ୍ୟ ସେଇ ଶ୍ରେଷ୍ଠ ସବାକାର। ମଧ୍ୟଲୀଳା ପଞ୍ଚଦଶ ପରିଚ୍ଛେଦ 106 ପ୍ରୟାର। ପ୍ରଭୁ କହେ, ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ଯା ମୁହଁରେ ଥରେ ନାମ ଆସି। ଆଚ୍ଛା, ଥରେ କାହା ମୁହଁରେ ନାମ ଆସିନି କହିଲେ? ଜଗତରେ ଜୀବନରେ ଥରେ ଯିଏ ନାମ କରିଛି ସିଏ ସାଧୁ ବୋଲି କହୁଛନ୍ତି ମହାପ୍ରଭୁ। ତାମାନେ ଏଠୁ ସୂଚନା ମିଳିଲା କ'ଣ? କାହାରି ବି ନିନ୍ଦା କରାଯିବନି, କାହାରି ନିନ୍ଦା କରାଯିବନି, କାହାର ଦୋଷ ଦେଖାଯିବନି। ଏଇଟାକୁ ଶୁଣିଲା ମାନେ ଝିଅ କୁହାରେ, ଯଦି କାହାର ଦୋଷ ଦେଖାଯିବନି ତାହେଲେ ତ ସମସ୍ତେ ଲଗାମ ଛଡ଼ା ହେଇଯିବେ। ଯେମିତି ମ୍ୟାନେଜମେଣ୍ଟ ଯଦି ଏଇଟା ଶୁଣିବେ କହିବେ, ନା କାହାର ଦୋଷ ଦେଖିବାନି, ଶାସ୍ତ୍ର କହିଛି କାହାର ଦୋଷ ଦେଖିବାନି, ରେ ବାବା ଦେଖିଲାନି ଭକ୍ତି ହେବେ, ନାଇଁ ନାଇଁ ସେ ପୋଜିସନ୍ ରହିଛନ୍ତି ଦେଖିବେ, ନହେଲେ ଶୃଙ୍ଖଳିତ ହେବେ କେମିତି? ଯଦି ମ୍ୟାନେଜମେଣ୍ଟ କହିବେ ଆମେ କାହାର ଦୋଷ ଦେଖିବୁନି ତାହେଲେ ଶୃଙ୍ଖଳିତ କରିବେ କେମିତି ଅନ୍ୟମାନଙ୍କୁ? ଯେମିତି କୌଣସି ଅଥରିଟି ଅଛନ୍ତି, କୌଣସି ଡିପାର୍ଟମେଣ୍ଟର ହେଡ୍ ଅଛନ୍ତି, ଆମର ସବୁ ଡିପାର୍ଟମେଣ୍ଟ ରହିଛନ୍ତି, ଡିପାର୍ଟମେଣ୍ଟର ହେଡ୍ ଯଦି ଅନ୍ୟମାନଙ୍କର ଯଦି ଶୃଙ୍ଖଳିତ ଭାବେ ଯଦି କିଛି ସୂଚନା ନ ଦେବେ ତାହେଲେ ସେଇଟା ହେବ କେମିତି? ସେଇଠି ଯେଉଁ ଦୋଷ ଦେଖାଯାଉଛି ସେଇଟା ଦୋଷ ବୋଲି କୁହାଯିବନି, ସେଇଟା ସେମାନଙ୍କର ଅପରାଧ ନାହିଁ, ଏଇଟା ସିଦ୍ଧାନ୍ତ। କାରଣ ସେମାନେ ଯେଉଁ ଯଦି ଅଥରିଟି ଆମ ଅଥରିଟି ଆମର ଯେଉଁ ସୋ ଡିପାର୍ଟମେଣ୍ଟ ରହିଛି, ଡିପାର୍ଟମେଣ୍ଟର ଅଥରିଟି ଯଦି ଆମର ଦୋଷ ଦେଖିବେ ସେଇଟା କୁହାହେବନି ସେ କାହିଁ ଆମ ଦୋଷ ଦେଖୁଛନ୍ତି। ନାହିଁ, ଆମକୁ ଶୃଙ୍ଖଳିତ କରିବା ପାଇଁ ସେ ଦୋଷଟା ଦେଖିଲେ, ଆମ ଦୋଷ ଯଦି ଦେଖିକି ଅନ୍ୟମାନଙ୍କ ପାଖରେ ଯଦି ଆମକୁ ନିଚା ଦେଖିବା ପାଇଁ ଯଦି ପ୍ରକାଶ କରିବେ ସେଇଟା ତାଙ୍କ ପାଇଁ ଦୋଷୀ ହେବ, କ'ଣ ଦୋଷାବହ ହେବ। କିନ୍ତୁ ଆମକୁ ଶୃଙ୍ଖଳିତ କରିବା ପାଇଁ, ପ୍ରଭୁପାଦଙ୍କ ମିଶନକୁ ଆଗକୁ ବଢ଼ାଇବା ପାଇଁ, ସେବାର ଶୃଙ୍ଖଳା ଆଣିବା ପାଇଁ ଯଦି ସେ ଦୋଷ ଦେଇକି ଯଦି ଆମକୁ ଶୃଙ୍ଖଳିତ କରିବା ପାଇଁ କହୁଛନ୍ତି ତାହେଲେ ସେଇଟା ଦୋଷାବହ ନୁହଁ। ଜଣେ ଅନୁଷ୍ଠାନ କରିଛି, ଅନୁଷ୍ଠାନରେ ସେ ଅଥରିଟି ଅଛି, ସେ ଆମର ପ୍ରଭୁଙ୍କ ନାଁ କ'ଣ, ସଞ୍ଜୟ ପ୍ରଭୁଙ୍କ ବାପା ନାଁ କ'ଣ, ହଲିଉଡ୍ ଭାବଗ୍ରାହୀ ପ୍ରଭୁ ଦେଖିବା ନା, ଭାବଗ୍ରାହୀ ପ୍ରଭୁ ନା କ'ଣ, ସେ ତାଙ୍କ ସ୍କୁଲରେ ପାଠ ପଢ଼ାନ୍ତି। ଦେଖନ୍ତୁ, ସ୍କୁଲରେ ପାଠ ପଢ଼ାଇବା ସମୟରେ ଛୁଆମାନେ ଭାରି ଚାଲାକ, ଛୁଆମାନେ ଜାଣିଛନ୍ତି ଇଏ ହରିକୃଷ୍ଣ ବାବା, ଇଏ ଦୀକ୍ଷା ନେଇଛନ୍ତି, ତେଣୁ ଛୁଆମାନେ ଭୁଲ କରିବେ, ସାର୍ ଯେତେବେଳେ ଉଠେଇବେ ବେତ ପିଟିବା ପାଇଁ, ହରିକୃଷ୍ଣ 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 ହରିକୃଷ୍ଣଙ୍କୁ ହାତରା ଦେଖେ, ସାର୍ ଜାଣିଛନ୍ତି ଇଏ ହରିକୃଷ୍ଣ କହିଲେ ପିଟିବେନି। ମାନେ ଛୁଆ ଜାଣିଛନ୍ତି ଯଦି ଆମେ ହରିକୃଷ୍ଣ କହିବୁ ସାର୍ ଆଉ ପିଟିବେନି, ତେଣୁ ସେ ଛୁଆ ସବୁ ଚାଲାକ ହେଇଛନ୍ତି ସ୍କୁଲର ସବୁ ଛୁଆ। ସେ କହୁଥିଲେ, ମୁଁ କହୁଥିଲି ପ୍ରଭୁ କ'ଣ କରିବି, ଏ ଛୁଆଗୁଡ଼ାକ ଏମିତି ହଉଛି, ମାନେ କିଛି ଦୋଷ ନାହିଁ କରିବି, ଯଦି ମୁଁ କ'ଣ ବେତ ଉଠେଇ ପିଟିବି ହରିକୃଷ୍ଣ ହରିକୃଷ୍ଣଙ୍କୁ ହାତ ଦେଖେଇବି, ଆମେ ତାଙ୍କୁ ପିଟିପାରିବି ନା, ହରିକୃଷ୍ଣ କହୁଛନ୍ତି କେମିତି ପିଟିବୁ ତାଙ୍କୁ? କିନ୍ତୁ ତା ମାନେ ନୁହଁ ଯେ, କିନ୍ତୁ ଦେଖନ୍ତୁ କହିବା ତାତ୍ପର୍ଯ୍ୟ, ସିଏ ହରିକୃଷ୍ଣ କହିଲେ ସେ ପିଟିବା ଦରକାର, ସେଠି ଏଇଟା ଭୁଲ କରୁଛୁ, ହରିକୃଷ୍ଣ ହରିକୃଷ୍ଣ ହେଉଛୁ ନା, ମାଡ଼ରୁ ବଞ୍ଚିବା ପାଇଁ ହରିକୃଷ୍ଣ ହେଉଛନ୍ତି ନାହିଁ, ତାର ଅଥରିଟି ହିସାବରେ ସେଇଟା କହିବେ। ଯେମିତି ଆମେ କହିବା, ଆମେ ତ ଜପ କରୁଛୁ, ଆମର ଯଦି ଅଥରିଟି ଆମ ଦୋଷ ଦେଖିବେ ତାହେଲେ ଏଇଟା ତାଙ୍କର ଅପରାଧ ହେଲା, ଏଇଟା ଭାବିବା ହେଉଛି ଭୁଲ। ଯଦି ଆମ ଅଥରିଟି ଯଦି ଆମକୁ ଶୃଙ୍ଖଳିତ କରିବେନି ତାହେଲେ କରିବ କିଏ? କିନ୍ତୁ ଅଥରିଟି ସେଇ ଭାବରେ ରହିବା ଉଚିତ। କୌଣସି ଅନୁଷ୍ଠାନ ଅଛି, ଅନୁଷ୍ଠାନ ଯିଏ ହେଡ୍ ଅଛନ୍ତି ସିଏ ଭକ୍ତି ଦୃଷ୍ଟିରୁ, ନିଜର ସାଧନ ଦୃଷ୍ଟିରୁ ଏଭଳି ରହିବେ, କିନ୍ତୁ ଶୃଙ୍ଖଳା ଆଣିବା ପାଇଁ ଯଦି କାହାକୁ ଶାସନ କରୁଛନ୍ତି ଶାସନ କରିପାରିବେ, ମନା ନାହିଁ, ନହେଲେ ଅନୁଷ୍ଠାନ ଚାଲିବ କେମିତି କୁହନ୍ତୁ? ସେ ସେ ଅନିତା, ସେ ସେ କୃଷ୍ଣରାମ, ସେ ସେ ଜଗନ୍ନାଥ ପ୍ରଭୁ ସୁଭଦ୍ରା ମହାରାଣୀ କି ଯାଉ। ତେଣୁ ଶୃଙ୍ଖଳା ଆଣିବା ପାଇଁ ଯଦି କାହାକୁ କଡ଼ା କଥା କହିବା ପାଇଁ ଅଛି କହିପାରିବେ, କହିବେ, କିନ୍ତୁ ତା ମାନେ ନୁହଁ ଯେ ଅନ୍ତରେ ସବୁବେଳେ ସେଭଳି ଆକ୍ରୋଶ ଭାବ ରଖିବେ, ସେଇଟା ନୁହଁ। ଅନ୍ତରେ ସବୁବେଳେ ସ୍ନେହ ରଖିବେ, ଅନ୍ତରେ ସ୍ନେହ ରଖିବେ। ସେ ଶ୍ଳୋକ ନାହିଁ, ଚାଣକ୍ୟ ପଣ୍ଡିତଙ୍କର ଶ୍ଳୋକ ଅଛି କ'ଣ, ସେଇଟା ଗୋସ୍ୱାମୀ ଜାଣିଛନ୍ତି, ସେଇଟା କହେ ମୁଁ, ନା ନା ଆଉ ଗୋଟେ ଶ୍ଳୋକ ଅଛି, ଶିଷ୍ୟ ଆଉ ପୁତ୍ରକୁ ଲାଳନ ସହିତ ତାଡ଼ନ କରିବେ, କଥାରେ ମୁଁ କହୁଛି, ହଁ ଲାଳନେ ବହୁ ଦୋଷ ତାଡ଼ନେ ସେ, ହଁ ସେଇ ଯୋଉ ଶ୍ଳୋକ। ଯଦି ଖାଲି ସ୍ନେହ କରିବେ ତାହେଲେ କ'ଣ ହବ, ଆଉ ବିଗିଡ଼ିଯିବ ନା? ଆମେ ଅଥରିଟି ହେଇଛେ ବୋଲି ଅଥରିଟି ହେଇକି ସମସ୍ତଙ୍କୁ ଖାଲି ସ୍ନେହ କରିବେ, ଦୋଷ ଦେଖିବେନି, ଶୃଙ୍ଖଳିତ କରିବା ପାଇଁ କହିବେନି, ସବୁ ବିଗିଡ଼ିଯିବେ ନାହିଁ। ଅନ୍ତରେ ସ୍ନେହ ରଖିବେ, ଅନ୍ତରେ ସ୍ନେହ ରଖିବେ, କିନ୍ତୁ ସେମାନଙ୍କର ଦୋଷ ଦେଖୁଛନ୍ତି ମାନେ ତାଙ୍କୁ ଶାସନ କରିବେ, ଶାସନ କରିବେ, କିନ୍ତୁ ଅନ୍ତରେ ସ୍ନେହ ରଖିବେ। ଆଉ ଶାସନ କରିବେ ଆଉ ଇଏର ନୁହଁ ଯେ ଖାଲି ସବୁବେଳେ ଶାସନ କରି ତାଙ୍କୁ ଗୋଟେ ଅପରାଧୀ ଭଳିଆ ଦେଖିବେ, ତାଙ୍କୁ ଖାଲି ସବୁବେଳେ ଖାଲି ଦଣ୍ଡ ଦେବେ ନାହିଁ, ତାର ଅର୍ଥ ସେ ନୁହଁ, ସ୍ନେହ ରଖିବା ଉଚିତ, ନ ସେ ନିଜ ଅପରାଧୀ ହେବେ, ଅପରାଧରେ ଲାଗିବ। ତେଣୁ ସବୁ ଜୀବ ହେଉଛନ୍ତି ବୈଷ୍ଣବ, ଏଇ ଦୃଷ୍ଟିରେ ମହାପ୍ରଭୁଙ୍କ ବିଚାର, ଆମେ ତ ସେ ଦୃଷ୍ଟିରେ ଆଣିପାରିବାନି ଆମ ଅନ୍ତରକୁ, ପ୍ରଭୁ କହୁଛନ୍ତି କ'ଣ ନା, ପ୍ରଭୁ କହେ ଯାହାର ମୁଖେ ଶୁଣି ଏକବାର କୃଷ୍ଣ ନାମ, ପୂଜ୍ୟ ସେଇ ଶ୍ରେଷ୍ଠ ସଭାକାର। ଯାହା ମୁଖରେ କୃଷ୍ଣ ନାମ ଥରେ ଶୁଣୁଛ, ସିଏ ହେଉଛନ୍ତି ସମସ୍ତଙ୍କର ପୂଜ୍ୟ। ଆଉ କୃଷ୍ଣ ନାମ ତ ସମସ୍ତେ କହୁଛନ୍ତି। ତେଣୁ କୌଣସି ଜୀବ ପ୍ରତି ମଧ୍ୟ ଆମେ ଅପରାଧ କରିବା ଉଚିତ ନାହିଁ, କୌଣସି ଜୀବ ମଧ୍ୟ ଦୋଷ ଦେଖିବା ଉଚିତ ନାହିଁ। ତେବେ ଅନୁରାଗଟା ଆସିବ, ଅନୁରାଗ ଏଇ ଏ ଭାବଟା ଆସିବା ସହଜ ନାହିଁ, ଆମେ ସିନା କହିଦେଉଛେ, ଏ ଭାବଟା ଆସିବା ସହଜ ନାହିଁ, ଯେହେତୁ ପ୍ରାର୍ଥନା ଦରକାର, ପ୍ରାର୍ଥନା ଆବଶ୍ୟକ। ଏ ଭାବ ଆସିବା ସହଜ, କୌଣସି ଜୀବର ଦୋଷ ଦେଖିବେନି, ସହଜ। ଆମ ଆଖି ତ ଏଭଳିଆ ହେଇଯାଇଛି, ଦୋଷର ଚଷମା ଲାଗିଛି ଆମ ଆଖିରେ, ଦେଖିଲେ ଖାଲି ସେଇଟା ହେ ସେ ସେୟା କଲା, ସେ ସେୟା କଲା, ସେ ସେୟା, କିରେ କିଏ କ'ଣ କରୁଛି କରୁ, ତୁମେ କ'ଣ କରୁଛ ଦେଖ। ଆମେ ନିଜକୁ ଦେଖିବା ଉଚିତ, ମୁଁ କ'ଣ କରୁଛି, ମୁଁ ତ ଏଇଟା କରୁନି, ମୁଁ ତ ଏଇଟା କରିପାରୁନି, ଏଇଟା ଦେଖିବା ଉଚିତ ନା। ସେ ଜଣେ ରାଜା ଥିଲେ, ମୁଁ ଏଇଟା କହେ ଖୋଜୁଛି, ସେ ପଢ଼ିଥିଲି ଗୋଟେ ବହିରୁ, ତାପରେ ବହୁତ ଖୋଜୁଛି ସେଇଟା କେଉଁଠି ଅଛି, ଆଉ ପାଉନି, ପଢ଼ିଛି ନାଁଟା ଭୁଲି ଯାଇଛି ସେ ରାଜାଙ୍କର। ସେ ରାଜାଙ୍କର ଗୁଣଗାନ କରନ୍ତି ସ୍ୱର୍ଗରେ ଦେବତାମାନେ, ସ୍ୱର୍ଗର ଦେବତାମାନେ ସ୍ୱର୍ଗରେ ଇନ୍ଦ୍ରଙ୍କ ସଭାରେ ତାଙ୍କର ଗୁଣଗାନ କରନ୍ତି। ନାଇଁ ପୁରୀର ମାନେ ଆଉ ଜଣେ, ଏ ତ ଭାଗବତ ଭାଗବତର ପ୍ରସଙ୍ଗ ନାହିଁ, ଆଉ ଗୋଟେ ଅଲଗା ପ୍ରସଙ୍ଗ ମୁଁ କହୁଛି। ତ ତାଙ୍କର ଗୁଣଗାନ କରନ୍ତି, ସବୁ ଇନ୍ଦ୍ର ଗୁଣଗାନ କରନ୍ତି, ଦେବତାମାନେ ସବୁ ଶୁଣନ୍ତି। କିଛି ଦେବତାଙ୍କ ମନେ ଆସିଲା, ଆରେ ଗୋଟେ ମର୍ତ୍ତ୍ୟ ଲୋକଟାକୁ ଏଇଠି ଆସି ଏତେ ଗୁଣଗାନ କରାଯାଉଛି, ତାର ପ୍ରଶଂସା କରାଯାଉଛି କ'ଣ ପାଇଁ? ତ ସେଠି ଇନ୍ଦ୍ର କହିଲେ, କହିଲେ ତୁମେ ଜାଣିନା ସେ କିଏ ଜାଣିଛ, ସେ ମହାନ ଭକ୍ତ, ସେ କାହାର ଦୋଷ ଦେଖନ୍ତିନି। କହିଲେ ଆଚ୍ଛା କାହାର ଦୋଷ ଦେଖନ୍ତିନି, ଦେଖିବା କେମିତି ଦୋଷ ଦେଖନ୍ତିନି। କହିଲେ ଯାଅ ପରୀକ୍ଷା କର। ପରୀକ୍ଷା କରିବା ପାଇଁ ଆସିଲେ କିଛି ଦେବତା, କିଏ କିଏ ଦେବତା ଆସିଲେ ଭୁଲି ଯାଇଛି, ସେ କିଏ କିଏ ଦେବତା ଆସିଥିଲେ ପୁରା ନାଁ ଲେଖା ହେଇଛି, ଏଇ ଦେବତା ଅଗ୍ନି ବରୁଣ ଏମିତି କିଏ କିଏ ଆସିଥିଲେ, ଆସିଛନ୍ତି ପରୀକ୍ଷା କରିବା ପାଇଁ। ପରୀକ୍ଷା କରିବା ପାଇଁ ଆସିଛନ୍ତି, ସେ ରାଜା ଯାଉଛନ୍ତି, ସେ ରାଜା ଗୋଟେ ପଟେ ଯାଉଛନ୍ତି, କିନ୍ତୁ ଗଲାବେଳେ କ'ଣ ହେଇଛି, ସେମାନେ ତ ପରୀକ୍ଷା କରିବା ପାଇଁ ଆସିଛନ୍ତି, ଇଏ ଗଲାବେଳେ କ'ଣ ହେଇଛି, ରାସ୍ତାରେ ଗୋଟେ କୁକୁର ମରି ପଡ଼ିଛି, କୁକୁରଟା ମରି ପଡ଼ିଛି। ଆପଣ ଦେଖିଥିଲେ ରାସ୍ତାରେ ଗଲାବେଳେ କେତେ କୁକୁର ମରି ପଡ଼ିଥିବେ, ଆକ୍ସିଡେଣ୍ଟ କିଏ ପଡ଼ିଥିବ, ସବୁ ତ ଆକ୍ସିଡେଣ୍ଟ ପ୍ରାୟ ରୋଡ଼ ଉପରେ ପଡ଼ିଥିବେ। ସେ କୁକୁର ମରି ପଡ଼ିଛି, ତାର ଗୋଡ଼ ଫୋଡ଼ ସବୁ ପୁରା ଟେକି ହେଇକି ରହିଛି, ଆଉ ଦେଖିଥିବେ ମରିଲା ପରେ ସେ ପୁରା ଫୁଲି ଯାଇଥିବ, ଫୁଲିଥିବ, ତା ଦେହରୁ ପୁରା ରକ୍ତ ବାହାରୁଥିବ, ବହୁତ ସାଙ୍ଘାତିକ ଦୃଶ୍ୟ। ଏବଂ ମରିକି ପଡ଼ିଛି, ଫୁଲି ଯାଇଛି, ଦେହ ଫାଟି ଯାଇଛି, ରକ୍ତ ବାହାରୁଛି, ଦୁର୍ଗନ୍ଧ ପ୍ରବଳ ହେଉଛି, ବହୁତ ସାଙ୍ଘାତିକ ଅବସ୍ଥା। ସେହି ସମୟରେ ରାଜା ଯାଉଛନ୍ତି ପରୀକ୍ଷା କରିବା ପାଇଁ, ସେହି ସମୟରେ ଦୁଇଜଣ ଦେବତା ସେପଟୁ ଆସୁଛନ୍ତି। ସେ ଦୁଇଜଣ ଦେବତା ସେପଟୁ ଆସି ଦେଖିଲେ, କହିଲେ ଦେଖିବା ରାଜା କେମିତି ଗୁଣଗାନ କରୁଛନ୍ତି। ଦେବତାମାନେ ସେ ତ ଛଦ୍ମବେଶରେ ଆସିଛନ୍ତି, ହେଲେ ହଉ ଏ ରାସ୍ତାରେ ପଡ଼ିଛି, ନାକ ଫାଟିଯାଉଛି, ତାକୁ ଘୃଣା କରିକି ନିନ୍ଦା କରିକିରି ଆସୁଛନ୍ତି ଆସୁଛନ୍ତି। ସେ ସମୟରେ ଏ ଯେଉଁ ରାଜା ଯାଉଛନ୍ତି, ସେ କହିଲା ତୁମେ ତାର ଦୋଷଟା ଦେଖିଲ, ତାର ଗୁଣ କିଛି ଦେଖିପାରୁନ? କହିଲେ କ'ଣ ତାର କ'ଣ ଗୁଣ ଅଛି, ତାହା ଗନ୍ଧୁଛି, ନାକ ଫାଟିଯାଉଛି, ତାର ଗୁଣ କ'ଣ ଅଛି? ହଁ ସେଇଟା ତୁମେ ଦେଖିଲ, କିନ୍ତୁ ତାର ଗୁଣ ଦେଖୁନା କ'ଣ, କହିଲେ ତୁମେ କ'ଣ ଗୁଣ ଦେଖିପାରୁଛ? ହଁ ମହାନ ଗୁଣ ଅଛି ତାର। କହିଲେ କ'ଣ ଗୁଣ ଦେଖୁଛ? ଦେବତାନେ ପଚାରୁଛନ୍ତି ଛଦମାସି। କହିଲେ ଦେଖ ସିଏ ମରିକି ପଡ଼ିଛି, ତୁମେ ସେଇଟା ଦେଖିଲ, କିନ୍ତୁ ଦେଖ ତା ଜୀବନରେ ସେ କେବେ ବ୍ରଶ କରୁନି, କିନ୍ତୁ ତା ଦାନ୍ତ ଦେଖ କେତେ ସଫା। କୁକୁର କେବେ ବ୍ରଶ କରୁଛି? କେବେ ବ୍ରଶ କରୁନି, ଖାଉଛି କ'ଣ ସବୁବେଳେ? କ'ଣ ଅମିଧ୍ୟ ଭୋଜନ କଲା, ଅଇଣ୍ଠା ସଢ଼ା ପଚା ଅମିଧ୍ୟ ଭୋଜନ କରୁଛି, ଦାନ୍ତ କେତେ ସଫା ଦେଖ। ତା ଜୀବନରେ ସେ କେବେ ଜିଭ ଛେଲାରେ ଜିଭ ଛେଲୁନି, ତା ଜିଭ କେତେ ସଫା ଦେଖ। ଆମେ ଯଦି ଦିନେ ଯଦି ଦାନ୍ତ ନ ଘଷିବା ତାହେଲେ କ'ଣ ହବ, ନିଜେ ହିଁ ନିଜ ମୁଖକୁ ଭଲ ଲାଗିବନି, ଦୁର୍ଗନ୍ଧ ବାହାରିବ, ନିଜେ ନିଜକୁ ଭଲ ପସନ୍ଦ କରିବାନି। ଦେଖନ୍ତୁ କୁକୁର କହିବା ତାତ୍ପର୍ଯ୍ୟ, ସିଏ ଏଇଭଳି ଗୁଣଗ୍ରାହୀ ଥିଲେ, ଯେତେବେଳେ ଏତିକି କହିଛନ୍ତି ଦେବତାମାନେ ତାଙ୍କ ରୂପ ରଖିପାରିଲେନି, ପ୍ରକଟ ହେଲେ, ସେଠି ପ୍ରକଟ ହେଇ ତାଙ୍କୁ କୃପା କରେ, କହିଲେ ଆପଣଙ୍କର ଗୁଣଗାନ କରାଯାଉଛି ସ୍ୱର୍ଗରେ, ସେଥିରେ ଆମେ ଆପଣଙ୍କୁ ପରୀକ୍ଷା କରିବା ପାଇଁ ଆସିଲୁ। ସଙ୍ଗେ ସଙ୍ଗେ ସେ କୁକୁରକୁ ଉହାନ ହେଇଗଲା ଅନ୍ତର୍ଧ୍ୟାନରେ, ତାପରେ ସେ ଚାଲିଲେ। କହିବା ତାତ୍ପର୍ଯ୍ୟ ଆମେ ଏଇଭଳି ଆମେ ସେ ସ୍ଥିତି ଯାଇପାରିବାନି ମାନୁଛେ, କିନ୍ତୁ ସଚେତନ ହେବା ପାଇଁ ତ ଚେଷ୍ଟା କରିବା ଉଚିତ, ପ୍ରାର୍ଥନା କରିବା ଉଚିତ। ଆମେ କୌଣସି ଜୀବର ଦୋଷ ଦେଖିବା ଉଚିତ ନୁହଁ ବୈଷ୍ଣବ ହିସାବରେ, କମ୍ ସେ କମ୍ ବୈଷ୍ଣବମାନଙ୍କର ଦୋଷ ବି ଦେଖିବା ଉଚିତ ନୁହଁ। ତାପରେ କହୁଛନ୍ତି
କୃଷ୍ଣ ନାମ ନିରନ୍ତର ଯାହାର ବଦନେ, କୃଷ୍ଣ ନାମ ନିରନ୍ତର ଯାହାର ବଦନେ, ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣେ, ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣେ, ଯାହାର ଦର୍ଶନେ ମୁଖେ ଆଇସେ କୃଷ୍ଣ ନାମ, ଯାହାର ଦର୍ଶନେ ଆଇସେ କୃଷ୍ଣ ନାମ, ତାହାରେ ଜାନିହ ତୁମି ବୈଷ୍ଣବ ପ୍ରଧାନ, ତାହାରେ ଜାନିହ ତୁମି ବୈଷ୍ଣବ ପ୍ରଧାନ।
ଏଇଭଳି ବୈଷ୍ଣବ କିଏ? ସବୁ ଜୀବ ତ ବୈଷ୍ଣବ, ବୈଷ୍ଣବ ଶ୍ରେଷ୍ଠ କିଏ, ବୈଷ୍ଣବ ପ୍ରଧାନ କିଏ କହୁଛନ୍ତି ମହାପ୍ରଭୁ। ଇଏ ମଧୁଲୀଳା ଷୋଳ ପରିଚୟ। କୃଷ୍ଣ ନାମ ନିରନ୍ତର ଯାହାର ବଦନେ, ଯାହାର ବଦନେ ନିରନ୍ତର କୃଷ୍ଣ ନାମ ଆସୁଛି, ସବୁବେଳେ କୃଷ୍ଣ ନାମ ଆସୁଛି।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ,
ଯାହାର ମୁଖରେ ସବୁବେଳେ କୃଷ୍ଣ ନାମ ଆସୁଛି, ସେ ହେଉଛନ୍ତି ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣୀ, ସେ ହେଉଛନ୍ତି ବୈଷ୍ଣବ ଶ୍ରେଷ୍ଠ, ତାଙ୍କ ଚରଣକୁ ଭଜନ କରିବା ଉଚିତ, ଅର୍ଥାତ୍ ତାଙ୍କର ସେବା ବି କରିବା ଉଚିତ। ଆଉ ଯାହାର ଦର୍ଶନେ ମୁଖେ ଆଇ ସେ କୃଷ୍ଣ ନାମ, ଯାହାଙ୍କର ଦର୍ଶନେ ମୁଖରେ କୃଷ୍ଣ ନାମ ଆସୁଛି ସିଏ ହେଲେ ବୈଷ୍ଣବ ଶ୍ରେଷ୍ଠ, ତାହାରେ ଜାନିହ ତୁମେ ବୈଷ୍ଣବ ପ୍ରଧାନ, ସିଏ ହେଲେ ବୈଷ୍ଣବ ପ୍ରଧାନ। ତ ଅପରାଧ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ପ୍ରଥମ ହେଉଛି ସାଧୁ ନିନ୍ଦା, ବୈଷ୍ଣବ ଅପରାଧ। ବୈଷ୍ଣବ ଅପରାଧ ତ କେତେବେଳେ ମୋର ଗୋଟେ ଅବଶ୍ୱାସ ରହିଛି, କେତେବେଳେ ବୈଷ୍ଣବ ଅପରାଧ କ୍ଲାସ୍ ହବ, ସେମିନାର କ୍ଲାସ୍ ନାହିଁ, ଗୋଟେ ସେମିନାର ହବ ଖାଲି ବୈଷ୍ଣବ ଅପରାଧ ଉପରେ ଚାଲିବ, ସେ ସମୟରେ ପୁରା ଟେକ୍ନିକ ଆଲୋଚନା ହବ। ଏ ତ ଖାଲି ପ୍ରଥମ ନାମ ଅପରାଧ ସାଧୁ ନିନ୍ଦା, ସେ ପ୍ରସଙ୍ଗରେ ଆମେ ଶୁଣୁଛେ। ମହାପୁରୁଷ ନେଇ ହେଉଛନ୍ତି କୃଷ୍ଣ ନାମ ନିରନ୍ତର ଯାହାର ବଦନ, ଯାହାର ବଦନ ନିରନ୍ତର କୃଷ୍ଣ ନାମ ଆସୁଛି, ସେ ହେଉଛନ୍ତି ବୈଷ୍ଣବ ଶ୍ରେଷ୍ଠ। ଆଉ ଯାହାଙ୍କୁ ଦେଖିଲେ କୃଷ୍ଣ ନାମ ଆସୁଛି, ସେ ହେଲେ ବୈଷ୍ଣବ ପ୍ରଧାନ। ଯଦି ଅପରାଧ ଯେଉଁ ନିନ୍ଦାଟା ହେଉଛି, ନିନ୍ଦାଟା ଆରମ୍ଭ ହେବ କେଉଁଠୁ ଜାଣିଛନ୍ତି ନା, ଆରମ୍ଭ ହେବ ଅଲଗା ଜୀବଠୁ, ଅଲଗା ଜୀବଠୁ ଆରମ୍ଭ ହେଇକି ବୈଷ୍ଣବକୁ ଆସିବ, ବୈଷ୍ଣବଠୁ ଆରମ୍ଭ ହେଇକି ବୈଷ୍ଣବ ଶ୍ରେଷ୍ଠ ପାଖରେ ଲାଗିବ, ବୈଷ୍ଣବ ଶ୍ରେଷ୍ଠଠୁ ଯାଇକି ବୈଷ୍ଣବ ପ୍ରଧାନ ପାଖରେ ଲାଗିବ, ସେଠୁ ଯାଇକି ଲାଗିବ କେଉଁଠି କହିଲେ ଭଗବାନ ପାଖରେ, ଦୋଷଟା ଶେଷରେ ଭଗବାନ ବୋଲି ଦେଖା ହବ। ଅନୁରାଗ ଆସିବ କେଉଁଠି? ସାମାନ୍ୟ ଦୋଷ ରହିଲେ ଯଦି ଆମେ ଦୋଷ ଦେଖୁଛେ କହିବା ତାତ୍ପର୍ଯ୍ୟ ଆମେ ସେ ସ୍ଥିତିକୁ ଯିବା ଏତେ ସହଜ ନା, ଆମେ କିନ୍ତୁ ଶୁଣୁଛେ, ବାରମ୍ବାର ଶୁଣୁଛେ, ଏଥିପାଇଁ ସଚେତନ ହେବା ଉଚିତ। ସଚେତନ ହେଲେ ସେ ସ୍ଥିତିକୁ ଯିବା, ନଚେତ ନିନ୍ଦା ତ ହବ ଆଉ, ଦୋଷ ଦୃଷ୍ଟି ତ ହବ ଆଉ। ପ୍ରକୃତରେ ଆମେ ଯେଉଁ ଦୋଷ ଦେଖୁଛେ ସେ ଦୋଷଟା ତାଙ୍କରି ନୁହଁ, ଏଇଟା ସତ୍ୟ, ସେ ଦୋଷଟା ତାଙ୍କରି ନୁହଁ, ଦୋଷଟା ଆମରି। କେମିତି ଆମରି? ଆମେ ଯଦି ଜଣଙ୍କ ଦୋଷ ଦେଖୁଛେ ତାହେଲେ ସେ ଦୋଷଟା ତାଙ୍କରି ନୁହଁ, ସେ ଦୋଷଟା ଆମରି। କାହିଁକି ଆମରି? କାରଣ ଆମେ ଯାହାର ଦୋଷ ଦେଖୁଛେ ସେ ଏହା କରୁଛନ୍ତି, ସେ ସେୟା କରୁଛନ୍ତି, ସେ ସେୟା କରୁଛନ୍ତି, ଠିକ୍ ଅଛି। ଆମେ ସେଇ ସେ ଦୋଷକୁ ଦେଖିଲେ ଆଚ୍ଛା ତାଙ୍କର କ'ଣ କିଛି ଗୁଣ ନାହିଁ? କିଛି ଗୁଣ ନାହିଁ, ଗୁଣ ତ ଅଛି ନା, ଯେମିତି କୁକୁରର କଥା ଶୁଣୁଥିଲେ, କୁକୁରର ଏତେ ଦୋଷ ରହିଥିଲା କିନ୍ତୁ ଗୁଣ ବି ତ ନା, ଦାନ୍ତକୁ ଦେଖିଲେ ଜିଭକୁ ଦେଖିଲେ ଗୁଣ ତ ଅଛି, ଆମ ସେ ଗୁଣଟା କାହିଁ ଦେଖାଯାଉନି? ଆମ ହୃଦୟଟା ସେଭଳି ହେଇଛି, ତେଣୁ ଆମ ଦୋଷଟା ସିଏ ହେଉଛନ୍ତି ମିରର ଭଳି, ସେ ମିରରରେ ଆମ ଦୋଷଟାକୁ ଆମେ ଦେଖିଲେ ସେ ମିରରରେ ସେ ଦୋଷ ଦେଖାହେଲା, ଆଉ ଗୋଟେ ମିରରରେ ଆଉ ଗୋଟେ ଦୋଷ ଦେଖାଯିବ, ଆମର ଯେଉଁ ଦୋଷ ଅଛି ସେ ଦୋଷଟା ଆମେ ଦେଖିବୁ। ଏଇଟା ନିଜ ନିଜର ସ୍ୱଭାବ, ନିଜ ନିଜର ସ୍ୱଭାବ ଯୋଗୁଁ ଆମେ ସେଇ ସେ ଦୋଷଟାକୁ ଦେଖୁଛେ, ଏ ସତ୍ୟ। ନହେଲେ ଏଇଟା କାହିଁକି ହେଉଛି? ଶୁଣୁଥିଲେ ନା ରଜଗୁଣ ତମ ଗୁଣରୁ ଏଇଟା ହୁଏ, ମୁଁ ଏଇଟା କହେ, ଆପଣ ଶୁଣିଥିବେ, ପୂର୍ବରୁ ମୁଁ କହିଥିଲି କେଉଁ କ୍ଲାସ୍ରେ କୁହାହେଇଥିଲା, ଜଣେ ସାଧୁ ଥିଲେ, ଆଶ୍ରମ କରିଛନ୍ତି ନଦୀ କୂଳରେ, ତାଙ୍କର ଆଶ୍ରମ, ସାଧୁଙ୍କର ଜୀବନର କ'ଣ ସାଧନ ଯାହା ସେ ଜାରି ରଖିଛନ୍ତି, ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠନ୍ତି, ଯାଇକି ସ୍ନାନ କରନ୍ତି, ସ୍ନାନ କରି ସେ ତାଙ୍କ ନିତ୍ୟକର୍ମ କରନ୍ତି, ଯାଇକି ଆଶ୍ରମରେ ତାଙ୍କର ଭଜନ ସାଧନ କରନ୍ତି, ଠାକୁରଙ୍କ ସେବା କରନ୍ତି, ଯାହା କିଛି କରନ୍ତି। ତ ତାଙ୍କର ପ୍ରତିଦିନିଆ କାର୍ଯ୍ୟ ଥିଲା ବ୍ରାହ୍ମ ମୁହୂର୍ତ୍ତରୁ ଉଠିକି ଯାଇକି ନଦୀରେ ସ୍ନାନ କରି, ସେ ଯେଉଁ କୂଳରେ, ନଦୀ କୂଳରେ ସ୍ନାନ କରି। ତ ନଦୀ କୂଳରେ ସେପଟେ ସିଏ ସ୍ନାନ କରୁଛନ୍ତି, କିନ୍ତୁ ଆରପଟ କୂଳରେ, ନଦୀର ତ ଦୁଇ କୂଳ ଥାଏ, ଏପଟ କୂଳରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଭୋରୁ ଭୋରୁ ସ୍ନାନ କରୁଛନ୍ତି। ସେ ବ୍ୟକ୍ତି ଯେ ଭୋରୁ ସ୍ନାନ କରୁଛନ୍ତି, ଇଏ ସାଧୁ ବିଚାର କରୁଛନ୍ତି, ଆରେ ସେ ନଦୀରେ, ସେ ନଦୀର ସେପଟ କୂଳରେ ସିଏ ସ୍ନାନ କରୁଛନ୍ତି, ମୁଁ ତାଙ୍କୁ ମିଶିପାରୁନି, ଭେଟିପାରୁନି, ଆଉ ପାଣି ବହୁତ ରହିଛି, ତାଙ୍କୁ ଯାଇ ହେଉନି, ତାଙ୍କ ସହିତ କଥାବାର୍ତ୍ତା ହେଉନି, କ'ଣ କରିବା, ମୋର ଭାଗ୍ୟ ନାହିଁ, ସେପଟେ ଜଣେ ସାଧୁ ଅଛନ୍ତି ସ୍ନାନ କରୁଛନ୍ତି, କିନ୍ତୁ ମୁଁ ତାଙ୍କ ସହିତ ଭେଟ ହୋଇପାରୁନି, ଆଲୋଚନା କରିପାରୁନି, କିଛି ରସ ଆସ୍ୱାଦନ କରିପାରୁନି। ଏଭଳି ନିଜକୁ ସେ କ'ଣ ବିଚାର କରନ୍ତି, କିଛି ଗୋଟେ ଲସ୍ ହେଇଯାଉଛି, ସାଧୁ ସଙ୍ଗ କରିପାରୁନି, ଏଇ ବିଚାର କରନ୍ତି। ଆଚ୍ଛା, ସେପଟେ ଯିଏ ସ୍ନାନ କରୁଛି ସେ କିଏ ଜାଣିଛନ୍ତି ନା, ସିଏ ହେଉଛି ଗୋଟେ ଚୋର, କାରଣ ସିଏ ରାତି ସାରା ଚୋରି କରେ, ରାତି ତାର ଡ୍ୟୁଟି ସିଏ ତାର କରେ, ଚୋରି କରିକରି ଭୋର ସମୟ ତଳେ ଆସି ପହଞ୍ଚିଯାଏ, ଭୋର ସମୟରେ ସିଏ ବିଚାର କରେ ଆଉ ତ ହେବନି, ବର୍ତ୍ତମାନ ଯିବି, ରାତି ସାରା ଅନିଦ୍ରା ହେଇଛି ନା, ତେଣୁ ଭୋର ଭୋରୁ ସେ କ'ଣ କରେ, ଯାଇକି ସ୍ନାନ କରେ, ସ୍ନାନ କରି ଯାଇକି ଭୋଜନ କରିକି ତାର ବିଶ୍ରାମ ନେଇଯାଏ ଦିନ ସାରା। ତେଣୁ ସିଏ ସେପଟେ ଯେଉଁ ସ୍ନାନ କରୁଛି, ସିଏ ଭାବୁଛି କ'ଣ, ସିଏ ଭାବୁଛି ଆରେ ମୋ ଭଳିଆ ଚୋର ସେପଟେ କିଏ ଗୋଟେ ଅଛି ନା, ସିଏ ସ୍ନାନ କରୁଛି ଠିକ୍ ସମୟରେ, ସିଏ ମଧ୍ୟ ରାତି ସାରା ଚୋରି କରୁଛି, ଆସି ସିଏ ସ୍ନାନ କରୁଛି, କ'ଣ କରିବା, ପାଣି ତ ଏତେ ଅଛି ଆଉ, ନହେଲେ ମିଶିକି ଯାଇକି ଚୋରି କରନ୍ତୁ, ଆଉ ନହେଲେ ସିଏ ଯଦି ମୋ ସହିତ ମିଶିଯାଆନ୍ତା, ଆମେ ମିଶିକି ଯାଇକି ଚୋରି କରନ୍ତୁ, ବଢ଼ିଆ, ବହୁତ ଜିନିଷ ପ୍ରାପ୍ତ ହୁଅନ୍ତୁ, ବହୁତ ଧନ ପ୍ରାପ୍ତ ହୁଅନ୍ତୁ। ଦେଖନ୍ତୁ, ଚୋର ସାଧୁଙ୍କୁ ଭାବୁଛି କ'ଣ, ଚୋର ବୋଲି, ସାଧୁ ଚୋରକୁ ଭାବୁଛନ୍ତି କ'ଣ, ସାଧୁ ବୋଲି। ଏଇଟା ହେଉଛି ନିଜ ନିଜର ସ୍ୱଭାବ, ଆମର ସ୍ୱଭାବଟା ଯେମିତି ଆମେ ସେଭଳି ଦେଖିବା। ଆମେ ଯଦି ଦୋଷ ଦେଖୁଛେ କାହାର, ତାହେଲେ ସେ ଦୋଷଟା ଆମର ଅଛି, ସେ ଅଛି ବୋଲି ଆମେ ସେ ଦୋଷଟା ଦେଖିବା, ଇଏ ଗୋଟେ କାରଣ। ଦ୍ୱିତୀୟ କାରଣ କ'ଣ, ଦୋଷ ଦେଖିବା ଦ୍ୱିତୀୟ କାରଣ କ'ଣ ଜାଣିଛନ୍ତି, ଦ୍ୱିତୀୟ କାରଣ ହେଉଛି ଆମେ ଯଦି ଜଣଙ୍କ ଦୋଷ ଦେଖୁଛେ, ତାହେଲେ ଆମେ ନିଜକୁ ବିଚାର କରୁଛେ ମୁଁ ସେ ଦୋଷର ଦୋଷୀ ନୁହଁ, ସେଇଥିପାଇଁ ଆମେ ଭାବୁଛେ ସିଏ ହେଉଛି ସେ ଦୋଷୀ, ଇଏ ଗୋଟେ କାରଣ। ଆରେ ଆମର ସେଇ ଦୋଷ ନଥାଇ ପାରେ, ଅଲଗା ଦୋଷ ବି ରହିଛି, ତେଣୁ ଏଇ ଭାବନାଟା ଆସିବା ବହୁତ କ'ଣ, ଏଇ ଭାବନାକୁ ଦୂର କରିବା, ଫଲ୍ଟ ଫାଇଣ୍ଡିଂ, ଏଇ ବିଚାରଟା ଦୂର କରିବା ହେଉଛି ବହୁତ ବଡ଼ ସାଧନ। ସେଥିପାଇଁ ପ୍ରତିଦିନ ସକାଳେ ତ ଠାକୁରଙ୍କୁ ପ୍ରଣାମ କରାଯାଉଛି, ପ୍ରତିଦିନ ଠାକୁରଙ୍କୁ ପ୍ରଣାମ କରିବା ସମୟରେ କମ୍ସେ କମ୍ ଏଇ ଗୋଟେ ଜିନିଷ ପ୍ରଣାମ କରିବା ଉଚିତ, ମୋର ଯେମିତି କୌଣସି ଭକ୍ତଙ୍କ ପାଖରେ ଅପରାଧ ନ ହେବ, ମୁଁ ଯେମିତି କାହାର ଦୋଷ ନ ଦେଖେ, ପ୍ରାର୍ଥନା କରିବା ଉଚିତ। ତେବେ ଯାଇକି ଧୀରେ 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 ଏଇଟା ସବୁବେଳେ ପ୍ରାର୍ଥନା କରନ୍ତୁ, ଦେଖିବେ ସବୁବେଳେ ପ୍ରାର୍ଥନା କଲେ ଧୀରେ 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 ଆପଣ ସେଇ ସ୍ଥିତିକୁ ଯିବେ, ନାମ ଆପଣଙ୍କୁ ସାହାଯ୍ୟ କରିବେ, ନାମ କରିବା ସମୟରେ ସେଭଳି ପ୍ରାର୍ଥନା କରିବେ, ସାହାଯ୍ୟ କରିବେ, ଭଗବାନ ଜାଣୁଛନ୍ତି ନା, ଅନ୍ତର୍ଭାବ ଭଗବାନ ଜଣେ, ସଚ୍ଚା ହୃଦୟରେ ପ୍ରାର୍ଥନା କରିବା ଉଚିତ, ଏହା ନୁହେଁ ଯେ ଶୁଣିଦେଲେ ହଁ ଭଲ ହେଲା କାଲିଠୁ ଆମେ ପ୍ରାର୍ଥନା କରିବା, ନାହିଁ, ସଚ୍ଚା ହୃଦୟରେ, ସଚ୍ଚା ଭାବରେ ଯଦି ଆମେ ସେଭଳି ପ୍ରାର୍ଥନା କରୁଛେ, ତାହେଲେ ତାପରେ ବୁଝିପାରିବେ ସେ ତା ଗୁଣରେ, ସେ ତା କର୍ମରେ ସେ କରୁଛି, ସେ ତା ଗୁଣ ହିସାବରେ ସେ କର୍ମ କରୁଛି, ମୁଁ କାହିଁକି ତା ଦୋଷ ଦେଇକି ଭଗବାନ ଚାହିଁଲେ ତାକୁ ସୁଧ କରିବି, ସାଧକ ଦୃଷ୍ଟିରୁ ଏଇଟା, କିନ୍ତୁ ଏଇଟା ଶୁଣିଲା ପରେ ମ୍ୟାନେଜମେଣ୍ଟ ଦୃଷ୍ଟିରୁ ଏଇଟା ବିଚାର ନାହିଁ, ମ୍ୟାନେଜମେଣ୍ଟ ଦୃଷ୍ଟିରୁ ମ୍ୟାନେଜମେଣ୍ଟ ସ୍ତରରେ ଯେମିତି ସାଧନ ଶାସନ କରିବା କଥା ଏଇଟା କରିବେ, କିନ୍ତୁ ସାଧକ ହିସାବରେ ମ୍ୟାନେଜମେଣ୍ଟ ମଧ୍ୟ, ମ୍ୟାନେଜମେଣ୍ଟ ବୋର୍ଡ଼ରେ ଯେଉଁମାନେ ରହିଛନ୍ତି ସେମାନେ ବି ଜଣେ ଜଣେ ସାଧକ, ସାଧକ ସ୍ଥିତିକୁ ନେଇକି ସେମାନେ ବି ନିଜେ ଏଭଳି ସଚେତନ ହେବେ, କିନ୍ତୁ ମ୍ୟାନେଜମେଣ୍ଟ ଦୃଷ୍ଟିରୁ ଦେଖିଲେ ସେମାନେ ପୁଣି ଶାସନ କରିବେ, ସେମାନେ ପୁଣି ଦୋଷ ଦେଖିବେ, ଶୋଧନ କରିବା ପାଇଁ, ଶୃଙ୍ଖଳିତ କରିବା ପାଇଁ, ତାଙ୍କ ଦୁଇଟା ରୂପ। ତେଣୁ ଆମେ ସାଧକ ହିସାବରେ ଆମକୁ ଏଭଳି ସଚେତନ ହେବା ଉଚିତ, ତେବେ ଯାଇକି କିଛି ଆସ୍ୱାଦନ ହେବ, ନସେ ତ ହେବନି, ସେ କଥା ହିଁ କହୁଛନ୍ତି, କୃଷ୍ଣ ନାମ ନିରନ୍ତର ଯାହାର ବଦନେ ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣ, ଯାହାର ଦର୍ଶନେ ମୁଖେ ଆୟୁଷେ କୃଷ୍ଣ ନାମ ତାହାରେ ଜାଣିହ ତୁମେ ବୈଷ୍ଣବ ପ୍ରଧାନ, ତାଙ୍କୁ ବୈଷ୍ଣବ ପ୍ରଧାନ ଜାଣିବ, ଆଉ ନଚେତ ଦୋଷ ଦେଖିଲେ କ'ଣ ହୁଏ, ସାଧୁ ନିନ୍ଦା, ସାଧୁ ନିନ୍ଦା କରୁଛେ, ପ୍ରକୃତରେ ସେ ନିନ୍ଦାଟାକୁ ବୈଷ୍ଣବ ଗ୍ରହଣ କରନ୍ତି ନା, ଆମେ ଜଣେ ବୈଷ୍ଣବଙ୍କୁ ନିନ୍ଦା କରୁଛେ, ବୈଷ୍ଣବ ସେଇଟା ଗ୍ରହଣ କରନ୍ତି କି, ଗ୍ରହଣ କରନ୍ତିନି, ଆମ ଭଳି ବୈଷ୍ଣବମାନେ ତ ଗ୍ରହଣ କରିବେ, ହା ମୋତେ କାହିଁକି କହୁଛି ବୋଲି ଗ୍ରହଣ କରିଦେଉଛି, ଆମ କ'ଣ ପ୍ରତିକ୍ରିୟାଶୀଳ ହେଇଯାଉଛେ, କିନ୍ତୁ ଶୁଦ୍ଧ ସାଧୁମାନେ ସେମାନେ ସେ ବୈଷ୍ଣବ କ'ଣ ନିନ୍ଦାଟାକୁ ଗ୍ରହଣ କରନ୍ତି ନା, ବୈଷ୍ଣବମାନେ ଗ୍ରହଣ କରନ୍ତି ନା, କିନ୍ତୁ ଗ୍ରହଣ କରନ୍ତି କିଏ, ଭଗବାନ, ଭଗବାନ ଗ୍ରହଣ କରନ୍ତି। ଆଉ ଭଗବାନ ଯଦି ସେଇଟା ଗ୍ରହଣ କଲେ ଅନୁରାଗ ଆସିବ କେଉଁଠି? ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ଅନୁରାଗ ଆସୁନି। ଭଗବାନ ନିଜେ ପ୍ରକାଶିତ ହୋଇଛନ୍ତି ବିଭିନ୍ନ ନାମରେ, ସବୁ ଶକ୍ତି ଦେଇଛନ୍ତି, ଯେକୌଣସି ଉପାୟରେ ସ୍ମରଣ କରିବାର ସୁଯୋଗ ଦେଇଛନ୍ତି, ତଥାପି ନାମରେ ଅନୁରାଗ ଆସୁନି କାହିଁକି? ଏଇଥିପାଇଁ ସେଠି ମହାପ୍ରଭୁ କ'ଣ କହିଛନ୍ତି ଦେଖୁନାହାନ୍ତି, ଚୈତନ୍ୟ ଭାଗବତରେ ପ୍ରସଙ୍ଗ ଅଛି,
ବାହୁତୁଲି ଜଗତେରେ ବୋଲେ ଗୌର ଧାମ, ବାହୁତୁଲି ଜଗତେରେ ବୋଲେ ଗୌର ଧାମ, ଅନିନ୍ଦୁକ ହୈସବେ ବୋଲ କୃଷ୍ଣ ନାମ, ଅନିନ୍ଦୁକ ହୈସବେ ବୋଲ କୃଷ୍ଣ ନାମ, ଅନିନ୍ଦୁକ ହୈଜେ ସ କୃତ କୃଷ୍ଣ ବୋଲେ, ଅନିନ୍ଦୁକ ହୈଜେ ସ କୃତ କୃଷ୍ଣ ବୋଲେ, ସତ୍ୟ ସତ୍ୟ ମୁଇ ତାରେ ଉଦ୍ଧାରିବ ହେଳେ, ସତ୍ୟ ସତ୍ୟ ମୁଇ ତାରେ ଉଦ୍ଧାରିବ ହେଳେ।
ଚୈତନ୍ୟ ଭାଗବତରେ ମହାପ୍ରଭୁ ନିଜେ କହୁଛନ୍ତି, ଚୈତନ୍ୟ ଭାଗବତ ମଧ୍ୟଲୀଳା ମଧ୍ୟଖଣ୍ଡ ଉନବିଂଶ ପରିଚ୍ଛେଦ, ବାହୁତୁଲି ଜଗତରେ ବୋଲେ ଗୌରଧାମ। ଗୌରାଙ୍ଗ ମହାପ୍ରଭୁ ଚୈତନ୍ୟ ଭାବରୁ ବାହୁତୁଲି କହୁଛନ୍ତି, ହାତ ଟିକି କହୁଛନ୍ତି, ମହାପ୍ରଭୁ ତ ହାତ ଟିକି ରହିଛନ୍ତି, ସବୁବେଳେ ହାତ ଟିକି ନାମ କରନ୍ତି, ହାତ ଟିକି କହନ୍ତି, ବାହୁତୁଲି ଜଗତରେ ବୋଲେ ଗୌରଧାମ, ଅନିନ୍ଦୁକ ହୋଇ ସବେ ବୋଲ କୃଷ୍ଣ ନାମ। ସମସ୍ତେ କୃଷ୍ଣ ନାମ କର, କିନ୍ତୁ ଅନିନ୍ଦୁକ ହୋଇକି କର, କାହାର ନିନ୍ଦା କରନି, ଅନିନ୍ଦୁକ ହୋଇକି ନାମ କର। ଅନିନ୍ଦୁକ ହୋଇ ଯେ ସକୃତ କୃଷ୍ଣ ବୋଲେ, ଅନିନ୍ଦୁକ ହୋଇକି ଯେ ସକୃତ, ଥରେ ଯେ କୃଷ୍ଣ ବୋଲୁଛି, ସତ୍ୟ ସତ୍ୟ ମୁଇଁ ତାରେ ଉଦ୍ଧାରିବ ହେଳେ, ମୁଁ ସତ୍ୟ ସତ୍ୟ କରି କହୁଛି ମୁଁ ତାକୁ ଉଦ୍ଧାର କରିବି। କେମିତି? ତାପରେ ତାକୁ ଉଦ୍ଧାର କରିବା ପାଇଁ କୌଣସି ପରିଶ୍ରମ ପ୍ରୟାସ କରିବା ମୋର ଆବଶ୍ୟକ ନାହିଁ, ହେଳାରେ ମାନେ ଅତି ସହଜରେ ସେ ଉଦ୍ଧାର କରିବ, ଅତି ସହଜରେ ମୁଁ ତାକୁ ଉଦ୍ଧାର କରିବି। ନ କହିଛନ୍ତି ଏ କଥା, ଅନିନ୍ଦୁକ ହୋଇ ଯେ ସକୃତ କୃଷ୍ଣ ବୋଲେ ଥରେ, କିନ୍ତୁ ଏଇଟା ବି ଆମ ପାଇଁ ବହୁତ ବଡ଼ ଟ୍ୟାକ୍ସ, ବହୁତ ବଡ଼ କାଠି କରିବାଟା। ଆମେ ଅନିନ୍ଦୁକ ହେଇକି ନାମ କରିବା ହବ ହବ କ'ଣ ସନ୍ତୋଷ ମାଧବ, ହବ ହବନି, କାହିଁ ହବନି, କାହିଁ ହବନି, ଡାଇରେକ୍ଟ ମନା କଥା ହବନି, ହବନି କାହିଁ, ପ୍ରୟାସ କରିବା ଉଚିତ ନା, ପ୍ରୟାସ କରିବା, ହେବା କଷ୍ଟ କିନ୍ତୁ ପ୍ରାର୍ଥନା କରିବା ଉଚିତ ହବ। ପ୍ରାର୍ଥନା କଲେ ଧୀରେ 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 ଭଗବାନ କୃପା କରିବି, ସାଧୁଗୁରୁ କୃପା କରିବି, ତେବେ ହବ, ନଚେତ ହବ, ନଚେତ ବହୁତ କଷ୍ଟ। ଭକ୍ତି ମାର୍ଗ ହେଉଛି ବହୁତ କଷ୍ଟ, ଦେଖନ୍ତୁ ଆମ ପାଇଁ କଷ୍ଟ, ଆମେ ଭାବୁଛେ କଷ୍ଟ, କିନ୍ତୁ ସେମାନଙ୍କ ପାଇଁ ସହଜ, ଯେଉଁମାନେ କ'ଣ ଠିକ୍ ନୀତିନିୟମକୁ ପାଳନ କରି ଯେଉଁମାନେ ଠିକ୍ ଚାଲନ୍ତି। ନୀତିନିୟମ କ'ଣ କି? ନୀତିନିୟମ ହେଉଛି କେବଳ ସାଧୁଗୁରୁଙ୍କର ନିର୍ଦ୍ଦେଶ ପାଳନ, ସାଧୁଗୁରୁଙ୍କ ପାଖରେ ସମ୍ପୂର୍ଣ୍ଣ ଶରଣାଗତି, ଆଶ୍ରମରେ ଯେଉଁମାନେ ଚାଲନ୍ତି ସେମାନଙ୍କ ପାଇଁ ଅତି ସହଜ, ଅତି ସହଜ। ସଚେତନ ହେଇକି ନାମ କରିବା ଉଚିତ। ସେଦିନ ଶ୍ରୀଧର ସ୍ୱାମୀ କହିଛନ୍ତି, ନିନ୍ଦନଂ ଦୋଷ କୀର୍ତ୍ତନମ, ସାଧୁ ନିନ୍ଦା ନିନ୍ଦା ସବୁ, ଶ୍ରୀଧର ସ୍ୱାମୀ ଭାଗବତର ଗୋଟେ, ନିନ୍ଦନଂ ସାଧୁ ଦୋଷ କୀର୍ତ୍ତନମ, ଦୋଷ କୀର୍ତ୍ତନ କରିବା, ଦୋଷ ଯଦି କୀର୍ତ୍ତନ ହେଉଛି ତାହେଲେ ଅନୁରାଗ ଆସିବନି। ଆମେ ଆଲୋଚନା କରୁଛେ କ'ଣ ପାଇଁକି? ଆଲୋଚନା କରୁଛେ ନିଜେ କେମିତି ସଚେତନ ହେବା, ଭଗବାନ ପ୍ରାର୍ଥନା କଲେ ଭଗବାନ କୃପା କରିବେ, ଭଗବାନ ଜାଣନ୍ତି ଆମର ଅନ୍ତର୍ଭାବ, ଆମେ କେତେ ଦୂର ଏଭଳି ବ୍ୟାକୁଳିତ ହୋଇକି ପ୍ରାର୍ଥନା କରୁଛେ, ମୁଁ ବୈଷ୍ଣବ ଦୋଷ ଦେଖିନି ଏଭଳି କେତେ ବ୍ୟାକୁଳିତ ହୋଇକି ନାମ କରୁଛେ, ଏଭଳି କେତେ ଆମର ବ୍ୟାକୁଳତା ରହିଛି, ପ୍ରାର୍ଥନା ରହିଛି, ଭଗବାନ ଜାଣିଛନ୍ତି ନା, ଭଗବାନ କୃପା କରିବେ। ତେବେ ସାଧକ ହିସାବରେ ଆମେ ଅନୁରାଗଟା ଆସିବ, ଠିକ୍ ଅଛି, ପରବର୍ତ୍ତୀ ଅବସ୍ଥାରେ କ'ଣ ଆସନ୍ତାକାଲି ଶୁଣିବା। ତାପରେ କ'ଣ କ'ଣ ସବୁ ରହିଛି, ଦଶଟା ଅପରାଧ ଭକ୍ତିମ ଠାକୁର କହିଛନ୍ତି, ସେ ଦଶଟା ଅପରାଧ କହିଛନ୍ତି, ସେ ଅପରାଧ କ'ଣ, ଆମର କାହିଁକି ଅନୁରାଗ ଆସୁନି, ତା ବିଷୟରେ ଆମେ ଶୁଣି ଶୁଣିଯିବା। କାରଣ ଏ ପ୍ରସଙ୍ଗରେ ଆସୁଛି ଦଶଟା ଅପରାଧ, ସେଥିପାଇଁ ଆଲୋଚନା କରୁଛି। ବୈଷ୍ଣବ ଅପରାଧ କେତେବେଳେ ହେଲେ ସ୍ୱତନ୍ତ୍ର କ୍ଲାସ୍ ହବ ତାର, ବୈଷ୍ଣବ ଅପରାଧ ଗୋଟେ ସ୍ୱତନ୍ତ୍ର ସେମିନାର, କେତେବେଳେ ମହାପ୍ରଭୁଙ୍କ ଇଚ୍ଛା ହେଲେ ହବ। ଠିକ୍ ଅଛି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜୀ ମହାରାଜ କି ପତିତ ପାବନ ଶିଲ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ କୌର ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ହରି ହରି ଓ ଜୟ ଶ୍ରୀଲ ପ୍ରଭୁପାଜ ଶିଲ ଗୁରୁଦେବ କି। ନାଇଁ କାହାକୁ କହିବେନି, ଭଗବାନ ହିଁ ପ୍ରାର୍ଥନା କରିବେ। ଆମେ ଠିକ୍ ଅଛି, ଭଲ ପ୍ରଶ୍ନ ପଚାରିଲେ। ଆମେ ଦେଖୁଛେ ଜଣଙ୍କର ଦୋଷଟା ଆମ ଆଖିକୁ ବାରମ୍ବାର ଦେଖାହେଉଛି, ସେଠି କ'ଣ କରିବେ? ସେଠି ଭଗବାନ ପ୍ରାର୍ଥନା କରିବେ। ଦୁଇଟା ଜିନିଷ ସେଠି ସିଦ୍ଧାନ୍ତ ରହିଛି, ଗୋଟେ ହେଉଛି ଭଗବାନ ପ୍ରାର୍ଥନା କରିବେ, ନାମ କରିବା ସମୟରେ ପ୍ରାର୍ଥନା କରିବେ। ଦ୍ୱିତୀୟ ହେଉଛି ସେଇଟା କେମିତି ଆଭଏଡ଼ କରିବେ, ବିଚାର କରିବେ, କେମିତି ଆଭଏଡ଼ କରିବେ। ଆମେ ଯେମିତି ଦୋଷଟା ଦେଖୁଛେ ସେମିତି ରିସର୍ଚ୍ଚ କରିବେ ତାଙ୍କର ଭଲ ଗୁଣ କ'ଣ ଅଛି। ଭଗବାନ ପ୍ରାର୍ଥନା କରିବେ, ଠିକ୍ ଅଛି ମୁଁ ସେ ଭକ୍ତଙ୍କର ଏଇ ଦୋଷ ଦେଖୁଛି ବା ଏଇ ଦୋଷଟା ମୋ ଆଖିକୁ ଆସୁଛି। ସେଠି ଅନୁସନ୍ଧାନ କରିବେ, ଜାଲ ପକାନ୍ତୁ, ଅନୁସନ୍ଧାନ କରିବେ ତାଙ୍କର କ'ଣ କ'ଣ ଭଲ ଗୁଣ ଅଛି, ମାନେ ସେଟାକୁ ଗୋଟେ ଟ୍ୟାକ୍ସ ରୂପେ ଗ୍ରହଣ କରିବା ଉଚିତ। ଟ୍ୟାକ୍ସ କ'ଣ? ଯାହାର ଦୋଷ ଦେଖୁଛନ୍ତି ବିଚାର କରିବେ, ମୁଁ ତାଙ୍କର ପ୍ରତିଦିନ ଦୁଇଟା ଭଲ ଗୁଣ ଚିନ୍ତା କରିବି ସକାଳୁ, ନିଜ ଉପରୁ ସେ କ'ଣ ଏଇଟା ନେବାକୁ ପଡ଼ିବ, ଲୋଡ଼୍ଟାକୁ ନିଜେ ନେବ, ଟ୍ୟାକ୍ସ ନେବ। ଭଲ ଗୁଣ ଅଛି କି ନାହିଁ? ସମସ୍ତଙ୍କର ଭଲ ଗୁଣ ଅଛି। ଭଲ ଗୁଣ ଯଦି ନଥାନ୍ତା ତାହେଲେ ସେ ଆଶ୍ରମବାସ କରିନଥାନ୍ତି, ଭଲ ଗୁଣ ଯଦି ନଥାନ୍ତା ତାହେଲେ ସେ ଭକ୍ତି ମାର୍ଗକୁ ଆସିନଥାନ୍ତି। ଆସିଛନ୍ତି ମାନେ ଭଲ ଗୁଣ ଅଛି କିଛି ନା କିଛି। ଯଦି ଦୋଷ ଆସୁଛି ଆମେ ଦେଖୁଛେ ତାହେଲେ ବିଚାର କରିବା ଉଚିତ, ଠିକ୍ ଅଛି ମୋର ସେ ଦୋଷ ଯେମିତି ନ ରହୁ, ମୁଁ ଯେମିତି ସେଥିରେ ସଚେତନ ହେବି, ଏବଂ ସବୁବେଳେ ତାଙ୍କର ଭଲ ଗୁଣ ଦେଖିବା ପାଇଁ ଚାହିଁବି। ସେ ଦୋଷଟାକୁ କେମିତି ସ୍ୱୀକାର କରିବି, ତାଙ୍କ ସେ ଦୋଷଟାକୁ କେମିତି ସହ୍ୟ କରିବି, ଆସୁଛି ତ ସେଇଟା ଭାବୁଛି, ସେଇଟାକୁ ବିଚାର କରି ଜଣେ ମହାରାଜ ସେ କଥା କୁହନ୍ତି, ଯେମିତି ମା କ'ଣ କରେ, ମା ତା ଛୁଆକୁ ବହୁତ ସୁନ୍ଦର ଶୃଙ୍ଗାର କରେ, ଭଲ ଡ୍ରେସ୍ ପିନ୍ଧାଏ, ପାଉଡ଼ର ଫାଉଡ଼ର ଛୁଆକୁ ଛୋଟ ଛୁଆକୁ ଦିଏ, ପାଉଡ଼ର ଲଗେଇବ, ସ୍ନାନ କରିବ, ପାଉଡ଼ର ଲଗେଇବ, ତେଲ ଫେଲ ମାରିବ, ଡ୍ରେସ୍ ପିନ୍ଧିବ, ସବୁକିଛି କରେ। ସବୁ କରିସାରିଲା ପରେ କ'ଣ କରେ, ଗୋଟେ କଳା ଟିକା ଲଗେଇ ଦିଏ। ନା ନାଇଁ, କଳା ଟିକାଟା କାହିଁ ଲଗାଏ? ହଁ, କଳା ଟିକାଟା ଲାଗେ ନଜର ନ ଲାଗୁ। ତ ଆମେ ବିଚାର କରିବା ଉଚିତ, ବୋଧେ ସେ ଭକ୍ତଙ୍କର ବହୁତ ସୁନ୍ଦର ଭକ୍ତି ଅଛି, କାଳେ ତାଙ୍କ ଭକ୍ତିରେ କାହାର ନଜର ଲାଗିଯିବ, ସେଇଥିପାଇଁ ଭଗବାନ ଏ କଳା ଟିକାଟା ଲଗେଇଛନ୍ତି, ଏ ଯେଉଁ ଦୋଷରୂପୀ କଳା ଟିକାଟା ତାଙ୍କ ଦେହରେ ଲାଗିଛି, ସେଥିପାଇଁ କଳା ଟିକାଟା ଲାଗିଛି, ଯେହେତୁ ତାଙ୍କର ଭକ୍ତି ପ୍ରତି କାହାର ନଜର ନ ପଡ଼ୁ, ଏଇ ବିଚାର ରହିବା ଉଚିତ। ତେବେ ଆମେ ବଞ୍ଚିଯିବା, ଆମେ ଅପରାଧରୁ ବଞ୍ଚିଯିବା, ଅନୁରାଗଟା ଆସିବ, ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛି। ନଚେତ ଆମେ ଦୋଷ ଦୋଷଟା ହେଇ, ହଁ ତାଙ୍କ ପାଇଁ କରିପାରିବେ, କିନ୍ତୁ ଆମ ପ୍ରାର୍ଥନା ତାଙ୍କ ପାଇଁ ଶୁଣି ଭଗବାନ ଶୁଣିବେ କି ନାହିଁ ସେଇଟା ତ ଅଲଗା କଥା, କିନ୍ତୁ ଆମେ ନିଜେ ସଚେତନ ହେଇପାରିବା, ତାଙ୍କ ପାଇଁ ପ୍ରାର୍ଥନା କରିପାରନ୍ତି, କିଛି ଅସୁବିଧା ନାହିଁ। ଆମେ ସେଇଟା ଦେଖିକି କେମିତି ନିଜକୁ ମେଣ୍ଟେନ୍ କରିବା, ମ୍ୟାନେଜ୍ କରିବା, ସେଇଟା ଆମେ ଶୁଣିଲେ ପ୍ରାର୍ଥନା କରିପାରିବେ, କିଛି ଅସୁବିଧା ନାହିଁ। ହଁ ନାଇଁ, ସେଇଥିପାଇଁ ତ କହିଲା ନା, ଆମକୁ ଆସୋସିଏସନ୍ ଠିକ୍ ଦରକାର, ଆମକୁ ସେ ଜିନିଷ ଶ୍ରବଣ କରିବା ଉଚିତ, ତାତ୍ତ୍ୱିକ ସିଦ୍ଧାନ୍ତ ଗୁଡ଼ାକ ଶ୍ରବଣ କରିବା ଉଚିତ। ଶ୍ରବଣରେ ବହୁତ ଶ୍ରବଣ ଅଛି, ବହୁତ କଥା ଅଛି, ସାଧାରଣ ଲୀଳା ଆମେ ଶୁଣୁଛେ, କିନ୍ତୁ ଯେଉଁ ଯେଉଁଠି ତତ୍ତ୍ୱ ଜିନିଷ ଗୁଡ଼ାକ ରହିଛି ସେ ତତ୍ତ୍ୱ ଜିନିଷ ଗୁଡ଼ାକ ବାରମ୍ବାର ବାରମ୍ବାର ଶୁଣିବା ଉଚିତ, ଶୁଣିଲେ କମ୍ ସେ କମ୍ ଗୋଟେ ରିମାଇଣ୍ଡ ହେବ, ଗୋଟେ ଚାର୍ଜ ହେବ ଶୁଣିବା ଉଚିତ, ସେ ବିଷୟରେ ଜିଜ୍ଞାସା କରିବା ଉଚିତ, ବୁଝିବା ଉଚିତ। ଗୁରୁଦେବଙ୍କୁ ପଚାରିବା ଆଜିକାଲି ତ ସହଜ ଅଛି, ଗୁରୁଦେବଙ୍କୁ ପଚାରିବା ସହଜ ନାହିଁ କି? ସହଜ ନା? କେବେ ସମୟ ଥିଲା ପଚାରି ହଉନଥିଲା, ଗୁରୁଦେବ ହେଲେ କେଉଁଠି? ବର୍ତ୍ତମାନ ତ ଜୁମ୍ରେ ତ କ୍ଲାସ୍ ହେଉଛି, ମୁଁ ତ ଦେଖୁଛି ମହାରାଜଙ୍କ କ୍ଲାସ୍ ହେଉଛି ଜୁମ୍ରେ ସବୁ, ମହାରାଜ କେଉଁଠି ଆମେରିକାରେ ଅଛନ୍ତି କିନ୍ତୁ ଭକ୍ତମାନେ ଜୁମ୍ରେ ବି ପଚାରୁଛନ୍ତି କ୍ଲାସ୍, ସେମାନଙ୍କ ସନ୍ଦେହ ପଚାରୁଛନ୍ତି, ମହାରାଜ କହୁଛନ୍ତି ପଚାରି ପାରିବେ, କିଛି ଅସୁବିଧା ନାହିଁ, ପଚାରିବେ ଅସୁବିଧା ନାହିଁ। ହଁ, କିନ୍ତୁ ଆମର ଯେଉଁ ସନ୍ଦେହ ରହିଛି ଆମ ନିଜର ଭଜନ ସାଧନ ବିଷୟ ତତ୍ତ୍ୱ ଜିନିଷ ଆମେ ଯଦି ବୁଝିପାରୁନେ ସେ ଜିନିଷ ପଚାରି ପାରିବେ, ସାଧୁଗୁରୁଙ୍କୁ ପଚାରିଲେ ଗୁରୁଦେବ କହିବେ ନିଶ୍ଚିତ, କିନ୍ତୁ ପଚାରିବାର ବିଧି ବି ରହିଛି, ପଚାରିବା ଯେଉଁ ବିଧି ରହିଛି କି ତାର ଯାହା କହିଛନ୍ତି ସେଭଳି। ବର୍ତ୍ତମାନ କ'ଣ କି, ବର୍ତ୍ତମାନ ଗୋଟେ ଏମିତି ହେଇଗଲାଣି ସାଧୁଗୁରୁଙ୍କୁ ପଚାରିବା ଉଚିତ ମନା ନାହିଁ, କିନ୍ତୁ ବର୍ତ୍ତମାନ ପ୍ରାୟ ଭକ୍ତଙ୍କର ଏଇ ମେଣ୍ଟାଲିଟି ହେଲାଣି, ସମସ୍ତେ ବହୁତ ପଚାରନ୍ତି କିନ୍ତୁ କେହି ସଚେତନ ହୁଅନ୍ତି ନା, ବହୁତ ପଚାରନ୍ତି ଏଇଟା ହେଲା ସେଇଟା ହେଲା ସେଇଟା ହେଲା ସେଇଟା ହେଲା କ'ଣ କରିବ, କିନ୍ତୁ ନିଜେ ସଚେତନ ହେବେନି, ସବୁ ଛୋଟ ଛୋଟ କଥା ନେଇ ପଚାରିବେ, ସାଧାରଣ କଥା ନେଇକି ପଚାରିବେ, ଛୋଟ ଛୋଟ କଥା ନେଇ ପଚାରିବା ଆବଶ୍ୟକ ନାହିଁ। ଭଗବାନ ବୁଦ୍ଧି ଦେବେ, ଯଦି ବୁଦ୍ଧି ଦିଅନ୍ତେନି ତାହେଲେ ଗୀତାରେ କାହିଁକି କହିଲେ ବୁଦ୍ଧି ବୁଦ୍ଧି ମତାମସ୍ମି ତେଜ ତେଜସ୍ମିନ ଅହମ୍, କାହିଁ କହିଛନ୍ତି ବୁଦ୍ଧିମାନର ବୁଦ୍ଧି ହେଉଛି ମୁଁ, ପୁଣି କହିଛନ୍ତି ଦଦାମି ବୁଦ୍ଧି ଯୋଗଂ, ପୁଣି କହୁଛନ୍ତି କାହିଁ କହିଛନ୍ତି, ତାମାନେ ଭଗବାନ ସବୁ ଦେବେ, ଆମେ ଠିକ୍ସେ ନାମ କରିବା ଉଚିତ, ଠିକ୍ସେ ନାମ କଲେ ସବୁ ରହିଛି। ଅପରାଧ ଗୁଡ଼ାକ ହେଉଛି ଏ ବିଷୟରେ ଆମେ ଜିଜ୍ଞାସା କରିବା ଉଚିତ, ଅପରାଧ ରହୁଛି ମୋର କେମିତି, ମୋ ସଚେତନ ଏଗୁଡ଼ା ପଚାରିବା ଉଚିତ, ଅଲଗା ମେଟେରିଆଲ ସମସ୍ୟା ସବୁ ସେଗୁଡ଼ା ଆମେ ଗୁରୁଦେବଙ୍କୁ ପଚାରିବା, ଗୁରୁଦେବ କ'ଣ ଆମକୁ ସ୍ୱୀକାର କରିଛନ୍ତି କ'ଣ ଏଇ ମେଟେରିଆଲ ସମସ୍ୟା ସମାଧାନ କରିବା ପାଇଁ ନା? ସାଧାରଣ ଭକ୍ତମାନେ ବି ଭକ୍ତମାନେ ବୁଝିପାରନ୍ତିନି, ପଚାରନ୍ତି ଗୃହସ୍ଥ ଜୀବନରେ କ'ଣ ସମସ୍ୟା ସେଇଟା ପଚାରି, କିନ୍ତୁ ସେହି ସମସ୍ୟା କ'ଣ ଗୁରୁଦେବଙ୍କୁ ପଚରାଯାଏ ନା? ଭଜନ ଭଜନରେ କେମିତି ବାଧା ହେଉଛି କ'ଣ ହେଉଛି କେମିତି କରିବି ସେଇଟା ପଚରାଯାଏ, ସାଧନ କେମିତି ଅଗ୍ରଗତି କରିବି ସେଇଟା ପଚରାଯାଏ, ସେଇଟା ପଚାରିଲେ ଗୁରୁଦେବ ଖୁସି ହେବେ। ଯଦି ଆମେ ସାଧାରଣ ସାଧାରଣ ଜିନିଷ ଯଦି ଆମେ ପଚାରିବା ଗୁରୁଦେବଙ୍କୁ ଆଚାର୍ଯ୍ୟମାନଙ୍କୁ ତାହେଲେ ସିଏ କ'ଣ ସିଏ ଉତ୍ତର ଦେଇପାରନ୍ତି, କିନ୍ତୁ ସିଏ ପ୍ରସନ୍ନ ହେବେ କ'ଣ ଗୋଟେ ସାଧାରଣ କଥା ଗୁଡ଼ା ପଚାରୁଛି, ତାଙ୍କୁ ନାମ ଦିଆହେଇଛି ସେଥିପାଇଁ ଗୁରୁଦେବ କ'ଣ କୁହନ୍ତି, କିଛି କୁହନ୍ତିନି, ଠିକଣା ନାମ କର ସବୁ ପାଇବ, ଗୁରୁଦେବ ତାଙ୍କ ଭାଷାରେ କୁହନ୍ତି ନା ଶ୍ରୀସନ୍ଦ ଗୌରବନ୍ଦ ଗୋସ୍ୱାମୀ ଗୁରୁ ମହାରାଜ, ଠିକଣା ନାମ କର ସବୁ ପାଇବ, ଠିକଣା ନାମ ହଉନି। ତେଣୁ ଆମର ଯେଉଁ ରହିଛି ଇଏ ଗୁଡ଼ାକ ସେଇଟା ପଚାରିବେ, ସମସ୍ୟା ରହୁଛି, ସମସ୍ୟା ମାନେ କ'ଣ ଭଜନ ବିଷୟକ ସମସ୍ୟା, ଚିତ୍ତ ଶୁଦ୍ଧି ବିଷୟକ ସମସ୍ୟା, ଏଇ ସାଧନ ବିଷୟକ ସମସ୍ୟା ଏଗୁଡ଼ାକ ପଚାରି ପାରିବେ, ପଚାରିଲେ ସେ କହିବେ ଠିକ ଅଛି। ହଁ ନାଇଁ ସେଇଟା ତ କୁହାହେଲା ନା ଅନୁରାଗ ଆସୁନି, ଅପରାଧ ଅପରାଧ ବଶତଃ ଆମର ସେଥିରେ ଅନୁରାଗ ଆସୁନି। ହଁ ସେଇଟା ଆମେ ଶ୍ରବଣ କଲା ପରେ ମଧ୍ୟ ହଉନି, ନାମ ଜପ କଲା ପରେ ମଧ୍ୟ ଅନୁରାଗ ଆସୁନି, କାହିଁକି ନା ନାମ ଅପରାଧ ବଶତଃ, ତୃତୀୟଟାରେ ହେଉଛି ନାମ ଅପରାଧ ବଶତଃ, ନାମ ଅପରାଧ ବଶତଃ ଏଇଟା ହଉନି। ଶ୍ଳୋକ ନାହିଁ, ଏଇଟା ଟୀକା, ଭକ୍ତିନ ଠାକୁରଙ୍କ ଟୀକା, ଭକ୍ତିନ ଠାକୁର ଯେଉଁ ସମ୍ମୋଦନ ଭାଷ୍ୟ, ସମ୍ମୋଦନ ଭାଷ୍ୟ ହଁ ସେଇଟା ସମ୍ମୋଦନ ଭାଷ୍ୟରେ ସେଇଟା ଅଛି, ଶ୍ଳୋକ ନାହିଁ ଟୀକାରେ ଅଛି। ଠିକ୍ ଅଛି, ହରେ କୃଷ୍ଣ, ବହୁତ ବହୁତ ଧନ୍ୟବାଦ। ନା ନା ନାଇଁ ଏଇଟା ଅଫଲାଇନ୍ କାହିଁ ଗଲ, ଅନଲାଇନ୍ କଥା ଶୁଣିଥାନ୍ତି ସମସ୍ତେ, ଏହାର କାରଣ ଅଛି ନାଇଁ ସେଇଠି ବି ଆମେ କ'ଣ ତମର ସନ୍ଦେହ କ'ଣ ମାନେ ସେବାରେ ଆମେ ରହିପାରୁନୁ
ନା କ'ଣ?
ହଁ ନାଇଁ ସେଇ ଅନୁଷ୍ଠାନରେ ଆମେ ଯେଉଁ ସେବା କରୁଛେ, ସେ ଅନୁଷ୍ଠାନରେ ଆମେ ଯେଉଁ ସେବା କରୁଛେ ସେଠି ବି ଗୁରୁଦେବ ଖୁସି, ସେଠି ବି ଗୁରୁଦେବ ପ୍ରସନ୍ନ ରହିବେ। ମୋ ଅନୁଭବରୁ କହୁଛି, ମନେ ଅଛି ଭାଗବତ କଥା ଚାଲିଥିଲା ଗୁଣ୍ଡିଚା ମନ୍ଦିରରେ, ମୁଁ ଷ୍ଟୋର୍ ଦାୟିତ୍ୱରେ ଥିଲି ପ୍ରଭୁ ଅଛନ୍ତି, ଷ୍ଟୋର୍ ଦାୟିତ୍ୱରେ ଥିଲି, ମୁଁ ଶୁଣିପାରୁନଥାଏ ଆଉ ମୋର ଗୋଟେ ଅବଶୋଷ ହେଇଯାଇଥାଏ, ମୁଁ ଶୁଣିପାରୁନି, କାହିଁକି ନା ଶୁଣୁଥିବୁ ଡାକିଦେବ ଏ ତେଲ ଟିଣ ଦେବା ଆସ, ଏ ବେସନ ଦେବା ଆସ, ଆଉ ମୁଁ ସବୁ ହିସାବରେ ରଖିଥିବି, ମୋ ଷ୍ଟୋର୍ ଦାୟିତ୍ୱ ଅଛି ମାନେ ସେ ସବୁ ଦାୟିତ୍ୱ ରହିବ, ତେଣୁ ମୁଁ ଶୁଣିପାରୁନି। ଅଘେରପୁର ଦିନେ କହିଲେ ଗୁରୁଦେବଙ୍କୁ, କହିଲା ଗୁରୁଦେବ ପ୍ରଭୁ ଶୁଣିପାରୁନାହାନ୍ତି ତାଙ୍କ ମନ ଦୁଃଖ, ସେ ଶୁଣିପାରୁନାହାନ୍ତି। ତାର ଗୁରୁଦେବ ସେଠି କ'ଣ କହିଥିଲେ, କହିଲେ ଯେ ସେ ଯେଉଁ ସେବା କରୁଛନ୍ତି ସେ ସେବାରେ ଫଳ ଅଛି। ଗୁଣ୍ଡିଚା ମନ୍ଦିରରେ ଆମର ଗୁରୁଦେବ ଆସନ୍ତି ଗୁଣ୍ଡିଚା ମନ୍ଦିର କଥା କରିବା ପାଇଁ, ସେ ସମୟରେ ହଁ ସେ ଯେଉଁ ସେବା କରାଯାଉଛି, ସେ ସେବା କଲେ ବି ସେ ସେବାଟା କରାଯାଉଛି କ'ଣ, ଗୁରୁଦେବ ସେ ସୁନ୍ଦର କଥା ମୁଁ ଭୁଲିଯାଇଛି, ସେଠି କହିଥିଲେ କ'ଣ, ସେବାଟା ଯେଉଁ କରୁଛନ୍ତି ବୈଷ୍ଣବମାନଙ୍କର ସେବା ରହିଛି, ସେଥିରେ ବୈଷ୍ଣବମାନଙ୍କ ସେବା ରହିଛି ନା, ପ୍ରସାଦ ଯେଉଁ ପ୍ରସାଦ ପାଇଁ ଯେଉଁ କରାଲା, ଆଉ ବୈଷ୍ଣବମାନଙ୍କ ପାଇଁ ସେଟା ପ୍ରସାଦ ନୁହେଁ, ମୁଖ୍ୟ ସେବାରେ ରହିଛି, ତେଣୁ ସେବାରେ ତ ନିଯୁକ୍ତ ଅଛନ୍ତି, କିଛି ଅସୁବିଧା ନାହିଁ। ମୁଁ ଗୁରୁଦେବଙ୍କୁ ପଚାରିଛି, ବହୁ ଜିନିଷ ବି ପଚାରିଛି, ସେଟା କହି ହେବନି, ମୁଁ ଯାଇ ପଚାରିଛି ଗୁରୁଦେବଙ୍କୁ। ହଁ ସେଇ ଜିନିଷଟା ଗୁରୁଦେବ କହିଥିଲେ ମୋତେ, ସେଇଆ ତ ସେ ସେବାଟା କେହି ତ କେହି କରିବେ ନା, ଯିଏ କରିବ ସିଏ ତ ସେ କ'ଣ ସବର୍ଣ୍ଣରୁ ବଞ୍ଚିତ ହେଲେ ନା, କିନ୍ତୁ ସବର୍ଣ୍ଣରୁ ବଞ୍ଚିତ ହେଲେ ଯେ ସିଏ ସେ ଜ୍ଞାନଟା ପାଇବନି ସେଟା ନାହିଁ, ସେ ଜ୍ଞାନ ପାଇବ ସିଏ ଯଦି ନିଷ୍ଠାର ସହିତ ସେବା କରିଛି। ସେ ପାଇବ ସେଟା, କାହିଁକିନା ଗୁରୁଦେବ ପ୍ରସନ୍ନ ଅଛନ୍ତି ନା, ତା ଉପରେ ସେବାରେ ଯଦି ପ୍ରସନ୍ନ ହେଲେ ହେଲା। ହଁ ହଁ।